वासुदेवाय। साउंड एडजस्ट कर। हरे कृष्ण बढ़ा इटा कमिक सीटा बढ़ा इटा जिन था इटा बढ़ा। हरे कृष्ण हरे कृष्ण हरे कृष्ण। हाँ इटू लाइट ऑन कर दो। हमने बलि महाराज चंद्र चरित प्रसंग क्रमे आज दिन समय प्रातः समय आम श्रवण करते कि भगवान बलि महाराज को प्रशंसा कर सारा पर केवल तीन पाद भिक्षा मागुचंदी। किंतु बलि महाराज तीन पाद भिक्षा शुणी संतुष्ट होना से कहते तुम्हें अधिक माग कारण तुम्हें बहुत सुंदर प्रवचन देल तुम्हें बहुत सुंदर कथा कहल आम वंश परंपरार जशगान कल एवं तुम्हें मध्य मोर कीर्ति संबंध में जान किंतु तुम्हें तुम निज संबंध निजर भविष्य संबंध में अज्ञ तुम्हें जान ना कि तुम्हें जन ब्रह्मचारी लोक तुम आजीवन जहा जहा वस्तु दरकार ए शरीर को पोषण करने जो वस्तु ठीक जो वस्तु दरकार से तुम्हें मागिन तेना तुम्हें अज्ञ तेना तुम जहा जहा मागार अच्छे बर्तमान मागिन भगवान से प्रवचन देले प्रवचन शेष श्लोक मुझे बर्तमान कथा आरंभ करी कारण एत कथा को रिपीट कले समय हेनी। आम भगवान कहले हे बलि महाराज जगत रे विषय केवे सुख दे पारना मनीष मान बर्तमान कलीजुगर लोक मान बड़ बड़ अफिसर मान प्रवचन आगे देवाक पड़ो। भुवनेश्वर टाउन रे बड़ बड़ अफिसर मान डाक सुंदर प्रसाद दे कथ आगे शिखा पड़ो। आपण मैंने जिन शुणु भगवान कहते आम कह पुंसयम संस्कृति हेतु ठीक हम छाउ पुंसयम संस्कृति हेतु असंतोष ही असंतोष अर्थ कामय जदृछया अपवर्णेन संतोष मुक्त स्मृत। संतोष प्रकृत रे अर्थ आउ कामरे नाही भगवान कहते संतोष सुख सुख धनरे नाही किंबा कामनारे नाही संतोष रे अछि। प्रभु जेति धन देछंती जहा किछि देछंती सेतरे जे संतुष्ट जद्रुछा अपपर्णेन सेतरे जे संतोष हव से शांति रहिबो से सुख रहिबो किंतु अधिक वस्तु लाभ कले जे जने संतुष्ट हव ना ता नै। ए समाज रे सब लोक मानकर आईडिया जे आमे माने गरीब अछु बहुत धन लाभ कले आमे माने सुखी हे पारिबो ना धन लाभ करी के सुखी हे नांदी बरन धन को छाड़ी के लोक सुखी हे छंदी धन को त्याग करके बहुत लोग सुखी होती धन थी अवस्था बहुत लोग बहु कष्ट भोगी भगवान प्रवचन दौरान हे बलि महाराज मुनि पाद संतुष्ट मु ब्राह्मण लोक ना मोर अधिक धन दरकार ना कारण अधिक धन कौन करे ए जगत रे जन जन्म मृत्यु चक्र पड़ी केवल यही क्योंपाई ना असंतोष से केवे संतोष होनी के संतोष होनी अर्थ कामय अर्थरे आउ कामनारे अर्थ कामनारे जने संतोष नहले से केबे जगत रे सुख पाई परबो ना। जद्रुछा अपवर्णेन संतोष मुक्तये स्मृतः भगवान कहते स्मृति शास्त्र यह कहते जहा प्राप्त होती निजर प्रारब्ध वशत से जन व्यक्ति सुख लाभ कर तेना मुनिपात भूमि मत दि बलि महाराज से हसिले ठीक अच्छे। आज सकाल आम एटा आलोचना करूँ बलि महाराज हसी कहले ठीक अच्छे इत्युक्त स प्रहसन प्रहसनिव जाचत प्रति गृहतम वामन वामनाय महिदातु जग्राह जलभाजनम। ठीक अच्छे तुम्हें वर्तमान जदि तुम इच्छा तीन भूमि तीन पाद भूमि तुम्हें संतुष्ट तुम्हें दान निय जलपात्र को धरी शुक्राचार्य जलपात्र धरी बलि महाराज जलपात्र धरी प्रभु आमनदेवी जलपात्र धरी उभय संकल्प करेंगे उभय संकल्प करेंगे मुझ दान को ग्रहण कली वामनदेव संकल्प करेंगे और बलि महाराज संकल्प करेंगे मुझ दान प्रदान कली। यही समय शुक्राचार्य आसीगले शुक्राचार्य आसी कहते बलि महाराज तुम्हें बहुत बड़ा अनर्थ करा जाऊ तुम जीवन में अरे तुम्हें तो भगवान भक्त ना तुम कौन असुविधा अच्छे तुम्हें तो ये असुर कूल जन्म ही सुधा भी माड़ गढ़ आ धन सम्पत्ति सब देदेव तुम्हें बाबा झीकी पलि विंध्या भाई कौन कर ये असुर कूल जो मैंने तुमको आश्रय कर गति कौन हम तुम बहुत बड़ा अनर्थ सृष्टि कर समस्त दान दिनी प्रतिश्रुति जो दे हाँ बोली बर्तमान यहाँ फेर आण कि तुम्हें किसी दि बर्तमान भिन्न भिन्न अप्सन देवे आम शुणा बर्तमान बलि महाराज शुक्राचार्य प्रवचन और बलि महाराज प्रवचन बलि महाराज कहले मु दान केवल कृपणता प्रकाश करनी एवं दान दे मु सब समय कीर्ति सुंदर जश एवं बहु पुण्य अर्जन कर बहु धन प्राप्त हो कहले समस्ती दान देलापर भी तुम्हें जहाँ पाइ ये बामन को दान दब तुम सब लस कर ना कहीं कौन ए सते स्नान ऐश्वर्यम श्रिय तेजो जश्रुतम दास्यति अचिद्याशक्रायो माया मानव को हरि हे बोली तुम्हें शुण शुक्राचार्य कौन मु तुम गुरु मोर कथा न शुण महान अनर्थ हम तुम्हें छटा जिनिस को निश्चित भाव हर दब जदि ब्राह्मण कुमार को ये ब्रह्मचारी को तुम तीन पाद भूमि दि कौन कौन हर ए सते स्थानम प्रथम ए तुम्हें जो इंद्र पोस्ट में बसीच तुमको क्विकअप कर पाताल को पठे दिजाव बलि महाराज तर सैन्य मान समस्ते पाताल रुहति समस्ते से पाताल आसी इंद्रपुर वर्तमान स्वर्गपुर रही ए जगत रे चौदह ब्रह्मांड रे किए के रही कार क्यों इष्ट किए क्यों मंत्र रे पूजा कर सब पंचम श्रेणी भागवत में रही कौन कल्पना जिनिस ना भगवान सब रचना कर रखी आम भारत बर्षर इष्ट है नर नारायण देव वर्तमान बदरिका आश्रम अच्छा प्रभु सद्य सद्य विराजमान बदरिका आश्रम आम इष्ट स्वयं इष्ट तो आम प्रभु विग्रह रूप लीला कर प्रभु जगन्नाथ ये श्रीधाम श्रीक्षेत्र धाम समय स्थान प्रथम तुम स्थान हर ऐश्वर्यम ऐश्वर्य हर श्रीयम सौंदर्यता तुम जो सौंदर्यता अच्छी हर तेज हर आश स्मृति ज्ञान भी हर दास्यति एत हरला जन को दान कर हरि को कि तुम्हें विचार कर देख बड़ी ये जो ब्राह्मण कुमार आंकर यह सब जिनस कौन दरकार आंकर कौन दरकार कह तुम्हें जापार न ये सब तुम निकट हरण कर ये हरी किंतु हरण कर कौन कर जान जी निज पाखर रखी था तुम्हें मुझे तुमको मना कर तुम शत्रु को देवे ये हरण कर तुम निकट रू ने बैकुंठ को नेबेनि सब जिन किसी ने ट्रांसफर कर दे सीधा निज भाई सहित पलैबे निजे कि भोग करें दास्यति आछिद्या सक्राह तुम कतुर अपहृत करेंगे शक्र को देदेवे ये छटा जिन माया मानव को हरि कि शुक्राचार्य जदि जानती ये भगवान से कमती कहे तुम्हें दिनी बोली आप शुणे सुखदेव गोस्वामी कहते शुक्राचार्य जहाँ प्रवचन संपूर्ण भगवान मुखरे वर्तमान शुक्राचार्य बुद्धि को भगवान बिगाड़ देखते कारण जानती मुझे शुक्राचार्य द्वारा विपरीत कथा कही ବଳିକୁ ଅଭିଶପ୍ତ ନ କରେଇବି, କାରଣ ଶୁକ୍ରାଚାର୍ଯ୍ୟର ଯେଉଁ କୃପାଟା ବଳି ମହାରାଜଙ୍କ ଉପରେ ଅଛି, ଏଇଟା ୱିଡ୍ର ନ ହେଲା ପର୍ଯ୍ୟନ୍ତ ମୋର ଶକ୍ତି ନାହିଁ ତା ପାଖରୁ ଇନ୍ଦ୍ର ପୋଷ୍ଟ ନେବା ପାଇଁ। ତେଣୁ ସବ ବିପରୀତ କଥା କହୁଛନ୍ତି, ସବ ବିପରୀତ କଥା, କିନ୍ତୁ ସରସ୍ୱତୀ ଅର୍ଥ ଅଲଗା। ଏଇଠି ହରି ଶବ୍ଦ ଅର୍ଥରେ ସକାଳେ ଆମେ ପଢ଼ୁଥିଲୁ, ହରି ସର୍ବସ୍ୱ ହରିଷ୍ୟତି ଇତି ଅର୍ଥ, ହରି ତୋର ସର୍ବସ୍ୱ ହରଣ କରିନେବେ। କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କର ଉଦ୍ଦେଶ୍ୟ, ଆରେ ବାପା ସର୍ବସ୍ୱ ହରଣ କରିଦେଲେ ତୋ ମନକୁ ମଧ୍ୟ ହରଣ କରିନେବେ, ତୁ ତାଙ୍କର ବହୁତ ବଡ଼ ଭକ୍ତ ହେଇଯିବୁ, ସବୁ ସମୟରେ କେବଳ ତାଙ୍କୁ ଚିନ୍ତା କରିବୁ, ଆଉ ମୁଁ ତୋର ଗୁରୁ, ମୋର ଆଉ କ'ଣ ସମ୍ପତ୍ତି? ତୁ ଯେତେବେଳେ ପ୍ରଭୁଙ୍କ ଚରଣ ପାଇବୁ, ଏହି ହେଉଛି ମୋର ସମ୍ପତ୍ତି। ମୁଁ କେବଳ ଅସୁରମାନଙ୍କୁ ଉପଦେଶ ଦେଇ ଦେଇ ମୋ ଜୀବନ ଚାଲିଯାଇଛି, କିନ୍ତୁ ଆଜି ତୁ ଯେତେବେଳେ ହରିଙ୍କୁ ପାଇବୁ, ମୋର ଗୁରୁଗିରି ସାର୍ଥକ ହବ। ଗୁରୁଙ୍କର ଜଗତରେ କିଛି ଦରକାର ନାହିଁ, ଗୁରୁ କେବଳ ଗୋଟିଏ ଜିନିଷ ଚାହାନ୍ତି, ଯେତେବେଳେ ଜଣେ ଶିଷ୍ୟ ଭଗବାନଙ୍କ ପାଖକୁ ଫେରିବ, ଭଗବାନଙ୍କ ଚରଣ କମଳ ଲାଭ କରିବ, ଏଇଟା ଗୁରୁଙ୍କର ସମ୍ପତ୍ତି। ଗୁରୁ କୌଣସି ଶିଷ୍ୟ କୁହନ୍ତି ତୁ ମଠ ବାଡ଼ା, ଏଇଟା କର ସେଇଟା କର, ଇଏ ଗୁରୁଙ୍କର ସମ୍ପତ୍ତି ନା, କେବେ ନା କେବେ ଗୁରୁଦେବ ଉପଦେଶ। ଆମେ ଆମ ଜୀବନରେ ଦେଖିଛୁ ଗୁରୁଦେବ ଏ ଯାହା କହନ୍ତି ନିଜର ପ୍ରତି ରକ୍ତ କଣାରେ ଭୁବନେଶ୍ୱର ମନ୍ଦିରକୁ କରିଛନ୍ତି, ବାଡ଼ି ଧରି ଭିକ୍ଷା ମାଗି କରିଛନ୍ତି, ବୁଢ଼ା ବୟସରେ ଭିକ୍ଷା ମାଗି। ପ୍ରଭୁପାଦଙ୍କର ଯଦି ଜଣେ ଶିଷ୍ୟ ଥାଏ କେବଳ ନିଜ ପଇସାରେ ଆଉ ଭିକ୍ଷା ମାଗି କରିଛନ୍ତି, ସେ ଗୁରୁଦେବ ନିଜେ, ଆଉ କେହି ଏତେ କଷ୍ଟ ସହିନାହାନ୍ତି। ସମସ୍ତଙ୍କ ପାଇଁ ପ୍ରଭୁପାଦ ଲୋକ ଦେଇଥିଲେ, ଜାଗା ଦେଇଥିଲେ, ସବୁ କିଛି ସାହାଯ୍ୟ କରିଥିଲେ, କିନ୍ତୁ ପ୍ରଭୁପାଦ ଶେଷକୁ କହିଲେ, ଗୁରୁଦେବ ଭିକ୍ଷା ମାଗିଲେ, ପ୍ରଭୁପାଦ କହିଲେ ନା ମୋତେ ମୋ ଗୁରୁଦେବ କ'ଣ ଦେଇଥିଲେ, ମୋତେ ମୋ ଗୁରୁଦେବ କିଛି ସାହାଯ୍ୟ କରିନଥିଲେ, ମୁଁ 40 ଟଙ୍କା ନେଇ ବିଦେଶକୁ ଯାଇକି ଏତେ ବଡ଼ ସଂସ୍ଥା କରିଛି, ମୋତେ ମୋ ଗୁରୁଦେବ ଟଙ୍କା ଦେଇନଥିଲେ କି ଲୋକ ଦେଇନଥିଲେ, ମୁଁ ମଧ୍ୟ ତୁମକୁ କିଛି ଦେବି ନା, ମୁଁ ଲୋକ ଦେବି ନା ଟଙ୍କା ଦେବି ନା, ତୁମେ ସନ୍ନ୍ୟାସ ଯା, ଭଗବାନଙ୍କ ଉପରେ ନିର୍ଭର କର, ଭଗବାନ ତୁମକୁ ସାହାଯ୍ୟ କରିବେ। କିନ୍ତୁ ଯେତେବେଳେ ଗୁରୁଦେବ ଅପ୍ରକଟ ହେଲେ, ଆମେ ତାଙ୍କର ଶିଷ୍ୟ, ଜଣେ ଶିଷ୍ୟ କଥା ପଚାରିଲେନି, ଏମାନେ କ'ଣ କରିବେ, ଏମାନଙ୍କର ଭବିଷ୍ୟତ କ'ଣ, କୃଷ୍ଣ ବଳରାମ ମନ୍ଦିର ଯେତେ ବିଗ୍ରହ ଅଛନ୍ତି ସମସ୍ତେ ପ୍ରତ୍ୟେକ ବିଗ୍ରହ, ଏମାନଙ୍କର ସେବା କାହା କଥା ନାହିଁ, କେବଳ ଗୋପାଳ ଡାକିଲେ ଚାଲେ, ବାସ୍ ଗୁରୁଙ୍କର ଏଇ ବିଜନେସ ଆସକ୍ତି ନାହିଁ। ଏବଂ ଗୁରୁ କେବଳ ପ୍ରୀତି ହେବେ ଯେତେବେଳେ ମୋର ଜଣେ ଶିଷ୍ୟ ଭଗବାନଙ୍କ ଚରଣ କମଳରେ ପ୍ରେମ ଲାଭ କରିବ, ଭକ୍ତି ଲାଭ କରିବ। ତେଣୁ ଶୁକ୍ରାଚାର୍ଯ୍ୟ କହୁଛନ୍ତି ପ୍ରସନ୍ନ ହେଇ ତୋର ମନକୁ ବି ହରଣ କରିବେ, ଏ ସରସ୍ୱତୀ ଅର୍ଥ କରୁଛନ୍ତି। କିନ୍ତୁ ବର୍ତ୍ତମାନ ବଳିମାରେ ତାଙ୍କ ପ୍ରଶ୍ନରେ ଏସବୁ ଟୀକା, ମୁଁ ଟୀକାର ଆଗେ କହିବି, ଟୀକାରେ ପ୍ରଶ୍ନକୁ ଉଠା ହେଉଛନ୍ତି। ବଳିମାରାଜଙ୍କ ମନରେ ଯେଉଁ ସନ୍ଦେହ ଆସୁଛି, ବଳିମାରାଜ ଯେଉଁ ପ୍ରଶ୍ନଟା କରିବେ, ତା ଉତ୍ତରରେ ଏ ଶ୍ଳୋକ କୁହାଯାଉଛି। ବଳିମାରାଜ କହୁଛନ୍ତି, ଗୁରୁଦେବ ଆପଣ ବହୁତ ସୁନ୍ଦର କଥା କହୁଛନ୍ତି, ବଳି ବହୁତ ବଡ଼, ସବୁଠୁ ବଡ଼ ସ୍ୱଭାବ ବଳିଙ୍କର ସିମ୍ପ୍ଲିସିଟି। ବ୍ରହ୍ମାଜୀ ଆସି କହିବେ ନିଜେ, ବଳିଙ୍କ ଭଳି ସରଳ କେହି ନାହାନ୍ତି। କୁହନ୍ତୁ ଶୁକ୍ରାଚାର୍ଯ୍ୟ ଏତେ ମନ୍ତ୍ରଣା ଦେଲା ପରେ ବି ତାଙ୍କ ଅନ୍ତରରେ ଭଗବାନଙ୍କ ପ୍ରତି ବିନ୍ଦୁଏ ସନ୍ଦେହ ହେଲା ନା, ସେ ପଚାରିଲେନି ବି ଆପଣ ଭଗବାନ କି ପ୍ରକୃତରେ, ମୋ ଗୁରୁଦେବ କ'ଣ ଏମିତି କହୁଛନ୍ତି ନା, ଏତେ ସରଳ। ଯେତେବେଳେ ଗୁରୁଦେବ ତାଙ୍କୁ ଏ କଥା କହିଛନ୍ତି, ଏ 6ଟି ଜିନିଷ ତୁମର ନେଇଯିବେ, ସେତେବେଳେ ସେ କହୁଛନ୍ତି ନନୁମୟା ପଦତ୍ରୟମେବ ପ୍ରତିଶ୍ରୁତମ ନ ଅଧିକମ। ଗୁରୁଦେବ ମୁଁ ଭୁଲ କିଛି କରିନି, ମୋର ଏ ଶସାଗର ପୃଥିବୀର ବର୍ତ୍ତମାନ ମୁଁ ରାଜା, ମୁଁ ମାତ୍ର 3 ପାଦ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି, ମୁଁ କ'ଣ ଭୁଲ କରିଛି? ଶୁକ୍ରାଚାର୍ଯ୍ୟ ତାର ଉତ୍ତରରେ ଶ୍ଳୋକଟି କହୁଛନ୍ତି, ତ୍ରିଭିକ୍ରମେରିମାନ ଲୋକାନ ବିଶ୍ୱକାୟ କ୍ରମିଷ୍ୟତି ସର୍ବସ୍ୱ ବିଷ୍ଣୁବେ ଦତ୍ତ୍ୱା ମୂଢ଼ ବର୍ତ୍ତସ୍ୟ ସେ କଥମ। ଏ ମୂଢ଼ ଶିଷ୍ୟ ଉପରେ, ଗୁରୁଙ୍କ ଉପରେ ଶିଷ୍ୟର ଶିଷ୍ୟ ଉପରେ ଗୁରୁଙ୍କର ଅଧିକାର ଅଛି। ଗୁରୁ କହୁଛନ୍ତି, ଏ ମୂଢ଼ ସର୍ବସମ୍ମୁଖରେ ତୁମେ ଜାଣିଛ 3 ପାଦରେ କ'ଣ କରିବେ? ଶୁଣ, ତ୍ରିଭିକ୍ରମେଇ, କ୍ରମେ ଅର୍ଥ ପାଦ ବିନ୍ୟାସ। ଆପଣ ଦେଖନ୍ତୁ, ଶୁକ୍ରାଚାର୍ଯ୍ୟ ଜାଣନ୍ତି ଭଗବାନ ବଳିଙ୍କ ନିକଟରୁ, ବାମନଦେବ ବଳିଙ୍କ ନିକଟରୁ କିଭଳି ହରଣ କରିବେ ସେଟାକୁ ଡିସ୍କ୍ରାଇବ୍ କରିଦେଉଛନ୍ତି, କହିଦେଉଛନ୍ତି। ତାହେଲେ ଶୁକ୍ରାଚାର୍ଯ୍ୟ କେମିତି ଫଲ୍ସ ଗୁରୁ ହେଲେ? ଭଗବାନ ତାଙ୍କୁ ଗୋଟେ ଫଲ୍ସ ଗୁରୁର ରୋଲ୍ ବର୍ତ୍ତମାନ କରୁଛନ୍ତି, ଯିଏ ଜାଣିପାରୁଛନ୍ତି ବଳି ମହାରାଜ ନିକଟରୁ ବାମନଦେବ ଏହି ଭାବରେ ଅପହରଣ କରିବେ, ତମେ ସେ ଭଗବାନ ସମ୍ପୂର୍ଣ୍ଣ ଭାବରେ ଜାଣନ୍ତି ନା, ସେ କିଭଳି ବିପରୀତ କଥା କହିବେ? ପ୍ରକୃତରେ ଏସବୁ ଭଗବାନଙ୍କର ମାୟା, ମାୟା ମାନବ କହରି। ତ୍ରିଭିକ୍ରମେଇ 3ଟି ପାଦ ବିନ୍ୟାସରେ ଇମାନ ଲୋକାନ ବଳି, ତୁମର ଏଇ ଲୋକକୁ କେମିତି ନେବେ ଜାଣିଛ? ବିଶ୍ୱକାୟ କ୍ରମିଷ୍ୟତି, କ୍ରମେ କ୍ରମେ ବିଶ୍ୱକାୟ କରିଦେବେ, ବିଶ୍ୱରୂପ ଧରିବେ, ସମ୍ପୂର୍ଣ୍ଣ ଜଗତକୁ ନେଇଯିବେ। ସର୍ବସ୍ୱ ବିଷ୍ଣବେ ଦତ୍ତ୍ୱା ମୂଢ଼ଂ ବର୍ତ୍ତିଷ୍ୟତି କଥଂ। ଆରେ ସବୁ ଯଦି ବିଷ୍ଣୁଙ୍କୁ ଦେଇଦେବୁ ମୂଢ଼ ତୁ ବଞ୍ଚିବ କିଭଳି? ତୁ ଗୃହସ୍ଥ ଲୋକ ନା, କିଛି ଧନ ରଖିଲେ ତ ବଞ୍ଚିବୁ, ମୁଁ ମନା କରୁନି ତୁ ସବୁ ଦେ ବୋଲି। ଶୁକ୍ରାଚାର୍ଯ୍ୟଙ୍କର ପଏଣ୍ଟ ବଳି, ତୁମେ ତିନିପାଦ ପାଇଁ କହିଛ କିନ୍ତୁ ମୁଁ ଜାଣିଛି ଏ ତିନିପାଦରେ ସବୁ ନେଇଯିବେ, ବର୍ତ୍ତମାନ କମେଇକି କୁହ ମୁଁ ଦୁଇପାଦ ଦେବି। ମୁଁ ମନା କରୁନି, ଦାନ ଦେବାଟା ଭଲ, କିନ୍ତୁ କୁହ ମୁଁ ଦୁଇପାଦ ଦେବି, ଏତିକି କହିଦିଅ, ଯାଇ ପଚାରିକି ଆସ କ'ଣ କହୁଛନ୍ତି ଯ। କିନ୍ତୁ ସଙ୍ଗେ ସଙ୍ଗେ ଅତି ବିନୟରେ ହାତ ଯୋଡ଼ି ବଳି ମହାରାଜ କହୁଛନ୍ତି, ପ୍ରତିଶ୍ରୁତମ କଥଂ ନ ସମ୍ପାଦ୍ୟମିତି ଚେତ୍ ଅତ୍ର ସର୍ବସ୍ୱ ଦତମପି ତଦେବଂ ପ୍ରତିଶ୍ରୁତମ ନ ସମ୍ପାଦ୍ୟତେ ଇତି। ଦେଖନ୍ତୁ, ପ୍ରତିଶ୍ରୁତିକୁ ନିଶ୍ଚିତ ପୂରଣ କରିବାକୁ ପଡ଼େ, ଶାସ୍ତ୍ର ଏହା କହୁଛନ୍ତି, ମୁଁ କହୁନି। ଆଉ ବିଶେଷ ଭାବରେ ପ୍ରତିଶ୍ରୁତି କ୍ଷତ୍ରିୟ ବା ବୈଶ୍ୟ ବା ଶୂଦ୍ର ବା ନାରୀମାନଙ୍କ ନିକଟରୁ ପ୍ରତିଶ୍ରୁତି ଫେରାଇବାର ସର୍ତ୍ତ ଶାସ୍ତ୍ରରେ ଅଛି, କିନ୍ତୁ ବ୍ରାହ୍ମଣଙ୍କୁ ପ୍ରତିଶ୍ରୁତି ଦେଲା ପରେ କେବେ ଫେରାଯାଏ ନା, କେବେ ଫେରାଯାଏ ନା। ପ୍ରତିଶ୍ରୁତମ କଥଂ ନ ସମ୍ପାଦ୍ୟମ, ମୁଁ କିଭଳି ପ୍ରତିଶ୍ରୁତି ଦେଇକି ଏଟାକୁ ସମ୍ପାଦନ କରିବିନି, ମୁଁ ତିନିପାଦ ଦେବି ହିଁ। କରି ବାପା ଅତି ପୁତ୍ର ବୋଲି ସ୍ନେହ କରିକି କହୁଛନ୍ତି, ଦେଖ ଶୁକ୍ର, ମୋତେ ଶତ୍ରୁ ବୋଲି ତୁମେ ଭାବନି ବୋଲି, ତୁମେ ପ୍ରତିଶ୍ରୁତିଟାକୁ ପୂରଣ କରିପାରିବ ହିଁ ନା। ତୁମେ ଯେଉଁ କହିଛ ମୁଁ ତିନିପାଦ ପ୍ରତିଶ୍ରୁତି, ତିନିପାଦ ଭୂମି ଦେବୀ ଯେଉଁ ପ୍ରତିଶ୍ରୁତି କରିଛ, ଏଟା ପୂରଣ କରିପାରିବ ନା, କାରଣ ମୁଁ ତ୍ରିକାଳଦର୍ଶୀ, ମୁଁ ଜାଣେ ତୁମେ କିଭଳି ପୂରଣ କରିପାରିବ ନା। ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି, କିଭଳି ଭଗବାନ ବାମନ ଦେବ ବଳି ମହାରାଜଙ୍କ ନିକଟରୁ ନେବେ ଭୂମିକୁ, ଶୁକ୍ରାଚାର୍ଯ୍ୟ ସବୁ ଆଗ ତରା କହିଦେଉଛନ୍ତି, ତୋ ନିକଟରୁ ଏଇ ଏଇଭଳି ଭାବରେ ନେବେ। କ୍ରମଣ ଗାଂ ପଦେ ଦ୍ୱିତୀୟ ଦିମମ୍ ବିଭୋ ଖଞ୍ଚ କାଏନ ମହତା ତାର୍ତୀୟ ସୋ କୁତ ଗତି ହି। ଏ ବୋପା ବୋକା, ତାର୍ତୀୟ ସୋ କୁତ ଗତି, ତୋ ତୃତୀୟ ପାଦ ଦେବାକୁ ଜାଗା ଥିବ? ଆରେ ଏ ଛୋଟ ଛୋଟ ପାଦ ଦେଖାଉଛନ୍ତି, ତୁ ଜାଣିନୁ ତାଙ୍କ ପାଦର ମହିମା କଣ? ଏ ଛୋଟ ଛୋଟ ପାଦ ଭିତରେ କିଲୋ କିଲୋମିଟର ସହସ୍ର ସହସ୍ର ଯୋଜନର ପାଦ ୟା ଭିତରେ ଭରି ହେଇକି ରହିଛି। ତୁ କଣ ଜାଣିଛୁ? ମୁଁ ତ ଦେଖିଛି ଏ ପାଦକୁ ନା, ମୁଁ ସେଥିପାଇଁ କହୁଛି। ଆରେ ଦେଖାଉଛନ୍ତି ଛୋଟିଆ, ଯେତେବେଳେ ପିସ୍ତଲ ଭଳି ଭିତରୁ ବାହାର କରିବେ ସେତେବେଳେ ଜାଣିପାରିବୁନି ବାପା, ତୁ ବୁଡ଼ିଯିବୁ ପୁରା, ସାବଧାନ। ମୁଁ ଜାଣିଛି ସେ ପାଦକୁ, ମୁଁ ଦର୍ଶନ କରିଛି। ଇଏ ତ ବିଶ୍ୱାସ କରୁନାହାନ୍ତି, କେମିତି ହବ ଏ ପାଦ କ'ଣ ବଢ଼ିପାରିବ? ଆରେ କେହି ତ ପାଦ ଏମିତି ବଢ଼େଇଲେ କେତେ ଫୁଟ କରିବେ? ଆରେ ଚାଙ୍କଡ଼େ ଲୋକ ବଢ଼େଇଲେ ପାଦ କେତେ ବଡ଼ କରିବେ? ସେ ମୁଁ କହୁଛି, ଶୁକ୍ରାଚାର୍ଯ୍ୟ କହୁଛନ୍ତି, କ୍ରମେଣ ଗାଁ ପଦେନ ଏକମ, ଗୋଟିଏ ପାଦରେ ସବୁ ଭୂମିକୁ ନେଇଯିବେ ସବୁ। ଦ୍ୱିତୀୟ ଦିବମ ବିଭୁ, ବିଭୁ ବିଶ୍ୱକା ହେଇକି ଦ୍ୱିତୀୟ ପାଦରେ ଦିବମ, ଦିବମ ମାନେ ସ୍ୱର୍ଗ, ତୋ ପୁରୀ ସହିତ ସତ୍ୟ ଲୋକକୁ ଯାଇ ପହଞ୍ଚିବେ, ବ୍ରହ୍ମାଙ୍କୁ ବି ଛାଡ଼ିବେନି, ବ୍ରହ୍ମା ଲୋକକୁ ବି ଅଧିକାର ନ କରିନେବେ ଦ୍ୱିତୀୟ ପାଦରେ, ତାହା କଲେ ହିଁ ଭଗବାନ। ଏବଂ ଖଞ୍ଚ କାୟନ ବୋଲି ମହାରାଜ ପଚାରୁଛି, ମାନେ ଦୁଇଟା ପାଦ ବାହାର କରିବେ, ତୃତୀୟ ପାଦ ପାଇଁ ଜାଗା ନାହିଁ, କିନ୍ତୁ ଗୋଟେ ପାଦ ଉପରକୁ ଦେବେ, ଗୋଟେ ପାଦ ତଳକୁ ଦେବେ, ଆଉ ଚାରିପଟେ ଯୋଉ ଫାଙ୍କା ଜାଗା ରହିବ ଛାଡ଼ ମୋର ନାରୀ ବାପା, ସେଟା ତୋର ନୁହେଁ। ଏଠି କହୁଛନ୍ତି ଖଞ୍ଚ କାୟନ ମହତା, ସ୍ୱର୍ଗକୁ ଏତେ ବଡ କରିବେ, ଦୁଇଟା ପାଦ ପରେ ମଝିରେ ଯୋଉ ଚାରିକରେ ଯୋଉ ଫାଙ୍କା ଜାଗା ରହିଲା ସ୍ୱର ଚାରିକରେ, ସେଟା ସବୁ ସେ କଭର କରିନେବେ। ତୃତୀୟ କୁତ ଗତି, ତୃତୀୟ ପାଦ ପାଇଁ ତୋର ଗତି କଣ ଆମେ ଜାଣିଛୁ? ଇଏ ତ ତୁମେ କହୁଥିଲ ନା ପ୍ରତିଶୋଧ ପୂରଣ କରିବ ବୋଲି, ଆରେ ପ୍ରତିଶୋଧ ତୁ ପୂରଣ କରିପାରିବୁ ନା, ତୁ ନର୍କକୁ ଯିବୁ, ତେଣୁ ପ୍ରତିଶ୍ରୁତି ପୂରଣ ନ କରିପାରିକି କାହିଁକି ନର୍କକୁ ଯିବୁ? ବର୍ତ୍ତମାନ ତୁ କହିଦେଇଛୁ ହଁ ହଁ ଦେବି ବୋଲି, ବର୍ତ୍ତମାନ ମନା କରିଦେ ନା ମୁଁ ଦେବିନି, ଯେଉଁ ବାଟରେ ତୋତେ ନର୍କକୁ ଯିବାକୁ ପଡ଼ିବ, ତୁ ହଁ କହିଛୁ ମାନେ ବର୍ତ୍ତମାନ ଦେଲେ ବି ନର୍କକୁ ଯିବାକୁ ପଡ଼ିବ, ଆଉ ଦେଇକି କାହିଁକି ନର୍କକୁ ଯିବୁ, ବରଂ ଏଠି ଭୋଗ ଭୋଗି ସାରିକି ବରଂ ନର୍କକୁ ଭିଜିଟ୍ କରିଦେଇକି ଆସିବ। ଶୁକ୍ରାଚାର୍ଯ୍ୟଙ୍କର ପଏଣ୍ଟ ଏହା, କେବେ ହଁ ମାରିଛ ମାନେ ପୂରଣ କରିପାରିବନି, ନର୍କକୁ ଯିବ, ତାହେଲେ ପୂରଣ ଦାନ ଦେଇକି ଯଦି ନର୍କକୁ ଯିବ, ନ ଦେଇକି ବରଂ ନର୍କକୁ ଯା, ଏଠି ଭୋଗ କିଛି ଦାନ ରଖିକି ଭୋଗ, ତାଙ୍କ ପଏଣ୍ଟ ଏଇଟା। ସେ କହୁଛନ୍ତି ଦେଖ, ନିଷ୍ଠାତେ ନରକଂ ମନ୍ୟ ହିଁ ଅପ୍ରଦାତୁ ପ୍ରତିଶ୍ରୁତମ, ଏଇ ପ୍ରତିଶ୍ରୁତମ ତୁମେ ଯୋଉ ପ୍ରତିଶ୍ରୁତ ଦେଇଛ, ନିଷ୍ଠାତେ ନରକଂ ମନ୍ୟ, ମୁଁ ଭଲ ଭାବରେ ଜାଣେ, ନିଷ୍ଠା ମାନେ ସ୍ଥିତି, ତୁମର ସ୍ଥିତି ନର୍କରେ ପରମାନେଣ୍ଟ ଜାଗା ହେଇଯିବ, ପରମାନେଣ୍ଟ ନର୍କ ରହିବ, ମୋ କଥା ଯଦି ନ ମାନିବୁ। ଆଉ ଅପ୍ରଦାହତୁ, ଏ ଅପ୍ରଦାନଶୀଳ ଆକୁ କେବେ ତୁମେ ଯାହା ପ୍ରତିଶ୍ରୁତି କରିଛ ଏଟା ପୂରଣ କରିପାରିବନି କେବେ, ମୁଁ ଜାଣିନି। ତେଣୁ ପ୍ରତିଶ୍ରୁତି ଯେହେତୁ ପୂରଣ କରିପାରିବନି ନରକକୁ ଯିବ। ପ୍ରତିଶ୍ରୁତି ଯ ନିଶା ପ୍ରତିପାଦୟ ତୁମ ଭଗବାନ, ତୁମେ ୟାର ପ୍ରତିଶ୍ରୁତି ଯେଉଁ ଦେଇଛ ଏଟାକୁ ପୂରଣ କରିପାରିବ, ମୁଁ ସ୍ପଷ୍ଟ ଜାଣେ। ତେଣୁ ନରକକୁ ଯିବ। ତେଣୁ ଚକ୍ରତିପାଦ କହୁଛନ୍ତି ଟିକାରେ, ତେନ ସର୍ବସ୍ୱ ଦାନେ ନ ଅପି, ରେ ବଳି ତୁ ସର୍ବସ୍ୱ ଦେଇଦେଲେ ସୁଦ୍ଧା ନରକସ୍ୟ ଅବଶ୍ୟ ଭବତୀ, ନରକକୁ ନିଶ୍ଚିତ ଯିବ। ବରଂ ଶୁକ୍ରାଚାର୍ଯ୍ୟ ବରଂ ସର୍ବସ୍ୱ ଭଦ୍ର ମହିକମ ଭୋଗମ ସିଦ୍ଧ୍ୟର୍ଥମ ଇତି ଭାବ, ବରଂ କିଛି ରଖିକି ଏଇ ଲୋକରେ ଭୋଗ କର ବାପା, କିଛି ରଖ। ତିନି ପାଦରୁ କହିଦେ ମୁଁ ଗୋଟେ ପାଦ ରଖି ଦୁଇ ପାଦ ଭୂମି ଦେବି ବୋଲି କହ। ଇଏ କହୁଛନ୍ତି କିଏ, ଟିକା ଉଠାଉଛନ୍ତି ସ୍ୱାମୀପାଦ ଏବଂ ଚକ୍ରତିପାଦ। ତଥାପି ସର୍ବସ୍ୱ ଦାନ କୀର୍ତ୍ତି ସ୍ଥାବତ ଭବିଷ୍ୟତି ଇତି ଚେତାହ, ବଳି ମହାରାଜ କହୁଛନ୍ତି ଗୁରୁଦେବ ସର୍ବସ୍ୱ ଦେଇଦେଲା ପରେ ବି ଜଗତରେ କୀର୍ତ୍ତିଟା ତ ରହିବ। ଆରେ ମୁଁ ନର୍କକୁ ଯାଏ କ'ଣ ଅସୁବିଧା ଅଛି, ମୁଁ ଯଦି ନର୍କକୁ ଯାଇବି ଲୋକ କହିବେ ଦେଖ ବଳି ସବୁ କିଛି ଆଜି ବ୍ରାହ୍ମଣ କୁମାରକୁ ଦେଇ ନର୍କକୁ ଯାଇଛି, ଏଟା କ'ଣ ମୋର କୀର୍ତ୍ତି ନୁହେଁ, ଏଟା କ'ଣ ଆପଣଙ୍କର କୀର୍ତ୍ତି ନୁହେଁ, ହେଲେ ତତେ କିଏ ବୁଦ୍ଧି ଦେଲା। ଆରେ ମୁଁ ତୋର ଗୁରୁ, ମତେ ବୁଦ୍ଧି ସେ କହୁଛୁ, ଜାଣିଛୁ ଦାନ ଦେବାର ନୀତି କ'ଣ, ଶୁଣ ଦାନ ଦେବାର ନୀତି କ'ଣ, ଦାନ ଦିଆଯାଏ ଧର୍ମ କରାଯାଏ ତାର ଗୋଟେ ନିୟମ ଅଛି। ଆରେ ମୁଁ ସାରା ଜୀବନ ଗୁରୁଗିରି କଲି, ତୁ ଆଜି ମତେ ପ୍ରବଚନ ଦେଉଛୁ, ଶୁଣ ନ ତତ୍ ଦାନମ ପ୍ରଶଂସତି ଜେନ ବୃତ୍ତି ବିପଦ୍ୟତେ, ସେଭଳି ଦାନ କେବେ କରିବା ଉଚିତ ନୁହେଁ ଯେଉଁଥିରେ ବୃତ୍ତି ନଷ୍ଟ ହୋଇଯାଏ। ବହୁତ ଲୋକ ଏମିତି ହାଏ ହାଏ ହୁଅନ୍ତି, ବହୁତ ଲୋକ ଅଛନ୍ତି ସେ ଗୁରୁଙ୍କର ଚାଲା ହେବେ ଏକବାର ସେଣ୍ଟିମେଣ୍ଟାଲ ହେଇକି ସବୁ ଜିନିଷ ପତ୍ର ଗୁରୁଙ୍କୁ ଦେଇଦେଇ ଭିକାରୀ, କି ଦିନ ପରେ ସେ ଗୁରୁକୁ ବି ରିଜେକ୍ଟ କରି ଭିକାରୀ ବୋଲି। ଆରେ ଦାନ ଦେବାର ଗୋଟେ ନିୟମ ଅଛି, ଇଏ ଯାହା କହୁଛନ୍ତି ଇଏ ଠିକ ଭଗବାନଙ୍କ ପାଇଁ ନୁହେଁ, ଏଟା ବେଦର ଜିନିଷ କହୁଛନ୍ତି, ଲୌକିକ ଧର୍ମ କହୁଛନ୍ତି। ଜଣେ ଗୃହସ୍ଥ ଭକ୍ତମାନଙ୍କ ପାଇଁ କୁହାଯାଏ ଭକ୍ତମାନେ ସର୍ବସ୍ୱ ଦେବା ଦରକାର, ଆଜିକାଲି ତ ଭକ୍ତମାନେ ସର୍ବସ୍ୱ ଦେଉନାହାନ୍ତି, ଗୋଟେ ପରସେଣ୍ଟ ବି ଦେଉନାହାନ୍ତି। କିନ୍ତୁ ବଳି ମହାରାଜଙ୍କ ପ୍ରବଚନରୁ ଶୁଣନ୍ତୁ, ଏ ଭାଗବତ ଯେତେ କଷ୍ଟରେ ଭକ୍ତମାନେ ଟାଣି ଘୋଷାରି ହେଇକି କରୁଛନ୍ତି ସବୁ, ସମସ୍ତେ ବଳି ମହାରାଜଙ୍କର ନିୟମ ହିସାବରେ ସବୁ ଧନ ବର୍ଷମାନର ଇନକମରୁ ଯଦି ଗୋଟିଏ ପରସେଣ୍ଟ ବି ଦିଅନ୍ତେ ଭାଗବତ ସପ୍ତାହ ଆରାମସେ ବର୍ଷମାନ ଚାଲନ୍ତି। ଏ ନିୟମ ଶୁକ୍ରାଚାର୍ଯ୍ୟଙ୍କ ନିୟମ ମାନନ୍ତୁ, ବଳି ମହାରାଜଙ୍କ ନିୟମ ଛାଡ଼ନ୍ତୁ, ବଳି ମହାରାଜ ସର୍ବସ୍ୱ ଦେଇଦେଲେ। ଶୁକ୍ରାଚାର୍ଯ୍ୟଙ୍କର ନିୟମ ପରବର୍ତ୍ତୀ ଶ୍ଳୋକରେ ଶୁଣିବେ, ବର୍ତ୍ତମାନ କହୁଛନ୍ତି ବଳି ଦାନ ଦେବାର ନିୟମ ଶୁଣ, କେବେ ବିଦ୍ୱାନ ମାନେ ପ୍ରଶଂସା କରନ୍ତି ନା ସେଇ ଦାନକୁ ଯେଉଁ ଦାନରେ ବୃତ୍ତି ନଷ୍ଟ ହେଇଯାଏ। ଆରେ ବୃତ୍ତି ଯଦି ନଷ୍ଟ ହେଇଯିବ ତାହେଲେ ଆଉ ଜଣେ ଭିକାରୀ ଆସିଲେ କ'ଣ ଦେବୁ, ବଳିଙ୍କୁ କହୁଛନ୍ତି। ଆଉ ଇଏ କ'ଣ ଏକୁଟିଆ ବ୍ରାହ୍ମଣ ଜଗତରେ ଅଛି ନା କ'ଣ, ଇଆର ତ ପିଲା ଛୁଆ କେହି ନାହାନ୍ତି, ଆଉ ପିଲା ଛୁଆ ରଖିକି ଯେଉଁ ବ୍ରାହ୍ମଣ ଆସେ ତାକୁ ଦେବୁ କ'ଣ, ତ ବୃତ୍ତି ତ ପଳେଇଯାଇଥିବ ତାକୁ ଦେବୁ କ'ଣ। ଆରେ ଏକୁଟିଆ ଲୋକ ଯେତିକି ଦରକାର ସେତିକି ଦିଏ, ତେଣୁ ନ ତତ୍ ବୃତ୍ତି ନ ତତ୍ ଦାନମ ପ୍ରଶଂସନ୍ତି ଜେନ ବୃତ୍ତି ବିପଦ୍ୟତେ, ଦାନ କରିବା ପୂର୍ବରୁ ଚିନ୍ତା କରିବା ଦରକାର ମୋର ବୃତ୍ତି କେତେ ଅଛି, ବୃତ୍ତି ହିସାବରେ ଦାନ କରିବ। ବୃତ୍ତି ମାନେ ମୋର ଅର୍ଥ ଏଭଳି ରହିବା ଦରକାର ମୁଁ ସେଇ ଅର୍ଥରୁ ଅନ୍ୟମାନଙ୍କୁ ଦାନ କରିପାରିବି, ଆଉ ଥରେ ମୁଁ ସାହାଯ୍ୟ କରିପାରିବି। ଏମିତି ବହୁତ ଭକ୍ତ ଇସ୍କନକୁ ବହୁତ ଅର୍ଥ ଥାଏ ତ ସବୁ ଦେଇଦିଅନ୍ତି, ଦେଇଦେଇ ସାରିଲା ପରେ ବି ଆଉ ଇସ୍କନ ମନ୍ଦିର ବୃତ୍ତି ସରିଯାଏ, ଦେଇଛନ୍ତି ଆରେ ଦେଇଛନ୍ତି ତ ଆଉ ବର୍ତ୍ତମାନ ଦେଇପାରୁନି, ଆଉ କାହିଁକି ଗଲେ ବି ଭିକ୍ଷା ଦେଇପାରନ୍ତି, ଚିନ୍ତା କରିବା ଦରକାର ତୁମର ସାମର୍ଥ୍ୟ କେତେ, ବା ସାମର୍ଥ୍ୟ ହିସାବରେ ଦେବ। କିନ୍ତୁ ସର୍ବସ୍ୱ ଦେଇଦେଲା ପରେ ବି ପୁଣି ଆସିବନି କାହିଁକି, ଲାଜ କରିବ କାହିଁକି, ବଳି ମହାରାଜ ପୁଣି ଲାଜ କରିବ କାହିଁକି, ଭଗବାନ ବାନ୍ଧିଦେଲା ପରେ ବି ଠିଆ ହେଲେ ପ୍ରଭୁ ବାପାର କିଛି ନାହିଁ। ଅଛି ଗୋଟେ ଜିନିଷ, ଯଦି ଇସ୍କନକୁ ସବୁ ଦେଇଦେଇଛ ମୁଣ୍ଡଟା ଦେଇଦିଅ ଜଜ୍ ହାରିସନ୍ ଭଳି ଦେଇଦିଅ, ଦେଇପାରିବ। ବହୁତ ଭକ୍ତ ଅଭିମାନ କରି ଆସନ୍ତି, ମୁଁ ଏତେ ଦେଲି ମୋତେ କେହି ମନ୍ଦିରରେ ପଚାରୁନାହାନ୍ତି, କ'ଣ ପଚାରିବି, କୃଷ୍ଣ ପଚାରିବ ତୁମେ, ତୁମେ କ'ଣ ଦେଇଛ ବଳି ମହାରାଜଙ୍କ ଭଳି ଦେଇଛ, ଜଣେ ବିଦେଶୀ ଭଳି ଦେଇଛ, ଇସ୍କନ କେହି ଜଣେ ଅଛ ପ୍ରଭୁପାଦଙ୍କ ଶିଷ୍ୟ ଭଳି ଅଛ କେହି ଜଣେ ନା, ହେବେ ବିଶ୍ୱର ସବୁଠୁ ଧନୀ କହିବାକୁ ଗଲେ ମ୍ୟୁଜିସିଆନ ଭିତରେ ଜୀବନର ସର୍ବସ୍ୱ ସମ୍ପତ୍ତିକୁ ପ୍ରଭୁପାଦଙ୍କର ମନ୍ଦିର ନାଁ ଲେଖିଦେଇ ଚାଲିଗଲେ ସପ୍ କି ଅଛ, ଏମିତି କ'ଣ ସେ ଆଶା କରିଥିଲେ। ସେମାନେ ସାଧୁ ଗୁରୁଙ୍କଠାରୁ ଏଭଳି ବଳି ମହାରାଜଙ୍କ ଚରିତ୍ର ଶୁଣିଥିଲେ, ଲାଷ୍ଟ ଦିନରେ ଯିବା ପୂର୍ବରୁ ଜଜ୍ ହରିସନ 108 ମନ୍ଦିର ପ୍ରଭୁପାଦଙ୍କର 108 ମନ୍ଦିର ନାଁରେ ତାଙ୍କ ଜୀବନର ବିଲିୟନ ବିଲିୟନ ଡଲାରକୁ ସବୁ ରଖିଦେଇଗଲେ। ଚିନ୍ତା କରନ୍ତୁ ଏଭଳି ସେମାନେ ଶିକ୍ଷା ପାଇଥିଲେ, ଏମାନେ ବଳି ମହାରାଜଙ୍କର ଦୟା। ମୁଁ ଦେଲି, ମୋତେ କି ପ୍ରସାଦ ଦେଉନାହାନ୍ତି, ମୋତେ କୁପନ ଦେଉନାହାନ୍ତି, କ'ଣ କ'ଣ ଆମେ ଦେଇଛେ ସାଧୁଗୁରୁଙ୍କୁ? ସାଧୁଗୁରୁଙ୍କ ଉପକାର ତୁଳନାରେ ଆମେ କ'ଣ ଦେଇଛେ ବିଚାର କରି ଦେଖନ୍ତୁ। ତେଣୁ ସର୍ବସ୍ୱ ଗଲା ଦରକାର, କିନ୍ତୁ ଏ ସାଧାରଣ ନିୟମ କୁହାଯାଉଛି ଯେଉଁମାନେ ଗୃହସ୍ଥ ଭକ୍ତ ପାଇଁ କୁହାଯାଉନି। ନ ତ ଦାନମ ପ୍ରଶଂସନ୍ତି ଯେନ ବୃତ୍ତି ବିପଦ୍ୟତେ, ଦାନମ ଏ ଚାରିଟା ଜିନିଷ କହୁଛନ୍ତି, ଦାନମ ଯଜ୍ଞମ ସ୍ତପମ କର୍ମମ ଲୋକେ ବୃତ୍ତି ମତ ଉଚ୍ଚତ। ବୃତ୍ତି ହିସାବରେ ଦାନ କରିବାକୁ ପଡ଼ିବ, ଯଜ୍ଞ କରିବାକୁ ପଡ଼ିବ, ତପ କରିବାକୁ ପଡ଼ିବ, କର୍ମ କରିବାକୁ ପଡ଼ିବ, ବୃତ୍ତି ରହିକି ଏସବୁ କରିବାକୁ ପଡ଼ିବ, ତାହେଲେ ବିଦ୍ୱାନ ଲୋକମାନେ ପ୍ରଶଂସା କରନ୍ତି। ବୃତ୍ତି ଛାଡ଼ିକି କଲେ ହବନି, ବୃତ୍ତି ପୁରା ଛାଡ଼ିଦେବ, 24 ଘଣ୍ଟା ମନ୍ଦିର ବସିକି ରହିବ, ସ୍ତ୍ରୀ ଆସିବ ବାଡ଼େ ବାଡ଼ି ଘୋଉ ନେଇକି ଯିବ, ସବୁ ଲୋକଙ୍କ କହିଲେ ମାଡ ଖାଇବ, ସେଟା ଦେଖରେ କେମିତି ମାଡ ଖାଉଛି ନା, ତୁମର ବୃତ୍ତି ଦେଖିବା ଦରକାର। ସେଥିପାଇଁ ସାଧୁଗୁରୁ ଆଦେଶ ଦିଅନ୍ତି, ତୁମେ ଏଇ ବୃତ୍ତିରେ ଚଳ, ଏଇଭଳି ଭାବରେ ଚଳ, ଏମିତି ଚଳ, ବାସ୍ ସେଇ ନିୟମକୁ ଯଥାଯଥ ଭାବେ ପାଳନ କରିବ। ଭକ୍ତର ନିୟମ ଅଲଗା, ଇଏ ତ ମୁଁ ମଝିରେ ମଝିରେ ଭକ୍ତ କଥା କହିଦେଉଛି, କିନ୍ତୁ ବାସ୍ତବିକ ପୁରା କର୍ମୀ ଲୋକମାନେ ସବୁ କହୁଛନ୍ତି। ଆର୍ଯ୍ୟା ଚକ୍ରବର୍ତ୍ତୀ କହୁଛନ୍ତି, ଆର୍ଯ୍ୟା ତତ୍ ଦାନମ ନ ପ୍ରଶଂସତି ଯଦ୍ଦାନେନ ବୃତ୍ତି ବିପଦିକରମ ଭବତି। କେବେ କୌଣସି ବିଦ୍ୱାନ ପ୍ରଶଂସା କରନ୍ତି ନା ସେ ଦାନକୁ ଯେଉଁଥିରେ ବୃତ୍ତି ପଳା। ବଳି ମହାରାଜ ହାତ ଯୋଡ଼ି କହୁଛନ୍ତି, ଗୁରୁଦେବ ତାହେଲେ ମୁଁ ତ କ୍ଷତ୍ରିୟ, ମୋର ଗୋଟେ ବୃତ୍ତି, ମୁଁ କ'ଣ କ୍ଷତ୍ରିୟ ମାନେ ରାଜା, ମୁଁ କିଭଳି ଚଳିବି? ଆପଣ ଗୋଟେ ନିୟମ ଦେଇପାରିବି, ମୁଁ ଶୁଣିବି କି ଆଟଲିଷ୍ଟ? ନା ତୁମେ ଶୁଣ, ଶାସ୍ତ୍ରରେ ଧନକୁ ବ୍ୟବହାର କରିବା ପାଇଁ 5 ନିୟମ ଅଛି, ଭକ୍ତମାନେ ଆଟଲିଷ୍ଟ ଏତିକି ବ୍ୟବହାର କରିବା ଦରକାର। ବଳି ମହାରାଜ ତ ହେଇପାରିବେନି କି, ଆଟଲିଷ୍ଟ ଏତିକି ଜାଣିବା ଦରକାର, ନିଜର ଧନକୁ 5 ବିଭକ୍ତ କରାଯିବ। ଶୁକ୍ର ନୀତି କୌଣସି ହିସାବରେ କମ୍ ନୁହେଁ, ବହୁତ ସୁନ୍ଦର ନୀତି। ଧର୍ମାୟ ଯଶ ସେ ଅର୍ଥାୟ କାମାୟ ସ୍ୱଜନାୟ ଚ ପଞ୍ଚଧା ବିଭଜନ ବିତ୍ତମ ଇହ ଅମୃତ ଅମୃତ ଚ ମୋଦତେ। ଇହ ଏଇ ଲୋକରେ ଅମୃତ, ପରଲୋକରେ ମୋଦତେ ସୁଖ ଦିଅ। ଯିଏ ଏଇ ନିୟମକୁ ମାନିବ, ଅର୍ଥାତ୍ ଏଇ 5 ନିଜର ଅର୍ଥକୁ ବିଭାଜନ କରିବ, ସେ ଏଇ ଲୋକ ଆଉ ପରଲୋକରେ ସୁଖ ରହିବ। ସମସ୍ତେ 5 ଆଜିଠୁ ଭାଗି ବାଣ୍ଟ କରିବେ, ସବୁ ଭକ୍ତ ପ୍ରତି ମାସ ଶେଷରେ ପଇସା ଆଣିକି ଗୋକୁଳାନନ୍ଦ ବ୍ରହ୍ମରେ ଡିପୋଜିଟ୍ କରିକି ଯିବେ। ଗୁରୁଦେବ ଥିଲାବେଳେ ଆମେ ଦେଖିଛୁ, ଆମର ମୁଁ ଦେଖିଛି ଜଣେ ଭକ୍ତଙ୍କୁ, ସେ କୁହନ୍ତି, ମୁଁ ଦେଖିଛି କହୁଛି, ବୃକଦର ପ୍ରଭୁ, ସେ ପ୍ରତି ମାସ ଗୋଟେ ଭିକ୍ଷା ଦିଅନ୍ତି, ଆସି କହିବେ ନବକିଶୋର ଭିତରେ ସେବକ ଥାନ୍ତି, ଗୁରୁଦେବ କହିଲେ ମୁଁ ମାସିକ ଭିକ୍ଷା ଦେବି। ଶିଷ୍ୟର ଏଇଟା କର୍ତ୍ତବ୍ୟ, ଗୁରୁଙ୍କ ସେବା ପାଇଁ ପ୍ରତି ମାସର ଯାହା ବୃତ୍ତି ଅଛି 1% ଆଟଲିଷ୍ଟ ଖର୍ଚ୍ଚ କରିବା ଦରକାର। କିନ୍ତୁ ଏଠି 5 କହୁଛନ୍ତି, ଆଉ ଗୋଟେ ଚ ଲାଗିଛି ତା ଭିତରେ, ହଁ 6 ବି କଳିଯୁଗର ଲୋକଙ୍କର ଚ ଦରକାର, ଚ ମାନେ ଏମର୍ଜେନ୍ସି। ତେଣୁ 6 କରି 1 ଧର୍ମ ପାଇଁ ଲଗେଇବା ଦରକାର। ତ 6 କ'ଣ କ'ଣ ଶୁଣନ୍ତୁ, ପଞ୍ଚଦା କହୁଛନ୍ତି, ଆଉ ଚ ଅର୍ଥ ଆଚାର୍ଯ୍ୟମାନେ କରିଛନ୍ତି, ଆଉ ଗୋଟେ ବିଭାଗ ଧର୍ମାୟ, ଧର୍ମ ପାଇଁ 1 ଖର୍ଚ୍ଚ କରିବେ। ଘରେ ଯଦି ବିଗ୍ରହ ଅଛନ୍ତି, ସୁନ୍ଦର ସେବା 1 କରନ୍ତୁ, ଆଉ ଘରେ ଯଦି ବିଗ୍ରହ ନାହାନ୍ତି, ଆଉ ମନ୍ଦିରକୁ ଦିଅନ୍ତୁ ସବ ଧନ, 1 ଧନ ପୁରା ମନ୍ଦିର ସେବାରେ। ଆଉ ଘରେ ଯଦି ବିଗ୍ରହ ରଖିଛନ୍ତି, ବହୁତ ସୁନ୍ଦର ଭାବରେ ପ୍ରସାଦ ବସ୍ତ୍ରରେ ସେବା କରନ୍ତୁ। ଧର୍ମାୟ ଯଶ, ଯଶ ପାଇଁ ବି ଖର୍ଚ୍ଚ କରିବା ଦରକାର। ଏ ଜଗତରେ ବଞ୍ଚିବାକୁ ହେଲେ ଯଶ କିଛି ଦରକାର, ଯାହାର ଯଶ ନାହିଁ ସେ ତ ମୃତ୍ୟୁ। ଆଜିକାଲି ଦେଖିଛନ୍ତି, ଏ ଅଫିସର ଲୋକମାନେ ଯାଉଥିବେ, ଭିକାରୀମାନଙ୍କୁ ଭିକ ଦେଉନଥିବେ, ଅଫିସର ଲୋକମାନେ ତାଙ୍କ ଭିକାରୀମାନେ ମୁହଁରେ ଗାଳି ଦେଉଥିବେ, ନା ମରୁନାହାନ୍ତି କାହିଁକି ଜାଣି, ମୁଁ ଶୁଣିଛି ପୁରୀରେ ଗାଳି ଦିଅନ୍ତି। ମୁଁ ରାତି 11:30-11 ମନ୍ଦିର ପହଞ୍ଚାଏ, କାରଣ ଦିନବେଳେ ମୋତେ ଭଲ ଲାଗନ୍ତିନି, ଲାଷ୍ଟ ଟାଇମ୍ରେ ଭିଡ଼ ହେଇଥାନ୍ତି ସେ, ଏମିତି ଏତେ ସୁନ୍ଦର, ଏତେ ପଇସା ଖର୍ଚ୍ଚ କରି ଆସୁଛନ୍ତି, ଟଙ୍କାଟେ ଦେବାକୁ ମରିଯାଉଛନ୍ତି, ଏମିତି କୁହନ୍ତି ତାଙ୍କ, ସେମାନେ ଖାଲି ପଛ ପଛ ଚାହିଁ ଯାଆନ୍ତି, ଏମିତି ଗାଳି ଦିଅନ୍ତି ମୁଖରେ। ବିଚାର କରିବା ଦରକାର, ଯଶ ବି କିଛି କମେଇବା ଦରକାର। ଯଶ କିଭଳି କମାଯିବ, ଗୋଟେ ଦରିଦ୍ର ଲୋକକୁ ସାହାଯ୍ୟ କରି, କିଛି ଧର୍ମ ମାନେ ସ୍କୁଲ ଖୋଲିବା, କିଛି ଜନହିତକର କାର୍ଯ୍ୟ, ଯଶ। ଏପରି ଗୋଟେ ଭକ୍ତ ବହୁତ ଅସୁବିଧାରେ ପଡ଼ି, ତାର ଝିଅ ବିବାହ ହେଇପାରୁନି, ତାର ଶରୀର ଅସୁସ୍ଥ, ସବୁ ଭକ୍ତମାନେ ତାକୁ ମିଶିକି ସାହାଯ୍ୟ କରିବା ଦରକାର। ଆରେ ଜଗତରେ ଧନଟା ସ୍ଥାୟୀ ନୁହେଁ, ଦେଖିବ କେତେ ସୁନ୍ଦର ପ୍ରବଚନ ଶୁକ୍ରାଚାର୍ଯ୍ୟ ଏଭଳି ମହାରାଜ ଦେବେ, ଯେଉଁ ଜିନିଷ ସ୍ଥାୟୀ ନୁହେଁ ସାଙ୍ଗେ ସାଙ୍ଗେ ପଳେଇଯିବ ସେଇଟାକୁ ସାଙ୍ଗେ ସାଙ୍ଗେ ବ୍ୟବହାର କରିବା ଦରକାର ଏବଂ ସେଇଥିରେ କିଛି କମେଇ ନେବା ଦରକାର ପୁଣ୍ୟ। ଏ ବୁଦ୍ଧିମାନ ଲୋକର କାମ, ଆପଣଙ୍କୁ ଧନ ଛାଡ଼ିବ ନା ଧନ ଆପଣଙ୍କୁ ଛାଡ଼ିବ, ଆପଣଙ୍କୁ ଧନ ଛାଡ଼ିକି ପଳେଇବ। କିଭଳି ଜାଣିଛନ୍ତି? ଆପଣ ଧନୀ ଥିବେ ଧନ ସାଙ୍ଗେ ସାଙ୍ଗେ ପଳେଇଯିବ, ଗରିବ ହେଇଗଲେ ଧନ ଛାଡ଼ିକି ପଳେଇବ, ନହେଲେ ଆପଣ ଧନୀ ଥିଲେ ବି ଧନକୁ ଛାଡ଼ିକି ଆପଣଙ୍କୁ ଯିବାକୁ ପଡ଼ିବ, କପଡ଼ା ବି ଖଣ୍ଡେ ପିନ୍ଧିକି ଯିବେ, ଛାଡ଼ିକି ଯିବାକୁ ପଡ଼ିବ। ଯେଉଁ ହିସାବରେ ଯାହାକୁ ଛାଡ଼ିକି ଯିବାକୁ ପଡ଼ିବ ସେଭଳିଆ ବସ୍ତୁ କାହିଁକି ବ୍ୟବହାର ନ କରିବେ? ସାଙ୍ଗେ ସାଙ୍ଗେ ବ୍ୟବହାର କରିବା ଦରକାର ବୁଦ୍ଧିମାନର। ଏ ଶୁକ୍ର ନୀତି, ଏ ବଳି ମହାରାଜଙ୍କର ନୀତି, ଧନକୁ ଧର୍ମାୟ ଯଶାୟ ଯଶ ପାଇଁ ବହୁତ ସୁନ୍ଦର। ପ୍ରତ୍ୟେକ ମାନବ ସମାଜରେ ଶିକ୍ଷା, ଯଶ କମା ଭାଇ, କମସେ କମ କି ଯଶ କମା, ଗରିବ ଲୋକଙ୍କୁ ସାହାଯ୍ୟ କର, ଇଏ ଭଗବାନ ଖୁସି ହେବେ। ଭଗବାନ ଭଜନରେ ଯେତିକି ଖୁସି ହୁଅନ୍ତି ନା, ଯିବେ ଦୟା ନାମେ ରୁଚି, ନାମେ ରୁଚି ଦରକାର, କିନ୍ତୁ ତା ପୂର୍ବରୁ ଗୋଟେ ଜିନିଷ ମହାପ୍ରଭୁ ରଖିଲେ, ଯିବେ ଦୟା। ଯେତେ ଭଜନ କଲାପରେ ବି ଯାହାର ଜୀବ ପ୍ରତି ଦୟା ନାହିଁ, ତାର ଭଜନର ଫଳ କେବେ ମିଳିବ? ମହାପ୍ରଭୁଙ୍କ ଧାରା କେବେ ମିଳିବ? ଭକ୍ତଙ୍କୁ ଭକ୍ତ ଦୃଷ୍ଟିରେ ଦେଖୁନି, ଗୋଟେ ଦୁଃଖୀ ଦରିଦ୍ରଙ୍କୁ ସାହାଯ୍ୟ କରୁନି, ତାର ଅନ୍ତରର ଦୟା ଭାବ ନାହିଁ, ସେ ସାଧୁ ତ ନୁହେଁ ପ୍ରଥମେ ନା, ଯିବେ ଦୟା ପ୍ରଥମେ, ତାପରେ ନାମ ରୁଚି। ବହୁତ ବଡ଼ ମହାପ୍ରଭୁଙ୍କ ଶିକ୍ଷାରେ ଏ ଜିନିଷ ନାହିଁ। ତେଣୁ ଯଶ ଯଶ କମେଇବା ଦରକାର, ଅନ୍ୟକୁ ସାହାଯ୍ୟ କରି। ଧର୍ମାୟ ଯଶାୟ ଅର୍ଥାୟ, ଅର୍ଥ ବି କିଛି ବ୍ୟାଙ୍କ ବାଲାନ୍ସ ରଖିବା ଦରକାର, ଅର୍ଥ ବି କିଛି ରଖିବା ଦରକାର ନିଜ ନିକଟରେ। କାହିଁକି ନା, ଅର୍ଥ ହିଁ ଅର୍ଥକୁ ଇନକମ୍ କରୁଛି ନା, ଅର୍ଥ ଅର୍ଥକୁ କିଣୁଛି। ଅର୍ଥ ଯଦି ନଥିବ ଆପଣ ଅର୍ଥ କିଣିପାରିବେ? ଅର୍ଥ ବ୍ୟାଙ୍କରେ ରହିବା ଦରକାର କିଛି, ମାନେ ପାଞ୍ଚ ଭାଗରେ 99% ରଖିବେ, ପାଞ୍ଚ ଭାଗ କରିଦେବେ, 20% ରଖିବେ ବ୍ୟାଙ୍କରେ। କାରଣ ସେଇ ଅର୍ଥ ଯେତେବେଳେ ଆପଣ ପାଖରେ ଅର୍ଥ ନଥିବ, ସେଇ ଅର୍ଥକୁ ବିନିଯୋଗ କରି କିଛି ଅର୍ଥ କମାଇବେ। ଏ ଜଗତରେ ସମସ୍ତେ ଅର୍ଥ କମାଉଛନ୍ତି, ଅର୍ଥ ଦ୍ୱାରା ଅର୍ଥକୁ କମାଉଛନ୍ତି, ଅର୍ଥ ସେଥିପାଇଁ କିଛି ଅର୍ଥ ରଖିବେ। ଧର୍ମାୟ ଯଶାୟ ଅର୍ଥାୟ କାମାୟ, କାମାୟ ମାନେ ନିଜର କାମ ପୂରଣ ପାଇଁ, କାମ ପୂରଣ ମାନେ ନିଜର ଝିଅ ବାହାଘର, ପୁଅ ବାହାଘର, ସ୍ତ୍ରୀ ପାଇଁ ଶାଢ଼ୀ, ନିଜର ପାଇଁ ଡ୍ରେସ୍, ୟା ପାଇଁ 20 ଭାଗ। ଭଗବାନ ବ୍ୟବସ୍ଥା, ଶୁକ୍ରାଚାର୍ଯ୍ୟ ନୀତି କହୁଛନ୍ତି, ଯିଏକି ଭଗବାନଙ୍କର ନିଜ ଲୋକ, କବି ନା ମୁସିନା କବି, ଏଇ ଏଇଟାକୁ ସବୁବେଳେ ମଥାରେ ରଖି ପ୍ରବଚନ ଚାଲୁ କରିବାକୁ ପଡ଼ିବ। ତେଣୁ ଯିଏ ଯାହା ଲେଖିଲେ ମୁଁ ଶୁକ୍ରାଚାର୍ଯ୍ୟଙ୍କୁ କେବେ ହେଲେ କହିପାରିବିନି ଫଲ୍ସ ଗୁରୁ ବୋଲି, କାରଣ ଶୁକ୍ରାଚାର୍ଯ୍ୟ ଫଲ୍ସ ଗୁରୁ ରୋଲ୍ କରିଛନ୍ତି। ଫଲ୍ସ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଭଳି, କିନ୍ତୁ ଶୁକ୍ରାଚାର୍ଯ୍ୟ ଯୋଉ ହଁ ଭଗବାନ ତାଙ୍କ ମୁହଁରେ ହିଁ କହୁଛନ୍ତି, ଶୁକ୍ରାଚାର୍ଯ୍ୟ ଯାହା କହୁଛନ୍ତି ବାସ୍ତବିକ ବେଦର ସତ୍ୟ କଥା କହିବେ। କିନ୍ତୁ ବଳି ମହାରାଜ ବହୁତ ଉନ୍ନତ, ପ୍ରଭୁପା ତାଙ୍କ ପର୍ବରେ ଲେଖୁଛନ୍ତି ବଳି ମହାରାଜ କୃଷ୍ଣ ପ୍ରେମ ଅଲରେଡି ପାଇଯାଇଛନ୍ତି, ସେଥିପାଇଁ ସେ ସବୁ ଧର୍ମର ଉଦ୍ଧାର, ବେଦ ଧର୍ମର ବି ଉଦ୍ଧାର। କାମାୟ ସ୍ୱଜନାୟ ଛ, ସ୍ୱଜନମାନଙ୍କ ପାଇଁ, ଶଳା ଶାଳୀ ଶ୍ୱଶୁର ଏମାନଙ୍କ ପାଇଁ କିଛି ଖର୍ଚ୍ଚ କରେ, ଭାଇ ବନ୍ଧୁ, ନିଜର ଭାଇ ନିଜର ଦାଦା, ଏମାନେ ଗରିବ ଅଛନ୍ତି। ଆଉ ଚ, ଏ ପାଞ୍ଚଟା କହିଲେ, ପଞ୍ଚଦା ବିଭଜନ ବି ତମ ବିତକୁ ପାଞ୍ଚଟା ଭାବରେ ବିଭଜନ କରିବେ, ଇହ ଅମୃତ ଚ ମୋ ଦେଇଛି, ଏ କାଳରେ ପର କାଳରେ। ଆଉ ଚ ଶବ୍ଦ ଅର୍ଥରେ ଇମର୍ଜେନ୍ସି ପାଇଁ କିଛି ରଖିବେ, ଅର୍ଥାତ୍ ନିଜ ପାଖରେ କିଛି ରଖୁଥିବେ, ହଠାତ୍ ଆଜି ପୁଅକୁ ଜ୍ୱର ହେଇଗଲା, ପୁଅକୁ ମେଡ଼ିକାଲ ନେବାକୁ ପଡ଼ିବ, ଆଉ ବ୍ୟାଙ୍କରେ ତୋଳି ପାରିବେନି ନା, ଚ ସେଥିପାଇଁ ଲଗା। ଆଉ କଳିଯୁଗରେ ତ ଏକ୍ସିଡେଣ୍ଟ ବେଶୀ ହବ, ସେଥିପାଇଁ ଚ ଲଗେଇ ଦେଇଛନ୍ତି ଶୁକ୍ରାଚାର୍ଯ୍ୟ। କଳିଯୁଗ ଲୋକମାନେ ଛଅକୁ ଆଗେ ମାନିବା ଦରକାର, 20 ମାନେ ଛଅ ହେଲେ 100 ଭାଗକୁ 6 କରିକି କେତେ ପରସେଣ୍ଟ ହେବ, 19% କି 18% କେତେ ହେବ, ସେଇ ହିସାବରେ ଆପଣ ବିଭାଜନକୁ ରଖିବେ। ବଳି ମହାରାଜ ଶୁଣିଲେ ବର୍ତ୍ତମାନ କହୁଛନ୍ତି, ଗୁରୁଦେବ ଆପଣଙ୍କ ବହୁତ ସୁନ୍ଦର କଥା କହୁଛନ୍ତି, କିନ୍ତୁ ମୋ କଥା ଟିକେ ଶୁଣିବେ କି? ବଳି ବିନୟରେ କହୁଛନ୍ତି, ଚକ୍ରପାଦ ପ୍ରଶ୍ନ ଉଠାଉଛନ୍ତି, ଏ ସ୍ୱାମୀପାଦ, ମୁଁ ସ୍ୱାମୀପାଦ ଚକ୍ରପାଦ ଦୁଇ ଜଣ ଟିକା ଫଲୋ କରୁଛି, ଆଉ କ୍ରମ ସନ୍ଦର୍ଭ ଟୋଟାଲ ମୁଁ ପଢ଼ିପାରିଲିନି, କାରଣ ଏତେ କମ ସମୟ ଭିତରେ କ୍ରମ ସନ୍ଦର୍ଭରେ ଯେଉଁ ଯେଉଁ ସିଦ୍ଧାନ୍ତ ଗୋଟେ ଆପଣଙ୍କର ଡାଉଟ୍ ରହୁଛି ସବୁ କାଟିଛନ୍ତି ଜୀବ ଗୋସ୍ୱାମୀ। ଆଉ କ୍ରମ ସନ୍ଦର୍ଭ ଖୋଲିବା ପାଇଁ ଗୋଟେ ସମୟ ହିଁ ନାହିଁ, କ୍ରମ ସନ୍ଦର୍ଭ ପଢ଼ି କେବଳ ଏତିକି ପଢ଼ିବାକୁ ହେଲେ ମାସ ଦରକାର, କାରଣ ସଂସ୍କୃତ ତ ଜ୍ଞାନ ନାହିଁ, ବୁଝିବାକୁ ପଡ଼ିବ, ପଢ଼ିବାକୁ ପଡ଼ିବ, ମୁଣ୍ଡ ଖର୍ଚ୍ଚ କରିବାକୁ ପଡ଼ିବ ବହୁତ। ନ ତୁ ତ ହି ପ୍ରତିଶ୍ରୁତମ ନେ ତ କଥମ ଅନୃତମ ବାଚ୍ୟମ ତଥା ତତ୍ରା ହ ଅତ୍ର ଅପ୍ରତି ସାଢ଼େ ସାଢ଼େ ଷଡ଼ବି, 6:30 ଶ୍ଳୋକରେ ବର୍ତ୍ତମାନ ବୁଝେଇବେ କିଏ ଶୁକ୍ରାଚାର୍ଯ୍ୟ, କେଉଁ କଥା ବୁଝେଇବେ ନା, ବଳି ମହାରାଜ ପ୍ରଶ୍ନ କରୁଛନ୍ତି, ନୁ ତହି ପ୍ରତିଶ୍ରୁତମ ନେତମ କଥମ ଅନୃତମ ବାଚ୍ୟମ ତତ୍ରାହ। ମୁଁ କିଭଳି ଅନୃତ କଥାଟା କହିବି, ମିଛ କଥାଟା କିଭଳି କହିବି? ହଁ ଦେବୀ ବୋଲି କହିଛି ନା, ସତ୍ୟ କହିଛି ନା, ମିଥ୍ୟାଟା କିଭଳି କହିବି? ଶୁକ୍ରାଚାର୍ଯ୍ୟ ବର୍ତ୍ତମାନ 6:30 ଶ୍ଳୋକରେ ପ୍ରତିପାଦନ କରିଦେବେ ଯେ ମିଥ୍ୟା କହିବାଟା କିଛି ଭୁଲ ନୁହେଁ, ମିଥ୍ୟା ବି କହିବା ଦରକାର। ବଳି ମହାରାଜ ପ୍ରବଚନ କେବେ ଶୁଣିନାହାନ୍ତି, ଆଉ ଶୁକ୍ରାଚାର୍ଯ୍ୟ ମନକୁ କହୁନାହାନ୍ତି। ଆଉ ଯେଉଁମାନେ ଆପଣ ବସିଛନ୍ତି, ଆପଣ ଏଇଟାକୁ କେବେ ବ୍ୟବହାର କରିବେନି। କିନ୍ତୁ ଭାଗବତରେ ଲେଖା ହେଇଛି ମିଛ କହିବା ପାଇଁ, ଆଜିଠୁ ମିଛ ଷ୍ଟାର୍ଟ କରିବି। କିନ୍ତୁ ଭାଗବତ ଯାହା ଯାହା କହୁଛନ୍ତି ଆପଣ ଠିକ୍ ଠିକ୍ ଶୁଣିବେ, ମିଛ କେଉଁଠି କହିବାକୁ ପଡ଼ିବ? କଳିଯୁଗରେ ଲୋକଙ୍କୁ ଟ୍ରେନିଂ ଦେବା ଉଚିତ ନୁହେଁ ମିଛ କୁହ ବୋଲି। ତ ମା ପେଟରୁ ଯାହା କହନ୍ତି ମା ମିଛ ଶିଖିଛି। ଦେଖି ଛୁଆଟା ଜନ୍ମ ହେଇଥିବ, ଏଡ଼ି ବଡ଼ ହେଇଥିବ, ଟେଲିଫୋନ୍ ଯଦି ଆସିବ ଛୁଆଟା କଥା କହୁଥିବ ଟିକେ ଟିକେ, ଛୁଆ ବି ଆଜିକାଲି ଏମିତି ମୁଁ ଆଖି ଆଗରେ ଦେଖିଛି, ସେ ଟେଲିଫୋନ୍ ନବା ଦେବେ ସେ ଉଠେଇକି ହ୍ୟାଲୋ ହ୍ୟାଲୋ। ମା ପେଟରୁ ସେ ଟେଲିଫୋନ୍ ଦେଖିଛନ୍ତି ନା ଟିଭିରେ, ମା ତା ଭଗବାନଙ୍କୁ ଦେଖିଲାନି, ବସିକି ଏକ ଆଖି କୋଣାଙ୍କୁ ଦେଖିଲା, ଆଉ ସେ ଛୁଆ ବି ଦେଖିଛି ନା 6 ମାସରେ। ଆପଣ ବିଶ୍ୱାସ କରିବେନି, ଛୋଟ ଛୋଟ ପିଲା ଯେଉଁ ଟେଲିଫୋନ୍ରେ କଥା ହେଉଛନ୍ତି ମୁଣ୍ଡ ଖରାପ ହେଇଛି, ମୁଁ ନିଜେ ଆଖିରେ ଦେଖିଛି। ମୁଁ ଚିନ୍ତା କରେ ଏତେ ବୁଦ୍ଧିମାନ କଥା ଏମାନେ କେମିତି କହୁଛନ୍ତି? ତ ଅଦ୍ଭୁତ ଜିନିଷ, ଡାଡ଼ି କେମିତି ଅଛ, ମାମା କେମିତି ଅଛନ୍ତି, ଏମିତି କଥା ପଚାରୁଥିବେ ଆମେ ବି ଏମିତି ପଚାରିପାରିବା। ଦେଖିବେ ତାଙ୍କୁ କେମିତି ଟ୍ରେନିଂ ଦିଆଯାଉଛି। ବାପା କହିବେ କାହାର ଫୋନ୍ ଆସିଛି କିରେ, ଆଣିଲ ଆଣିଲ ପାଖକୁ ଆଣିଲ, ଛୁଆ ଧରି ଆସିଲା ପରେ ଦେଖିଦେବେ ରି ପୁଅ ତୁ କହିଦେ ଡାଡ଼ି ନାହାନ୍ତି ବୋଲି, ଛୁଆଟାକୁ ଏ ଶିକ୍ଷା ଦିଆଯାଉଛି। ଛୁଆ କଣ ମୋ ବାପା ଅଛି କିନ୍ତୁ ମନା କରୁଛି, ଛୁଆ ବି କହିଦେଉଛି ବାପା ଅଛନ୍ତି କହିଲେ ଡାଡ଼ି ନାହାନ୍ତି ବୋଲି। ବାପା ତ ଛୁଆଟି ମାନେ ଟ୍ରେନିଂ ଦେଲାଣି, ତେଣୁ ତାଙ୍କୁ ଏ କଥା କଣ କହିବେ? ତଥାପି ଶୁଣନ୍ତୁ, ଭାଗବତ କହିଛନ୍ତି ମିଥ୍ୟା କେଉଁଠି କହିବା ଦରକାର? ଛୁଆ ସରଳ ନା, ସେ କହିଦିଏ ବାପା କହିଲେ ଡାଡ଼ି ନାହାନ୍ତି, ସେ କହିବେ ଏମିତି ବା ଡାଡ଼ି କହିଲେ କହିଦିଅ ଯେ ଡାଡ଼ି ନାହାନ୍ତି ବୋଲି। ଏଠି କହୁଛନ୍ତି ଠିକ ଅଛି, ତୁମେ ଯଦି କହୁଛ ତୁମେ ଅନୃତ୍ୟ ବଚନ କହିବ ନା, ଅନୃତ ବଚନ ମିଥ୍ୟା ବଚନ କହିବ ନା, କିନ୍ତୁ ମୁଁ ବେଦରୁ ତୁମକୁ ପ୍ରମାଣ ଦେଉଛି ମିଥ୍ୟା କହିବା ଦରକାର, ମିଥ୍ୟା ନ କହିଲେ କି ଏ ଜଗତରେ ବଞ୍ଚିପାରିବେ? ଏ ସତ୍ୟ କଥା ବାସ୍ତବିକ, କାରଣ ଏ ଶରୀର ମିଥ୍ୟାରୁ ହିଁ ତିଆରି ହେଇଛି ନା। ଏ ଶରୀରରେ କ'ଣ ଅଛି? ଏଟା ଗୋଟେ ମିଥ୍ୟା ବସ୍ତୁ, ପଞ୍ଚଭୌତିକ ଶରୀର, ମିଥ୍ୟାରେ ଗଠନ ଏ ଶରୀର, ଆଉ ମିଥ୍ୟା ବିନା ବଞ୍ଚିପାରିବେନି କେବେ ହେଲେ। ଦେଖୁନାହାନ୍ତି ଆପଣ ଭୋକ ଲାଗୁଥିବ, ଆପଣ ରାଗି ଯାଇଥିବେ, ଆପଣ ସ୍ତ୍ରୀ କହିବେ ଖାଉନାହାନ୍ତି, ଖାଇବେନି କାଇ, ମୋତେ ମୋତେ ଭୋକ ଲାଗୁନି, ମିଛ ବିନା ବଞ୍ଚିପାରିବେ, ମିଛ ନିଶ୍ଚିତ କହିବାକୁ ପଡ଼ିବ। ଭୋକ ନଥିବ ଭଲ ଜିନିଷ ଦେଖିଦେଲେ ସରର ସେଠୁ ମିଛ ସରର କହିବା, ଏ ପନିର ସବ୍ଜି ହେଇଛି ମ, ଭୋକ ନଥିବ କ'ଣ ଖାଇବ କି? ହଁ ଦଉନା ସରଠୁ ଦିଅ, ମିଥ୍ୟା ନିଶ୍ଚିତ କହିବାକୁ ପଡ଼ିବ। ଏଣେ ଆଗେ କହିଦେଇଥିବ ମୋ ପାଇଁ ମିଲ୍ ପ୍ରିପେୟାର କରିବନି, କିନ୍ତୁ ପନିର ସବ୍ଜି ଦେଖିଦେଲା ପରେ ଆକ୍ସିଡେଣ୍ଟାଲ ହେଇଯାଇଛି ପନିର ସବ୍ଜି, ଆଗରୁ ମନା କରିଛନ୍ତି ମିଲ୍ କରିବନି, କିନ୍ତୁ ଦେଖିଦେଲା ପରେ ପ୍ରସାଦଟା ହେଇଛି ପନିର ସବ୍ଜି, ମନା କରିଦେଇଛି, ଇଚ୍ଛା ଅଛି ସରର ଚାହିଁଲାଣି, ମିଥ୍ୟା ସରର ଚାହିଁଲାଣି ମିଥ୍ୟା ବସ୍ତୁ, ସେଠି ପାଇବ କି? ହଁ ମିଥ୍ୟା ବିନା ବାସ୍ତବ କି ସରର ବଞ୍ଚି ହେବନି, ଆଉ ସମସ୍ତେ ମିଥ୍ୟା କହୁଛନ୍ତି, କିନ୍ତୁ ମିଥ୍ୟାକୁ ୟୁଜ୍ କରିବା ଉଚିତ ନାହିଁ। ଶୁକ୍ରାଚାର୍ଯ୍ୟ କେତେ ସୁନ୍ଦର ନୀତି ଦେଉଛନ୍ତି, ମିଥ୍ୟା ବଞ୍ଚିବା ପାଇଁ ମିଥ୍ୟା କହିବା ଉଚିତ ନାହିଁ। ବର୍ତ୍ତମାନ ଆମେ ଶୁଣିବା, ଶୁକ୍ରାଚାର୍ଯ୍ୟ ପ୍ରତିପାଦନ କରିବେ ସତ୍ୟରେ ପ୍ରଫିଟ୍ ଅଛି, ମିଥ୍ୟାରେ ଏ ମିଥ୍ୟାରେ ପ୍ରଫିଟ୍ ଅଛି, ନା କହିବାରେ ଲାଭ ଅଛି, ହଁ କହିବାରେ ସବୁବେଳେ ଲସ୍ ଅଛି। ତେଣୁ ବଳି ମାରେ ତୁମେ ନା କୁହ ମୁଁ ଦେବିନି ବୋଲି ଏଇଟା ପ୍ରତିପାଦନ କରିବେ। ଶୁଣ କିଭଳି ମିଥ୍ୟା କହିବା ଦରକାର, ଅତ୍ରାପି ବହୁରି ଚଙ୍ଗୀତମ ଶୃଣୁ ମେ ଅସୁର ସପ୍ତମ ସତ୍ୟମ ଓମ୍ ଇତି ଯତ୍ ପ୍ରୋକ୍ତମ ଯତ୍ନ ଇତ୍ୟାହ ଅନୃତ ହି ତତ୍। ସତ୍ୟ କାହାକୁ କୁହାଯାଏ, ମିଥ୍ୟା କାହାକୁ କୁହାଯାଏ? ମୁଁ ତୁମକୁ ରିଚ୍ ଗୀତ ମୁଁ କହୁଛି, ଯାହା ବେଦରେ ଅଛି, ବେଦର ବେଦର ଜିନିଷ କହୁଛନ୍ତି ଶୁକ୍ରାଚାର୍ଯ୍ୟ, ବେଦଜ୍ଞ ବୀରାମ୍ବରମ ଜ୍ଞାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶୁକ୍ରାଚାର୍ଯ୍ୟ, ସେ ବର୍ତ୍ତମାନ ପ୍ରବଚନ ଦେଉଛନ୍ତି ସିଧା ଋଗ୍ବେଦର। ଏ ଯେଉଁ ରିଚି ରିଚି କ'ଣ ସିଏ ତ ବେଦର କ'ଣ ଥିବ, ସେମିତି ଗୋଟେ ବିଭାଗ କିଛି ଥିବ, ସେଥିରୁ ଗୀତ ଆଣି କହୁଛନ୍ତି ଯେ ମିଥ୍ୟା ତୁମେ ଯେଉଁ କହୁଛ ମିଥ୍ୟା କହିବନି, କିନ୍ତୁ ହେ ଅସୁର ସପ୍ତମ ସତ୍ୟ କାହାକୁ କୁହାଯାଏ, ମିଥ୍ୟା କାହାକୁ କୁହାଯାଏ ତୁମେ ଶୁଣ। ସତ୍ୟମ ଓମ୍ ଇତି ଯତ୍ ପ୍ରୋକ୍ତମ, ସତ୍ୟ ତାହାକୁ କୁହାଯାଏ ଯେତେବେଳେ କୁହାଯାଏ ଓମ୍, ओम ओम माने हाँ जिते जन माने पाखरे बंधु रखिछन मोबाइल पूरा बंद कर समस्ते मोबाइल बंद कर सत्य कारण गोटे जिनिस मथा को आसला माने भगवत कथा गोटे एभली गोटे जिनिस कथा को मथा को आसला माने भगवान मथा पूरा बुलाई दे मुंड भितर अलग जिनिस किछ रहया भगवत कथा रहया कथा ने आ महाराज गोटे कथा कहते मत पूरा भल लगे मोर पूज्य पद महाराज कहते वास्तविक श्रोता होती कैसेट आ वक्ता होती टेप रेकर्ड टेप रेकर्ड रे किसी भैल्यू ना कैसेट रे जहा रेकर्डिंग है जो टेप रेकर्ड से बाजि श्रोता जिते अटेंटिव जिते सीरियस भगवान से हिसाब से वक्ता हृदय ज्ञान देवे तेणु श्रोता साहय करते वक्ता को जिते बड़े एक नंबर वक्ता हो सी के प्रवचन दे पार ना यदि श्रोता मैंने भल नुहे आम जीवन पेंडल प्रोग्राम सब बाहर जगह कर बाहर जगह कथ कह इच्छा बिलकुल ना ये किए कथ कह किए उठ पड़े किए एण नहीं थो किए सेण नु किए दाँत कामुड़ थोड़ा कौन हरिकता हुए श्रोता भगवान कथा ये जीवन अमूल्य संपद श्रोता मान ही वास्तविक कैसे आम टेप आपत सुंदर रही प्रभु आपड़ भावना मुझे कहूँ मुझे केवल श्लोक पढ़ू केवल प्रभुपाद साधुगुरु प्रार्थना कर गुरुदेव प्रार्थना कर आपत मतलब साहय करेंगे तेरे मुझे चलि ना मुझे पारिना यह सब जिन आपण शुद्धता नहीं कि मतलब प्रभु जहाँ ज्ञान देवे आप डिस्टर्ब बहुत हैरान हो प्रथम अनुरोध आपने साहय कर जिन बहुत सीरीयस जिन कौन सत्यम कौन ना ओम हाँ हाँ कहवाटा हूँ सत्य ओम बोली कह ओम अर्थ हाँ चक्रद स्वयंपाद लिखिंट अजप्रोक्तम न इत्या अनुत हित मिथ्याटा कौन ना ना टा हूँ मिथ्या हाँ टा कौन सत्य हूँ हाँ मिथ्या हूँ ना तेणु तुम्हें जो कौ हाँ मुबी तुम्हें सत्य कह कि मन रख सत्य क्यों समय क्या मिथ्या क्यों समय क्या तुम शुण प्रथम कहते शरीर गोटे वृक्ष रूप से तुलना कर सत्य हूँ ए वृक्षर फल कि मिथ्या हूँ ए वृक्षर मूल वेदर प्रवचन सत्य कथा सत्यम पुष्प फलम विद्या आत्मदेहस्य गीयते वृक्षे अजीवति तत्न स्यात् अनृतम मूल आत्मनः अनृत मूल आत्मन आत्मन ए शरीर मूल हूँ अनृत मिथ्या जब गोटे गच्छ बंचुच कौंपाई मूल पाई ना मूल न रहिले वेद कहते मूल न रहिले के बंची पारना कौन सी वृक्ष बंची पारना से मिथ्या न कहले कौन लोक बंची पारना प्रथम यहाँ शुणी शुणी जी लास्ट कनक्लूजन आप मिथ्या न कहले अनृत न कहले ए शरीर रूपक वृक्ष बंची पारना ना सत्य ना कौन जी मिछा है मूल ते फल आल कौन ना सत्यम पुष्प फल विद्या आत्मवृक्ष से गीयते आत्म मान देह ये देह रूपक वृक्ष सत्य है फूल आउ फल कितु फूल आउ फल कौन मूल्य अच्छी मूल गचर मूल सुखीगला मूल जी गचर ना गच बच फल फूल दे पार तेणु मूलटा हूँ मुख्य जिनिस तेणु बर्तमान चक्रवाद कौन टीकार ततु सत्यम ईसत अनुतम बिना न सिद्ध्यति कहार तात्पर्य एगुड़ी बहुत मानने जा कहते अति सिद्धांत काटिया बहुत कष्ट कि चक्र स्पष्ट कर दत्त सत्यम ईसत अनुतम बिना न सिद्ध्यति तुम्हें जिते सत्यवादी हुआ मिथ्या बिना केवे बंची पार के बंची पार मिथ्या बिना सत्य केवे सिद्ध हम ना एवं एटा को एवं आउ गोटे कथा कहते ଅଣ୍ଡୁତମ ତେନ ସର୍ବଥୈବ ଅର୍ଣ୍ଣୁତ ଭାବେ ଦେହ ନ ଜୀବତି ଇତି ଅର୍ଥ। ଯେଭଳି ବୃକ୍ଷ ମୂଳ ବିନା ବଞ୍ଚିପାରେ ନା, ମିଥ୍ୟା ବିନା ଏ ଶରୀର କେବେ ବଞ୍ଚିପାରିବ ନା। ଏଟା ସତ୍ୟ କଥା। କିଭଳି ସତ୍ୟ କଥା ସେ ପ୍ରମାଣ କରିଛନ୍ତି ବେଦରୁ। ତତ୍ଯଥା ବୃକ୍ଷ ଉନ୍ମୂଳଂ ଶୁଷ୍ୟତି ଉଦ୍ୱର୍ତ୍ତତେ ଅଚିରାତ୍ ଏବଂ ନଷ୍ଟ ଅନୃତମ ସଦ୍ୟ ଆତ୍ମା ଶୁଷ୍ୟତେ ନ ସଂଶୟ। ଆତ୍ମା ଏ ଦେହଟା ଶୁଖିଯାଏ, ଦେହଟା ଶୁଖିଯିବ ଏବଂ ନଷ୍ଟ ଅନୃତମ ସଦ୍ୟ। ଯଦି କେହି ମିଥ୍ୟା ନ କୁହେ, ଏ ଦେହ ରୂପକ ବୃକ୍ଷର ଯେଉଁ ମୂଳ ଅଛି ମିଥ୍ୟା, ଏଟାକୁ ଯଦି କେହି ନ କୁହେ, ଏ ସ୍ୱରଟା ନଷ୍ଟ ହୋଇଯିବ। ଯେଭଳି ବୃକ୍ଷର ମୂଳ ନ ରହିଲେ ଗଛଟା ଉତ୍ପାଟନ ହେଇଯିବ, ପଡ଼ିଯିବ। ଏଠି କହୁଛନ୍ତି ଉନ୍ମୂଳନ ଶୁଷ୍ୟତି ଉଦ୍ବର୍ତ୍ତତି, ପତିତ ହେଇଯିବ, ଶୁଖିଯିବ। ଠିକ୍ ସେଭଳି ମିଥ୍ୟା ନ କହିଲେ ଏ ଶରୀର ଟୋଟାଲ ରହିପାରିବ ନା। ତେଣୁ ବଳି ମହାରାଜ, ଶରୀରରେ ରହିଲେ ତ ତୁମେ ସତ୍ୟ କହିବୁ କି ମିଥ୍ୟା କହିବୁ? ତ ଅଦ୍ଭୁତ ପ୍ରବଚନ ସେ ଦାନ ପ୍ରସଙ୍ଗରେ ଏଇଟା କହୁଛନ୍ତି। ସତ୍ୟ ମିଥ୍ୟାଟା ଦାନ ପ୍ରସଙ୍ଗରେ କହୁଛନ୍ତି। ଦାନ କରିବାକୁ ହେଲେ ସବୁବେଳେ ଜଣେ ସତ୍ୟ କହିକି ଏବେ ଦାନ କରିପାରିବେନି। ଦେଖନ୍ତୁ, ଆପଣ କୁହନ୍ତୁ ମୁଁ ଦାନୀ, ମୋ କତିରେ ଲକ୍ଷେ ଟଙ୍କା ଅଛି। ଆପଣ ପୁର ମୁଁ ଆପଣଙ୍କୁ ଗୋଟେ ପ୍ରାକ୍ଟିକାଲ ଲାଗିଯାଏ, ପୁରରେ ଦେଖିଲେ ଗୋଟେ ଭିକାରି ଦେଇଦେଉନି, ସମସ୍ତେ ଲାଇନ ଲାଗିଛି। ଦଶ ଟଙ୍କା ଯଦି ଶୁଣିଲେ ସେ ଦଶ ଟଙ୍କା ଦେଇଛି, ସବୁ ଭିକାରି ଆପଣ ପଛରେ ଗୁଡ଼େଇବେ। ଯଦି ଜଣେ ସବୁବେଳେ ସତ୍ୟ କୁହେ, ହଁ ମୁଁ ଦାନ କରିବି, ଆରେ ସେ ତ ଦେହକୁ ରଖିପାରିବନି, ଏ ବୃକ୍ଷ ରୂପ ତ ମୂଳ ରହିପାରିବନି। କାରଣ ସବୁ ଲୋକ ଚାହୁଁଛନ୍ତି ନା, ଦବା ପାଇଁ କିଏ ଚାହୁଁଛି ଜଗତରେ କୁହନ୍ତୁ? ସମସ୍ତେ ନବା ପାଇଁ ଚାହୁଁଛନ୍ତି ନା। ଜଣେ ଯଦି କେବଳ ସତ୍ୟ କଥା କୁହେ, ମୁଁ ଦାନୀ, ମୁଁ ଦେବି, ମୋ କତିରେ ଏତେ କୋଟିଏ ଟଙ୍କା ଅଛି, ତାର କପଡ଼ା ବି ଚଢ଼ି ପର୍ଯ୍ୟନ୍ତ ଖୋଲିକି ନେଇଯିବେ କଲେଜ ଲୋକ। ଏ ସତ୍ୟ କଥା ଆଜ୍ଞା, ଲୋକମାନେ ବିଚାର କରୁନାହାନ୍ତି ଏ ଲୋକଟା ବଞ୍ଚିବ କେମିତି, ସମସ୍ତେ ଦେବା ପରେ ଠିଆ ହେଇଛି, ଇଏ ତ ଦଉଛି ଆଉ। ତେଣୁ ଦବା ଲୋକ, ବିଶେଷ କରି ଦାନୀ ଲୋକ, କେବେ ସତ୍ୟ କଥା କହିବା ଉଚିତ ନୁହେଁ। ତାଙ୍କର ପଏଣ୍ଟ ହେଉଛି ଏଇଟା, ଯିଏ ଦବା ପାଇଁ ଇଚ୍ଛା କରୁଛି ସେ କେବେ ସତ୍ୟ କଥା କହିବା ଉଚିତ ନୁହେଁ। କାରଣ ସତ୍ୟ କହିଲା ମାନେ ସେ ତା ଦେହକୁ ରଖିପାରିବନି, କାରଣ ସମସ୍ତେ ଆସିକି ମାଗିବେ, ଖାଇବାକୁ ମିଳିବନି। ଦେଖୁନାହାନ୍ତି ରନ୍ଥିଦେବଙ୍କର ଅବସ୍ଥା କ'ଣ ହେଲା, ତାଙ୍କୁ ଦେବତାମାନେ ପରୀକ୍ଷା କରୁଥିଲେ, ଭୋଜନ ପାନୀୟ ଭୋଜନ କଲେ ପିଲା ଛୁଆଙ୍କୁ, ରନ୍ଥିଦେବ ଚଳିଗଲେ, ସେ ସମୟରେ ଆପଣ ଚଳିପାରିବେ କୁହନ୍ତୁ? ପିଲା ଛୁଆ ଆପଣଙ୍କୁ ଷ୍ଟ୍ରାଇକ୍ କରି ଘରୁ ବାଡ଼େଇ ବାହାର କରିଦେବେ। ତେଣୁ ଜଣେ ଦାନୀ କେବଳ ସତ୍ୟ କଥା ସବୁବେଳେ, ହଁ ହଁ ମୁଁ ଦେବି, ହଁ ମୁଁ ଦେବି, ମୋର କୋଟିଏ ଟଙ୍କା ଅଛି, ଏଇଟା କହି କେତେବେଳେ ସତ୍ୟ କଥା କୁହେନି। ଦାନୀକି ବି ମିଥ୍ୟା କଥା କହିବାକୁ ପଡିବ। ତେଣୁ ତୁମେ ଦାନୀ ହେଇଛ ନା, ତୁମେ ତ ଦାନୀ ସାଜିଛ, ବର୍ତ୍ତମାନ ମିଥ୍ୟା କଥା କହିବାକୁ ପଡିବ। ନହେଲେ ଇଏ ଯୋଉ ବ୍ରାହ୍ମଣ ବାବା ବଳି, ତୋର କପଡ଼ା ବି ରହିବେନି, ଇଏ ମହାନ ମହାନ ଖତରନାକ ମାୟା ମାଣବ କହରି। ହଁ ନା, ସେଟା ପରେ ଆସିବ, ଶୁଣନ୍ତୁ ଆଗେ। ବଡ଼ ଧୈର୍ଯ୍ୟର ସହିତ ସମାଜରେ କିଏ ଭୁଲ ବୁଝିବା ଉଚିତ ନୁହେଁ। ଶୁକ୍ରାଚାର୍ଯ୍ୟ କେମିତି ନୀତି ଦେଉଛନ୍ତି, ମିଥ୍ୟା ନିଶ୍ଚିତ କହିବା ଦରକାର, ମିଥ୍ୟା ନ କହିଲେ ବଞ୍ଚିପାରିବେ। ସେ ପ୍ରତିପାଦନ କରିବେ ବର୍ତ୍ତମାନ, ସରି 6:30 ଶ୍ଳୋକଟି ବର୍ତ୍ତମାନ କହୁଛନ୍ତି, ସବୁବେଳେ ଯିଏ ସତ କଥା କହୁଛି ତା ଜୀବନରେ ସବୁବେଳେ ତିନିଟା ଜିନିଷ ସବୁବେଳେ ଲସ୍ ତା, ସେ ଜଗତରେ ବଞ୍ଚିପାରିବନି ଯିଏ ସବୁବେଳେ ସତ୍ୟ କଥା କହୁଛି। ଆରେ ସମ୍ବାଦ କହୁଛନ୍ତି, ସର୍ବତା ସତ୍ୟ ବଚନେ ଦେହ ଅପି ନ ନିବର୍ଦ୍ଧତେ, ଯିଏ ସବୁବେଳେ ସତ କଥା କହୁଛି ତା ଦେହ ବି ସେ ରଖିପାରିବେନି। ସତ କଥା ନା, ହଁ ବର୍ତ୍ତମାନ ଏଠି ପ୍ରତିପାଦନ କରୁଛନ୍ତି ଯେ ଓଂ ସତ୍ୟର ତିନିଟା ଦୋଷ କେମିତି ପ୍ରବଚନ ଦେଉଛନ୍ତି, ବୋଲିବାର କନ୍ଭିନ୍ସ କରୁଛନ୍ତି। ଦେଖନ୍ତୁ, ପରାଗ ରିକ୍ତମ ଅପୂର୍ଣ୍ଣମ ବା ଅକ୍ଷର ଯତ୍ ଓମ୍ ଇତି, ଯେ ଓମ୍ କହୁଛି ହଁ ଏ ସତ୍ୟ, ଏଇଟା ଯିଏ ସବୁବେଳେ କହୁଛି ସେ ତିନିଟା ଜିନିଷ ସବୁବେଳେ ଲସ୍ କରିବ। ପରାଗ ସବୁବେଳେ ଯଦି ଆପଣ କହିଲେ ହଁ ମୁଁ ଦାନୀ, ମୁଁ ଦେବି, ଆପଣଙ୍କୁ କେହି ପାଞ୍ଚ ପଇସା ଦେବିନି, ଆପଣ ବନ୍ଧୁବାନ୍ଧବ ଲୋକ ବି, ଯିଏ ବି ଲୋନ୍ ନେଇଥିବି ସେ ଦେବନି, ଯିଏ ଲୋନ୍ ନେଇଥିବ ଆପଣଙ୍କ ପାଖକୁ ସେ ଦେବନି। ଆରେ ଇଏ ତ ସମସ୍ତଙ୍କୁ ଦେଉଛି ଆଉ, କେଉଁ ତ ସବୁବେଳେ ସମସ୍ତଙ୍କୁ ଲୋନ୍ ଦେଉଛି, ଆମେ ଆଉ କାହିଁକି ଦେବୁ? ତା ମାନେ ତୁମେ ପରାଗ ହେଇ, ଧନ ତୁମ ନିକଟରୁ ଦୂରେଇ ଦୂରେଇ ଯିବ। ଶୁକ୍ରାଚାର୍ଯ୍ୟଙ୍କ ପଏଣ୍ଟ ଦେଖନ୍ତୁ, ଜଣେ ଜଣେ ସବୁବେଳେ କହୁଛି ହଁ ମୋ କତିରେ ଧନ ଅଛି, ମୁଁ ଦେବି, ମୁଁ ଦେବି, ଯେଉଁମାନେ ଧାର ବି ନେଇଥିବେ କେହି ତ ଦାନ କରିବେନି, ଯିଏ ତୁମ ପାଖରୁ ନେଇଥିବେ ସିଏ ବି ଦେବେନି। ପରାଗମ ଆଉ ରିକ୍ତମ, ତୁମେ ସବୁବେଳେ ହଁ ମାରୁଛ ମାନେ ଆସିବାର ନାହିଁ, କେବଳ ଯିବାର ଅଛି। ଧନ କେତେଦିନ ଆସିବ, କିଏ ତ ଦେବେନି ନା, ଯିବ ନା, ରିକ୍ତ ହେଇଯିବ। ଆଉ ଅପୂର୍ଣ୍ଣମ, ଯେଉଁ ଧନ ପଳେଇଗଲା ତାକୁ ତ ପୂର୍ଣ୍ଣ କରିପାରିବ। ତେଣୁ ଏ ଯେଉଁ ଓଙ୍ଗ ଏଇଟା ଖତରନାକ ଅକ୍ଷର, ଏଇଟା ଭଲ ନୁହେଁ, ସବୁବେଳେ ସତ୍ୟ ଓଙ୍ଗ ଓଙ୍ଗ ହଁ ହଁ ଏଇଟା ଏଇଟା ଭଲ ନୁହେଁ, ଏଇଟା ତିନିଟା ଗୁଣ ଖରାପ ଗୁଣ ଏ ତିନିଟା। ଆଉ ଯତ୍ କିଞ୍ଚିତ ଓମ୍ ଇତିପ୍ରୟା ତେନ ରିଚ୍ୟତେ ବେ ପୁମା, ସେ ଶୂନ୍ୟ ହେଇଯିବ, ଦେହକୁ ବି ରକ୍ଷା କରିପାରିବନି, ଯେ ସବୁବେଳେ ହଁ ମାରିଲା। ଏବଂ ସ୍ପେଶାଲି ବର୍ତ୍ତମାନ ଗୋଟେ ପ୍ରବଚନ ଦେଉଛନ୍ତି, ଏଇ କଥାଟା କହୁଛନ୍ତି ଭିକ୍ଷାମାନଙ୍କ ପାଇଁ, ଏ ବଳି ଯାହାକୁ ହଁ ମାରିବ ତ ଠିକ ଅଛି, କିନ୍ତୁ ମନେ ରଖ ଭିକ୍ଷୋଭେ ସର୍ବମ୍ ଓମ୍ କୁର୍ବନ୍ ନ ଅଲମ୍ କାମେନେ ଚ ଆତ୍ମନ। ଯଦି ଭିକ୍ଷୁକମାନଙ୍କୁ ହଁ ଓମ୍ ବୋଲି କହିଦେଲ, ହଁ ଦେବି ବୋଲି, ତମ ଦେହକୁ ବି ନେଇ ପଳେଇବ, ମନେ ରଖ। ସମସ୍ତଙ୍କୁ ସତ୍ୟ କଥା କହିବ, କିନ୍ତୁ ଭିକ୍ଷୁକୁ କେବେ ସତ୍ୟ କଥା କହିବ, ତା ମାନେ ଯେତେ ଦିନ ଦାନୀ ହେଇକି ସତ କଥା କହିଛ କହିଛ, ଇଏ ଭିକ୍ଷୁକ, ଇଏ ହରି ଭିକ୍ଷୁକ, ଆଙ୍କୁ ହଁ କୁହନି। କାରଣ ଆପଣ ଦେଖନ୍ତୁ, ଭିକ୍ଷା ଲୋକକୁ କହିବ ମୋ କତରେ 1000 ଟଙ୍କା ଅଛି, ସିଏ ବିଚାର କରିବେନି ଏ ଲୋକଟା କୁଆଡ଼େ ଯାଉଛି ବୋଲି, ସବୁ ଭିକାରୀ ଲାଇନ ଲାଗିଛି, ତୁମେ ଟ୍ରେନ୍ ଟିକେଟ୍ ବି କାଢ଼ିପାରିବ। ଆମେ ଦେଖିଛୁ ଏଇଟା, ଜଣେ ଗୋଟେ ଛୋଟ ପିଲା ଟଙ୍କାଟେ ଦେଇଦେବୁ, ସିଏ ଚାଲିଯିବ 10ଟା ପିଲାଙ୍କୁ ଦେବୁ, ଏ ବାବା ଟଙ୍କାଟେ ଦେଲି, ତୁମ କତରେ ତ ତୁମେ ଅପମାନ ହେଇଯିବ। ସବୁବେଳେ ଭିକ୍ଷୁକୁ ହଁ କହିବା ଉଚିତ ନୁହେଁ, ହଁ କହିବା ମାନେ ପୁରା ରିକ୍ତ ହେଇଯିବ ଜୀବନ, ଏଠି ନିଜର ଶରୀରକୁ ବି ଚଳେଇ ପାରିବନି ତୁମେ ଭିକ୍ଷୁକ ପାଖରେ। ବଳି ମହାରାଜ ତୁମେ ଯାହାକୁ ହଁ ମାରିଥିଲ ମାରିଥିଲ, ଏଇ ଭିକ୍ଷୁକୁ ହଁ ମାରନି, ଏ ଭିକ୍ଷୁକ ପୁରା। ତେଣୁ ହଁ ଓମ୍ ଯୋଉ ସତ୍ୟ ହଁ ମାରିବା, ଏଥିରେ ତିନିଟା ଗୁଣ, ଲସ୍ ପ୍ରଫିଟ୍ କିଛି ନାହିଁ, କିନ୍ତୁ ନରେ ଦୁଇଟା ଲାଭ। ବେଦର ପ୍ରବଚନ ନ ଯିଏ ସବୁବେଳେ କହୁ ତାର ଦୁଇଟା ଲାଭ ହବ, ତେଣୁ ସବୁବେଳେ ନାଁ କହିବା ଦରକାର, ଧନ ଥିଲେ ବି ନାଁ ମୋ ପାଖରେ ନାହିଁ, ନାଁ ମୋ ପାଖରେ ନାହିଁ। ଏଠି କହୁଛନ୍ତି ନେତି ଯତ୍ ଅନୃତ ବଚ, ନେତି ନାହିଁ ଏଟା ଖରାପ କଥା, ଅସତ୍ୟ ବଚନ, କିନ୍ତୁ ୟାର ଫଳ ଦୁଇଟା ବହୁତ ସୁନ୍ଦର ଫଳ, ଇ ବେଦର ପ୍ରବଚନ। ଅଥ ଏତତ୍ ପୂର୍ଣ୍ଣମ ଅଧ୍ୟାତ୍ମଂ ଯତ୍ସ ଇହ ଅନୃତ ବଚ ସର୍ବମ ନେତି ଅନୃତ ପ୍ରିୟା ସଦୁଷ୍କୃତି ସ୍ୱସନୃତ। ବହୁତ ସୁନ୍ଦର କଥା କହୁଛନ୍ତି, ଆପଣ ଶୁଣିକି ପ୍ରଥମେ ଭୟ କରିଦିଏ, କ'ଣ ବାବା ଏମିତି କହିଲେ ସବୁବେଳେ ମିଛ କଥା କହିବାକୁ ପଡ଼ିବ ବୋଲି। ଏଇଟା ଶୁକ୍ରାଚାର୍ଯ୍ୟ କହୁଛନ୍ତି, ବିଦ୍ୱାନ ବିଦାମ୍ବର କହୁଛନ୍ତି, ମିଥ୍ୟା କେଉଁଠି କହିବାକୁ ପଡ଼ିବ, ସତ୍ୟ କେଉଁଠି କହିବାକୁ ପଡ଼ିବ, ଭିକ୍ଷୁକଙ୍କ ପାଖରେ କେତେବେଳେ ହଁ ମାରିବେ ନାହିଁ, ସବୁବେଳେ ସତ୍ୟ କହିବେନି, ଦେଖିବେ ଏକାଠି ଭିକ୍ଷୁକ ଅଛି ତାଙ୍କୁ ହଁ କହିବେ। ବର୍ତ୍ତମାନ କହୁଛନ୍ତି ଦେଖ, ନା କହିବାର ଦୁଇଟା ଫଳ, ସତ୍ୟ କହିବାର 3ଟା ଲସ୍, କିନ୍ତୁ ନ କହିବାର 2ଟା ଲାଭ। କ'ଣ ଲାଭ? ଅର୍ଥ ଏ ନମ ପୂର୍ଣ୍ଣମ, ଯେତେ ନା ନା କହୁଥିବେ ତ ଧନ କେବେ ସରିବାର ନାହିଁ, ସବୁ ପୂର୍ଣ୍ଣ ହେଇକି ରହିଲା। ଯିଏ ଆସିଲା ମନାକରେ, ନା ଭାଇ ମୋ କଥା ଟଙ୍କା ନାହିଁ, ବରଂ ସେ ପାଇବ, ଆଉ ଦେଖିବେ ବହୁତ ଲୋକଙ୍କ ଭିତରେ ପଇସା ଥିବ, ନା ମୋ କଥା କ'ଣ ଅଛି, ମୋତେ କିଛି ନାହିଁ, ଆଉ କିଛି ନାହିଁ, ହଁ ନା କହିଲେ ଭଣ୍ଡାରକୁ ଆସିଲା। ଶୁକ୍ରାଚାର୍ଯ୍ୟ କହୁଛନ୍ତି, ଯେତେ ନା କହୁଥିବ ତୁମର ସରିବାର ନାହିଁ, ବରଂ ଲାଭ ଅଛି। ଆଉ ଅଧ୍ୟାତ୍ମ, ଅଧ୍ୟାତ୍ମ ମାନେ ଅନ୍ୟଠାରୁ ଧନ ମିଳିବାର ଆଶା ତୁମର ଅଛି, କାରଣ ତୁମର ଯିବାର କିଛି ନାହିଁ, ଆସିବାର ଅଛି, ତେଣୁ ନଅଟା ଭଲ ନା, କିଛି ଲସ୍ ଅଛି, ଲସ୍ ନାହିଁ ନା, ତୁମର ସରିବାର ନାହିଁ, ବରଂ ପ୍ରଫିଟ୍ ଅଛି। ଆପଣ ଦେଖୁନାହାନ୍ତି ପ୍ରମାଣ କରିକି, ଆପଣ ବାବା ଯେହେତୁ 1000 ଟଙ୍କା ରଖିଦେବେ, ପୁରୀକି ଯିବେ, ଟ୍ରେନ୍ କାଟିବା ପାଖରେ ଠିଆ ହେବେ, ମନ ଦୁଃଖ କରିକି ଖାଲି ଆକ୍ସନ୍ କରିକି, ଆମେ ସମସ୍ତେ ଗାଡ଼ିର କଥା ଆପଣ ଖାଲି ଅନୁଥିବେ, ଜଣେ ପଚାରିବେ ବାବା କ'ଣ ପଇସା ନା, ମୋତେ ମୋଟେ ପଇସା ପଇସା ନାହିଁ, ଆସନ୍ତୁ ଟିକେଟ୍ କାଟିଦେଉଛି, ଲାଭ ହେଲା ନା, ନ କହିଲେ ବି ଲାଭ ହବ ନା। ଯଦି କହିବେ ମୋ ହଁ ହଁ ମୋ ପାଖରେ ଅଛି, ଯିଏ ଠିଆ ହେଇଥିବ ସେ ବି କହିବେ ବାବା 1000 ଟଙ୍କା ତା ଆଗରେ କାଟିଦେବେ, ବାବା ମୋ ପାଇଁ ଗୋଟେ ଟିକେଟ୍ କାଟିଦେବେ ନା, କେମିତି ଗରିବ ଲୋକ ଥିବ, ମୋ ପାଇଁ ଟିକେଟ୍ କାଟିଦେବେ ନା, ଲସ୍ ହବ ନା। ତେଣୁ ସବୁବେଳେ ନ କହିବା ଦରକାର, ଶୁକ୍ରାଚାର୍ଯ୍ୟ କହୁଛନ୍ତି। ତେଣୁ ବର୍ତ୍ତମାନ ଚକ୍ରଜୀବାଦ ଟିକା ଉଠାଉଛନ୍ତି, ଦେଖନ୍ତୁ ବଳି ଭାରତ ବର୍ତ୍ତମାନ ଚାଲାକିନା ପ୍ରଶ୍ନ କରୁଛନ୍ତି, ନନୁ ତ ହି ଅନୃତମ ଅମୃତମ ଇବ ଅତିଶୟନ ସେବା ମସ୍ତନ ଇତ୍ୟାହ। ହେ ଗୁରୁଦେବ, ତେଣୁ ଆପଣ ଯେଉଁ ପ୍ରବଚନ ଦେଲେ ବେଦର ପ୍ରବଚନ, ତ ହି ତେବେ ଅନୃତମ ଅମୃତମ ଇବ ଅତିଶୟନ ପିବତି, ତେଣୁ ଆଜିଠାରୁ ମୁଁ କେବଳ ମିଥ୍ୟା କଥାକୁ ଅମୃତ ଭଳିଆ ପିଇବି, ତାହେଲେ ଆପଣ ଏଇ ଶିକ୍ଷା ମୋତେ ଦେଉଛନ୍ତି। ଆରେ ନା ନା ମୂର୍ଖ, ମୁଁ ଏକଥା କହୁନି, ତୁ ସର୍ବନାଶ କରିଦେବୁ, ମୋ ନାଁକୁ ବଦନାମ କରିଦେବୁ, କିଏ ଶିଷ୍ୟ ତୁ, ମୁଁ କ'ଣ କହୁଛି ଅମୃତ ଭଳିଆ ପିଇବା ପାଇଁ। ମିଥ୍ୟା କୁହାଯାଏ, କିନ୍ତୁ ଯିଏ ସବୁବେଳେ ମିଛ କହେ, ଏଠି କହୁଛନ୍ତି ସର୍ବନେତି ଅନୃତମ ବୃୟା, ସବୁବେଳେ କହୁଛି ନା ନାଇଁ ନା ନାଇଁ ନା ମୋ ପାଖରେ କିଛି ନାହିଁ, ସଦୁଷ୍କୃତି ଶୋଷଣ ମୃତ, ସେ ବଞ୍ଚିକି ମରିବା ଲୋକ। ଏଇ ଦେଖ ଯେଉଁମାନେ ଯେତେବେଳେ ଯିବେ ମନ୍ଦିରରେ ଭକ୍ତମାନେ, ଆଜ୍ଞା ଭାଗ ସପ୍ତାହ କିଛି ଦିଅନ୍ତୁ, ଆଜ୍ଞା ବେଶଭୂଷା କିଛି ଦିଅନ୍ତୁ ଆଜ୍ଞା, ନାଇଁ ମୋତେ କିଛି ହେଉନାହିଁ, ପିଲା ଛୁଆ ଇଞ୍ଜିନିୟର ପଢ଼ୁଛନ୍ତି ଏହା ପଢ଼ୁଛନ୍ତି, ନାଇଁ ନାଇଁ ସେ ମରିଯାଇଛି, ଆପଣ ଭାବିବେ ଯେ ମରିଯାଇଛି ଲୋକ, ସେଠି କହିବେ ସାର୍ଟିଫିକେଟ୍ ଦେଇଦେବେ, ଆପଣ ଆଉ ବଞ୍ଚି ନାହିଁ, ବେଦ କହୁଛନ୍ତି ନା ଶୁକ୍ରାଚାର୍ଯ୍ୟ କହୁଛନ୍ତି। ଆରେ ଯିଏ ଭିକାରୀ କି ଭିକା ସବୁବେଳେ ନାହିଁ 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 ନାହିଁ, ଆଉ ଯମରାଜ ଆସିଲେ ବି କହିବେ ନାହିଁ କପଡ଼ା ବି ନାହିଁ, ମୋତେ ତମ ଦରବାରକୁ ନେଇଯାଅ, ସବୁ ତ ନାହିଁ, ତେଣୁ ସବୁବେଳେ ମିଥ୍ୟା କହିବା ଉଚିତ ନାହିଁ। ଏଠି କହୁଛନ୍ତି ସର୍ବନେତି ବଳି ମହାରାଜ କହିଲେ ତାହେଲେ ଅମୃତ ଭଳି ଆଜିଠୁ ମୁଁ ପିଇବି ଆଉ ମିଥ୍ୟା କହ ରେ ବୋକା, ସେ କଥା ମୁଁ କହୁନି, ମିଥ୍ୟାଟା ଏଇ କେସ୍ରେ କୁହାଯାଏ, ଶୁଣ ବେଦ କ'ଣ କହୁଛି ମିଥ୍ୟା କେଉଁ କେଉଁ କେସ୍ରେ କୁହାଯାଏ, ଏଇଟା ଧର୍ମ ନୁହେଁ କିନ୍ତୁ ନିନ୍ଦନୀୟ, ଏ ନିନ୍ଦନୀୟ ନୁହେଁ। ଏଇ କେସ୍ରେ ବର୍ତ୍ତମାନ କହିବେ ଏଇ କେସ୍ରେ ମିଥ୍ୟା କଥା କୁହାଯାଏ, କାରଣ ତୁମେ ବି ସେଇ କେସ୍ରେ ବର୍ତ୍ତମାନ ଗୋଟେ ଫସିଯାଇଛ, ତେଣୁ ମିଥ୍ୟା କଥା କହିଲେ ବର୍ତ୍ତମାନ ତୁମର ନିନ୍ଦନୀୟ ହେବନି, କେହି କହିବେନି ବଳି ମହାରାଜ ଭୁଲ କାମ କଲେ ବି, ତେଣୁ ସବୁବେଳେ ଯିଏ ମିଥ୍ୟା କହୁଛି ସ ଦୁଷ୍କୃତି ଶୋଷଣ ମୃତ ତା ସେ ତ ଦୁଷ୍କୃତି, ସବୁ ଲୋକ ତ ଗାଳିଦେବେ, ମୁଁ ବି ସ୍ପଷ୍ଟ ଭାବରେ ତ କହିଦେବି ଯୋଉଠି ଯାହା ଶୁଣିଥିବି, ମୋ କଥା କିଏ କିଛି ଭୁଲରେ କହିବେନି, କହିଲେ ମୁଁ କହିଦେବି। ଗଞ୍ଜାମରେ ଜଣେ ଯାହାଙ୍କର ଘରେ ମୁଁ ରୁହେ ବଇଁଶୀ ବାବୁଙ୍କର ଘରେ, ତାଙ୍କର ସେ ଯେଉଁ ଏଠି ତାଙ୍କ ବାପା ଯାହାଙ୍କର ଭକ୍ତ, ଯେଉଁ ବାବାଙ୍କର ଭକ୍ତ, ସେ ତାଙ୍କୁ ଭଗବାନ ମାନନ୍ତି, ତାଙ୍କ ପୁଅ କିନ୍ତୁ ପୁରା ଏଗନେଷ୍ଟ, ସେ ଆସିକି ମୋତେ କହିବ ବାପା ମୁଁ ଟିକେ ବୁଝାନ୍ତୁ, ସେ କାହିଁକି ଜଗନ୍ନାଥ ନ ମାନିକି ସେ ବାବାକୁ ମାନୁଛନ୍ତି, ମାନେ କ'ଣ କରିବା, ତମ ବାପା ତ ମୁଣ୍ଡ ଟିକେ ଖରାପ ହେଇଛି, ବର୍ତ୍ତମାନ କିନ୍ତୁ ଠିକ୍ ହେଇଗଲେଣି, ତାଙ୍କ ପ୍ରବଚନ ଶୁଣି ଶୁଣି ବର୍ତ୍ତମାନ ଗୁରୁଙ୍କ ପାଖରେ ଭଗବାନ ରଖି ମନ୍ତ୍ର ଫନ୍ତ୍ର ଜପ ସବୁ କରୁଛନ୍ତି। ସେ କହିଲେ ମୁଁ ଯାଇଥିଲି ବାପାଙ୍କ ସାଙ୍ଗରେ, ମୋ ବାପା ଆଗରେ ଚାଲୁଛନ୍ତି, ମୋ ବାପାଙ୍କୁ ମୁଁ କ୍ରିଟିସାଇଜ୍ କରିବା ପାଇଁ ଗୋଟେ ଭିକାରୀକି ପଚାରିଲି ଆଶ୍ରମରେ, ସାଉଥରେ ତାଙ୍କ ଆଶ୍ରମ, ମୁଁ କହିଲି ଆଚ୍ଛା ତୁମେ ଭଗବାନଙ୍କ ପାଖରେ, ସେ ବଡ଼ ଚାଲାକ, ତା ନାଁ ବିଭୁ, ବିଭୁ ମୋତେ କହିଲା, କାନ ତ ଏତେ କିଛି କଥାବାର୍ତ୍ତା କରୁନି, ବିଭୁ ବିଭୁ କହିଲା, ମୁଁ ପଚାରିଲି ସେ ଭିକାରୀକି ତୁମ ବାବା ତ ଭଗବାନ, ଜଗତରେ ସମସ୍ତେ ଭଗବାନ କହୁଛନ୍ତି, ଭଗବାନ ପାଖରେ କେଉଁଠି ଭିକ ତୁମେ ଭିକ ମାଗୁଛ କାହିଁ ଭଗବାନ ମାଗୁନ, ସେଠୁ ସେ ଭିକାରୀ କହୁଛି ଏ କାଙ୍ଗାଲ କାହାଙ୍କା, ସେ କହୁଛି ସେ ବାବା ଓ କାଙ୍ଗାଲ କାହାଙ୍କା ଓ ସବକୁ ମାଙ୍ଗ ରହା ହେ ଓ ହମକୁ ଥୋଡ଼ି ହିଁ ଦେଙ୍ଗେ, ଭିକାରୀ ଗାଳି ଦେଉଛି ସେ ଭଗବାନଙ୍କୁ, ଆରେ ସିଏ ତ କାଙ୍ଗାଳ, ଯିଏ ଆସୁଛି ତାକୁ ମାଗୁଛି, ସିଏ କ'ଣ ଆମକୁ ଦେଉଛି, ତେଣୁ ତୁମେ ଯିଏ ଆସୁଛି ମାନେ ତୁମେ ଏଇଠି ଦେଇକି ଯା। ବିଭୁ କହିଲା ମୁଁ ଏମିତି ଶୁଣିଲି ସେ ବାବାଙ୍କୁ ଏମିତି ଭିକାରୀ ମାନେ ବି ଗାଳି ଦେଉଛି, ଇଏ ସତ୍ୟ କଥା ବା, ଆରେ ଭଗବାନଙ୍କ ଆଶ୍ରମ ଭିତରେ କାହିଁକି କ'ଣ ଭିକାର ରହିବ, ମେଡିକାଲ ହବ, ହଁ ଅଯୋଧ୍ୟାରେ ମେଡିକାଲ ଥିଲା, ରାମଚନ୍ଦ୍ର ମହାପ୍ରଭୁ ମେଡିକାଲ କରିଥିଲେ ନା ଧୂପ ଭିକ୍ଟ୍ରି କରିଥିଲେ, ପାଗଳ ଭଗବାନ, ଭଗବାନ କୁହନି, ମୁଁ ଏଇଟା ଶୁଣିଲା ମାନେ ମୋର ସବୁକିଛି ମୁଣ୍ଡ ଖରାପ ହେଇଯାଏ, ଭଗବାନ କୁହନି, ଆଉ ଯାହା କିଛି କହିବା କଥା କୁହ, ତମ ବାବା ନର୍କକୁ ଗଲେ ତୁମେ ନର୍କକୁ ଯିବ, ଭଗବାନ କୁହନି, ଭଗବାନ ଶବ୍ଦ କେବଳ ପ୍ରଭୁ ଜଗନ୍ନାଥ ନିକଟରେ ଲାଗିବ, ତୁମେ ଭଗହୀନ କୁହ ଭଗବାନ କୁହନି, ଭଗହୀନ ମୁଁ ଐଶ୍ୱର୍ଯ୍ୟହୀନ ବାବା, ତେଣୁ ମିଥ୍ୟା କଥା କେଉଁ କେଉଁ ସମୟରେ କହିବା ଦରକାର, ଏଠି କହୁଛନ୍ତି ମିଥ୍ୟାକୁ ସବୁ ସମୟରେ ପିଇବା ଉଚିତ ନୁହେଁ, ମିଥ୍ୟା କେବଳ ଯେ ସବୁବେଳେ କହୁଛି ନା ନାହିଁ ନା ନାହିଁ, ସେ ମୃତ ବ୍ୟକ୍ତି, ତେଣୁ ବଳି ମହାରାଜ କହୁଛନ୍ତି ଆପଣ ଯଦି ଏତେ କଥା କହୁଛନ୍ତି ତାହେଲେ ବଞ୍ଚିବ କେମିତି ମଣିଷ, ଶୁକ୍ରାଚାର୍ଯ୍ୟ କହୁଛନ୍ତି ସତ୍ୟ ଆଉ ମିଥ୍ୟା ଯୋଡ଼ି ଯୋଡ଼ିକି ଜୀବନରେ ବଞ୍ଚିବାକୁ ପଡ଼ିବ, ଦୁଇଟା ଯାକ ବନ୍ଧୁ, କିନ୍ତୁ ମନେ ରଖ ମିଥ୍ୟାକୁ କେବେ ବ୍ୟବହାର, ଯେମିତି ଗଛର ମୂଳଟା ତଳେ ଥାଏ ଉପରକୁ ଆସି ସେ ମରିଯିବ, ଗଛର ମୂଳଟା ତଳେ ଅଛି ବୋଲି ସେ ଜଳ ପାଉଛି ଭୂମି ଆଣୁଛି, ଉପରକୁ ଚାଲି ଆସିଲେ ମରିଯିବନି, ପାଣି ଦେଲେ ବି ଖରା ଟାଣି ନବ, ମିଥ୍ୟାଟାକୁ ଯିଏ ପ୍ରକାଶ କଲା ସେ ମଲା, କିନ୍ତୁ ମିଥ୍ୟାଟାକୁ କେଉଁ କେଉଁ ସମୟରେ ପ୍ରକାଶ କରିବେ ଶୁଣନ୍ତୁ, ଏ ଶରୀର ରୂପକ ବୃକ୍ଷକୁ ବଞ୍ଚିବାକୁ ହେଲେ ମିଥ୍ୟା ଦରକାର ମୂଳ, କିନ୍ତୁ ମିଥ୍ୟାକୁ ମୂଳଟାକୁ ଉପରକୁ ଅଣାଯାଏ ନା, ଗୁପ୍ତ ଭାବରେ ରଖାଯାଏ, ଏ ମୂଳରେ ମୂଳକୁ ବେଳେବେଳେ ଦରକାର ବାହାରକୁ ଆଣିବା ପାଇଁ, ଦେଖିଛନ୍ତି ବେଳେବେଳେ ମୂଳକୁ ମାଟିରୁ କାଢ଼ି ଦିଆଯାଏ ପରିପୃଷ୍ଟ କରିବା ପାଇଁ, ମୂଳଟାକୁ ବାହାରକୁ ଭାରି କରିଦେଲେ ସେ ଖରା ପାଇଲା ପରେ ପୁଣି ମାଟି ଢାଙ୍କି ଦିଆଯାଏ, ତେଣୁ ସ୍ପେଶାଲ କେସ୍ରେ ମିଥ୍ୟା କଥା କହିବାକୁ ପଡ଼ିବ, କିନ୍ତୁ ଏଇଟା ଧର୍ମ ନୁହେଁ, ଏଇଟା କିନ୍ତୁ ନିନ୍ଦନୀୟ ନୁହେଁ, ଆଉ ଅଧର୍ମ ବି ନୁହେଁ, ବରଂ ପୁଣ୍ୟ ମିଳେ, ଶୁକ୍ରାଚାର୍ଯ୍ୟ କନ୍କ୍ଲୁଜନ୍ ଦେଉଛନ୍ତି ଏଇ ଜାଗାରେ ମିଛ କଥା କହିବି, ତା ମାନେ ଆଜିକାଲି ଖୋଜି ବୋଲି ମୁଁ ମିଛ କଥା କେଉଁଠି କହିପାରୁନି, ଏଇ ଏଇ ଜାଗାରେ ମିଛ କଥା କହିବି, ଖୋଜି କାହିଁ ବୋଲିବିନି, ଶାସ୍ତ୍ର ସବୁବେଳେ ଅନ୍ୟ ଆଉ ବ୍ୟତିରିକ ଭାବ ଯେ ଏଇଟା କରିବେ ଏଇଟା କରିବେ ନା, ସ୍ତ୍ରୀ ସୁ ଆଗେ ଏଇଟା କଳିଯୁଗ ଲୋକମାନେ ପ୍ରଥମେ ଏଇଟା ଶୁଣିବା ଦରକାର, କାରଣ ସବୁ କଥା ଖୋଲିକି ନିଜ ସ୍ତ୍ରୀ ପାଖରେ କହୁଛି, ସେଥିପାଇଁ ସବୁ ଘର ଭାଙ୍ଗୁଛି। ସବୁ ଘର ଭାଙ୍ଗିବାର ଗୋଟେ କାରଣ, ସମସ୍ତଙ୍କୁ ସତ୍ୟ କଥା କହିବେ, ସ୍ତ୍ରୀକୁ କେବେ ସତ୍ୟ କଥା କହିବେ। ସ୍ତ୍ରୀକୁ ବଶ କରିବା ପାଇଁ ସବୁବେଳେ ମିଛ କଥା କହିବେ, ଏଇଟା ଗୋଟେ ଅସ୍ତ୍ର। ସ୍ତ୍ରୀ ସବୁବେଳେ ଡିମାଣ୍ଡ କରିବ ନା ମୋତେ ଏଇଟା ଦିଅ, ମୋତେ ହଁ ମୁଁ ଦେବି, ଆର ମହିନାରେ ମୋର ମିଳିବାର ଅଛି ନା କ'ଣ ବୋନସ, ଦୁର୍ଗା ପୂଜା ବୋନସ ମିଳିଲେ ଏଇ ଶାଢ଼ୀ କ'ଣ କହୁଛୁ, ମୁଁ ପୁରା ତ ପାଟ ଶାଢ଼ୀ ମଗେଇଦେବି, ପୁଣି ବୋନସ ମିଳିବା ଟାଇମ୍ ହେଲେ କ'ଣ କରିବି, ବୋନସ ଏଥର ପେଣ୍ଡିଂ ହେଇଗଲା। କେବଳ ମିଛ କଥା କହିକି ଜୀବନ ଭରି ତାକୁ କଟେଇବି, ଆଉ ସ୍ତ୍ରୀ ଆଗରେ ସତ କଥା କହିଦେଲେ ପକେଟି ଝଡ଼ା ହେଇଯିବ, ମନେ ରଖୁଛି। ଏଇ ସତ କଥା ମୁଁ ଦେଖିଛି, ଏମିତି କାଢ଼ିକି ନିଅନ୍ତି, କ'ଣ ହେଲା ତମ ପଇସା, ଏ ମାସରେ ଏତିକି ଟଙ୍କା ପାଇଲେ, ସେ ହିସାବରେ ଏତିକି ଟଙ୍କା ପାଇଲେ କୁଆଡ଼େ ଗଲେ, ମୁଁ ଭୁକ୍ତ ଭୋଗୀ, ମୁଁ ଦେଖିଛି। ଏମିତି କୁହନ୍ତି ନାରୀମାନେ, କୁଆଡ଼େ ତୁମେ କ'ଣ ଖର୍ଚ୍ଚ କଲ, ତୁମକୁ ହିସାବ ରୋଜଗାର କରିବ ସ୍ୱାମୀ, ହିସାବ ନବ ସ୍ତ୍ରୀ ଗଦି ଉପରେ ବସି, ସତ୍ୟ କଥା କହୁଛି ନା, ମୁଁ ଏତିକି ପଇସା ପାଇଲି ଏହା କଲି, କହୁଛି ତ ବାପା ମୋର ଭିକ ମାଗି ବଳିବ। ଏ ବାମନଦେବ ଭଳିଆ, ବାମନଦେବ ତ ଭିକ ମାଗିକି ଯାହା ହେଲେ କିଛି, ତୁମେ ଭିକ ମାଗି କ'ଣ କରିବ, ସେ ସ୍ତ୍ରୀ ଭିକ ମାଗିଲା ପରେ ସ୍ତ୍ରୀ ଘରୁ ବାହାର କରିଦେବ। ସ୍ତ୍ରୀ ପାଖରେ ଯେତେ ମିଛ କଥା କହିବେ, ଆରେ ଭାଇ ସବୁବେଳେ ମିଛ କଥା କହିବେନି, ଭଗବାନ କଥା ସତ କଥା କହିବେ। ଆଉ ମଠ ମନ୍ଦିର ଯେତେବେଳେ ଆସୁଛନ୍ତି, ମଠ ମନ୍ଦିର ଆସିବା ପାଇଁ ମିଛ କଥା କହିକି ଆସିବାକୁ ପଡ଼ିବ, କୁଆଡ଼େ ଯାଇଥିଲେ ଭାଗବତ କଥା ଶୁଣିବା ପାଇଁ, ନା କହିବେନି ଭାଗବତ କଥା ଶୁଣିବା ପାଇଁ ଯାଉଛି, ସେ କହିବେ ମୁଣ୍ଡ ବିଗାଡ଼ିକି ଆସିବ, ତାଙ୍କ କହିଲେ ମୁଁ ଯାଉଛି ଟିକେ ଆମର କ୍ଲବ ଗୋଟେ ଫଙ୍କସନ୍ ଅଛି, ଏହା କହିକି ପଳେଇ ଆସିବି ଭାଗ ସପ୍ତାହ। ସ୍ତ୍ରୀ କଥା କହିବେ ଭାଗ ସପ୍ତାହ ଯାଉଛି ବୋଲି, ସ୍ତ୍ରୀ ବିଗାଡ଼ିଦେବ ମଠ। ସ୍ତ୍ରୀ ପାଖରେ ସବୁବେଳେ ମିଥ୍ୟା କଥା କହିବେ, ସ୍ତ୍ରୀ ସୁନର୍ମ, ନର୍ମ ମାନେ ପରିହାସରେ, ସବୁବେଳେ ଏମିତି ସ୍ତ୍ରୀ ପାଖରେ ମିଥ୍ୟା କଥା ଏଇଟା କହୁନାହାନ୍ତି ବେଳେ ବେଳେ, କିନ୍ତୁ କଳି ଯୁଗରେ ବର୍ତ୍ତମାନ ସବୁବେଳେ କହିବା ଦରକାର। ମୁଁ କଳି ଯୁଗ ପାଇଁ କଥା କହୁଛି, ଶୁକ୍ରାଚାର୍ଯ୍ୟ ତ ସତ୍ୟ ଯୁଗର କଥା କହୁଥିଲେ, ନର୍ମ ପରିହାସରେ, ପରିହାସରେ ବେଳେବେଳେ ମିଥ୍ୟା କଥା କହିବା ଦରକାର। ଆଉ ବିବାହରେ, ବିବାହ ବେଳେ ମିଥ୍ୟା କଥା, ନହେଲେ ବିବାହ ହେଇପାରିବେନି ଆଜିକାଲି, ଏଇଟା ସତ୍ୟ କଥା ନୁହେଁ। ବିବାହ ମାନେ ଯିଏ ବିବାହ ହେଇପାରୁନି, ଗୋଟେ ଗୋଟେ ଝିଅ ବହୁତ ଗରିବ, କିନ୍ତୁ ବହୁତ ସୁନ୍ଦର ସ୍ୱଭାବର, କିନ୍ତୁ ତାର ରୂପ ଭଲ ନାହିଁ, କିନ୍ତୁ ତାର ରୂପ ଯଦି ଭଲ ନାହିଁ, ତାର ଗୁଣକୁ ସତଗୁଣ ପ୍ରଶଂସିତ କରି ତାକୁ ବିବାହ କରିଦେବା ଦରକାର। ପଢ଼ିଥିବ ମେଟ୍ରିକ, ଅଣ୍ଡର ମେଟ୍ରିକ, କହିବେ ଇଏ ବିଏ ପଢ଼ିଛି, ଇଏ ବିଏ ପଢ଼ିଛି, ଆଉ କେହି ବାହା ନାହାନ୍ତି, ବଡ଼ ଉଗ୍ରଚଣ୍ଡୀ, କିନ୍ତୁ ଅନ୍ୟ ଲୋକ ନିକଟରେ କହିବା ନା ଆଜ୍ଞା ଇଏ ଏତେ ଶାନ୍ତ ପିଲା, ବାପ ବାପ ପଦେ ପାଟି ଫିଟେ, ବିବାହ କରିଦେବା ଦରକାର ନା। ନାରୀ ବିବାହ ନ ରହିଲା ମାନେ ସେ ବଡ଼ ଖତରନାକ ଅବସ୍ଥାରେ ରହିଲା, ବଡ଼ ଖତରନାକ ଅବସ୍ଥାରେ, ସମସ୍ତଙ୍କ ପାଇଁ ଡେଞ୍ଜର, ତା ପାଇଁ ଡେଞ୍ଜର, ସମାଜ ପାଇଁ ଡେଞ୍ଜର, ବହୁତ ବଡ଼ ବିପଦ ସ୍ଥିତି, ବହୁତ ବଡ଼ ବିପଦ ସ୍ଥିତି, ବା ଶାସ୍ତ୍ର କହୁଛନ୍ତି। ତେଣୁ ଜଣେ ବିବାହ ପାଇଁ ମିଥ୍ୟା କଥା କହିବା ଦରକାର, ବିବାହ ମାନେ ଯେଉଁମାନେ ବିବାହ ନ ହୋଇପାରୁଛନ୍ତି ତାଙ୍କୁ ଏମିତି ମିଥ୍ୟା କଥା କହି ବିବାହ କରିଦେବେ, ଆପଣଙ୍କ ମିଥ୍ୟା କଥା କହି ବିବାହ କରିଦେବେ, ତାଙ୍କ ଝମେଳା ଝମେଳା ହେବନି, ଝଗଡ଼ା ସ୍ୱାମୀ ସ୍ତ୍ରୀ କେତେଦିନ ଲାଗିବେ, ଲାଗିଲା ପରେ ଭଗବାନ ସମାଧାନ କରିବେନି, ଭଗବାନ ସମସ୍ତେ ପ୍ଲାନ୍ ପ୍ରୋଜେକ୍ଟ କରି ରଖିଛନ୍ତି ନା। ତେଣୁ ଶୁକ୍ରାଚାର୍ଯ୍ୟ ନୀତି ଦେଉଛନ୍ତି, ବିବାହ ସମୟରେ ମିଥ୍ୟା କଥା କହି ପାର କରିଦେବା ଦରକାର କନ୍ୟା, ଯଦି ବିବାହ ନ ହୋଇପାରୁଛି ଖାଲି ଡାହା ମିଛ କହି, ତାର ଆଜିଠୁ ଯିଏ ଶୁଣିଲେ ସେ ପୁଣି ଗୋଟେ ଅଫିସ୍ ଖୋଲିକି ବସି ଅଛି, କ'ଣ ଏଟା ଘଟସୂତ୍ର ଅଫିସ୍, ବାବା କହିଲେ ଆଜିଠୁ ମିଛା କଥା କହିକି ଗୋଟେ ବିଜନେସ୍ କରିବ। ଆରେ ନା ଭାଇ, ଯେଉଁମାନେ ବିବାହ ନ ହେଇପାରୁଛନ୍ତି ସେଇଠି ମିଥ କଥା କହିବେ, ଶାସ୍ତ୍ରକୁ ଭୁଲ ବୁଝିବେନି କେତେବେଳେ। ସ୍ତ୍ରୀଶୁ ନର୍ମ ବିବାହେଚ ବୃତ୍ତ୍ୟାର୍ଥେ, ଯାହାର ବୃତ୍ତି ଟୋଟାଲ ସତ କଥା କହିକି ଚଳିପାରୁନି, ଠିକ ଦୋକାନଟେ କରୁଛି ସତ କଥା କହିଲା କେହି ତା ନିକଟରୁ ନେଉନାହାନ୍ତି, ସେଠି ମିଥ୍ୟା କଥା କେବଳ କହିବ, ଧନ କିଛି ରୋଜଗାର କରିବା, ପୁଣି ଧନ ଆସିଲା ପରେ ମିଥ୍ୟା କଥା ଛାଡ଼ିଦେବ, ମିଥ୍ୟା ଏଇଟା କେବଳ ୟୁଜ୍ କରିବ ସ୍ପେସିଫିକ୍ ମ୍ୟାଟର ଉପରେ, ସେଇଟା ସଲ୍ଭ, ସେ ପ୍ରୋବ୍ଲେମଟା ସଲ୍ଭ ହେଲା ପରେ ପୁଣି ଛାଡ଼ିଦେବ ବାସ, ଏ ସିଦ୍ଧାନ୍ତ ଦିଆଯାଉଛନ୍ତି। ବୃତ୍ତି ଆଉ ପ୍ରାଣ ସଙ୍କଟେ, ପ୍ରାଣ ଯେତେବେଳେ ପଳେଇ ଯାଉଛି ସେତେବେଳେ ମିଥ୍ୟା କଥା କହିବାକୁ ପଡ଼ିବ। ବଳି ମହାରାଜ ପୁରା ସାବଧାନରେ ଶୁଣୁଛନ୍ତି ଗୁରୁଦେବଙ୍କର ପ୍ରବଚନ, ବଳି ମହାରାଜଙ୍କର ଗୋଟିଏ ଅବସ୍ଥା ହେଇଛି ବର୍ତ୍ତମାନ ପ୍ରାଣ ସଙ୍କଟ, ବଳି ମହାରାଜ କହିଲେ ଏମିତି କ'ଣ ଗୁରୁଦେବ, ମୁଁ ଆଡ଼କୁ ଆକ୍ଷେପ କରି ଟାଣି ଆଣିକି ପକେଇଦେଲେ ନା, ବେଦରେ ଅଛି ନା, ଅଛି ବେଦରେ, ମୁଁ କହୁଛି ଆଉ କେଉଁଠି ନା, ଗୋ ବ୍ରାହ୍ମଣ ହିତ ଗୋରୁକୁ ରଖିବା ପାଇଁ ପୁରା ମିଥ୍ୟା କଥା କହିବା ଦରକାର। ଗୋ ଗୋବଧ ଯେଉଁମାନେ କରୁଛନ୍ତି, ଏ ମୁସଲମାନ ମାନଙ୍କୁ ଶାସନ କରିବା ପାଇଁ ପୁରା ସରକାର ନିକଟରୁ ମିଥ୍ୟା କଥା କହିକି ଆପ୍ଲିକେସନ ଆଣିବା ଦରକାର ମୁସଲମାନ ଆଉ ଖ୍ରୀଷ୍ଟିଆନ ମାନଙ୍କ ପାଇଁ, ଏମାନଙ୍କ ପାଇଁ ହିନ୍ଦୁମାନଙ୍କୁ ଆଗେ, ମୋତେ ମୋ ଇଚ୍ଛାରେ ହିନ୍ଦୁମାନଙ୍କୁ ଆଗେ ପିଟିବାକୁ ପଡ଼ିବ ଏ ମିନିଷ୍ଟର ମାନଙ୍କୁ, ଏମାନେ କାହିଁକି ଲାଇସେନ୍ସ ଦେଉଛନ୍ତି ଜାଣିଛନ୍ତି, ଏମାନେ କ'ଣ କରୁଛନ୍ତି, ଆପଣଙ୍କ ଶରୀର କେବେ ସହିବନି, ଯଦି ହିନ୍ଦୁ ଘରେ କିଏ ଜନ୍ମ ହେଇଥିବ ସେ କେବେ ସହିପାରିବନି, ଗୁରୁମାନଙ୍କୁ କେମିତି ମରାଯାଉଛି କେବେ ସହିପାରିବନି, ଚମଡ଼ା ପାଇଁ କେବଳ ଖାଇବାକୁ ଦିଆଯାଉନି, ଚାରିଦିନ ଗୁରୁଙ୍କୁ ମହାରାଜ କେସେଟ୍ରେ ଶୁଣୁଥିଲି, ଜଣେ ବ୍ୟାଖ୍ୟା କରୁଥାଏ, ଏଇଟା କହିବା ଉଚିତ ନୁହେଁ, ଜଣେ ଶୁଣି ତାର ଅପରାଧ ହଉ। ଗୋଟିଏ ଗୋରୁଙ୍କୁ 4 ଦିନ ଖାଇବାକୁ ଦିଆଯିବନି ତା ଚମଡ଼ାଟାକୁ ଇନକମ୍ କରିବା ପାଇଁ, ଆଉ ମେସିନ୍ ଦ୍ୱାରା ତାଙ୍କୁ ବାଡ଼ା ଯାଏ ତା ଚମଡ଼ାକୁ 4 ଦିନ ନ ଖାଇକି ବାନ୍ଧି ଦିଆଯିବ, ତା ଚମଡ଼ାକୁ ବାଡ଼ା ହବ, ବାଡ଼େଇକି ତାଙ୍କ ମାଂସକୁ ଝୋଳେଇ ଦିଆଯିବ, ଚମଡ଼ାଟା କେମିତି ଇନକମ୍ ହବ। ଏଭଳି ସବୁ ମେସିନ୍ କରାଯାଏ, ହାତ ଭଳି ବାଡ଼ଉଛନ୍ତି, ଖାଇବାକୁ ଦେବେନି 4 ଦିନ, ଏ ଯବନମାନେ କରୁଛନ୍ତି। ଆଉ ତାଙ୍କୁ ତାଙ୍କୁ ସାଇନ୍ ଏଇମାନେ ଦେଇଛନ୍ତି, କେଉଁମାନେ ଲାଇସେନ୍ସ ଦେଇଛନ୍ତି ମିନିଷ୍ଟର ମାନେ, ତାଙ୍କ ବେକରେ ଆଗେ ଗୁଳି ଚଳେଇବା ଦରକାର, ଯେଉଁମାନେ ଲାଇସେନ୍ସ ଦେଉଛନ୍ତି, ହୋମ୍ ମିନିଷ୍ଟର ପାଗ। ମୁଁ କେସରେ ଶୁଣି ମୁଁ କାନ୍ଦି ପକେଇଲି। ମହାରାଜ ଜଣେ ଭକ୍ତ ଆସି କହୁଛନ୍ତି ଏଇ ଭାବରେ ସେମାନେ ଗୁରୁଙ୍କୁ ମାରୁଛନ୍ତି, ଏଇ ଭାବରେ ପୁଣି ତାଙ୍କୁ ଲାଇସେନ୍ସ ଦିଆଯାଉଛି। ଟ୍ରକ୍ ଗୋରୁ ଭଦ୍ରକରେ ଗୋଟେ ପଠାଣ ଅଛି, ସେ 40-45 ଟ୍ରକ୍ କରିଛି, ବୋହିକି ସବୁ ନେଉଛି ଫୁଲବାଣୀ ପର୍ଯ୍ୟନ୍ତ। ଏ ହରେ କୃଷ୍ଣ ହେଉଛନ୍ତି, ମୁଁ କେବଳ ଲୋକମାନଙ୍କୁ ଗାଳି ଦେଉଛି, ମୁଁ ବାହାରିଲି ବର୍ତ୍ତମାନ ମାସେ କେବଳ ଗାଳି ଦେବି ଲୋକଙ୍କୁ, ପ୍ରବଚନ ମୁଁ ଦିଏନି, ମୋ ମଥା ଗରମ ହୁଏ ଲୋକମାନଙ୍କୁ ଟିକେ। ଧର୍ମ ପ୍ରଚାର କରିବ ଏଇ ସଂସ୍ଥାରେ ଭାରତ ଭୂମିରେ, ଘରେ ବସିକି ଏସି ରୁମ୍ରେ ସ୍ତ୍ରୀ ସହିତ ଉପଭୋଗ କରୁଛ, ଗୁରୁ ବ୍ରାହ୍ମଣମାନଙ୍କୁ ଏଭଳି କରାଯାଉଛି, ତୁମେ ମଣିଷର ପଶୁ, ତୁମେ ଚିନ୍ତା କରୁନ ଗୁରୁମାନଙ୍କୁ କି କଷ୍ଟ ଦିଆଯାଉଛି, ମାନେ କିଛି ଚିନ୍ତା ଅଫିସର କୁକୁର ତୁମେ, ମୁଁ ଏଭଳି ଭାଷା କଥା ସେମାନଙ୍କୁ କହିଲି। ତୁମେ ଭାରତବର୍ଷରେ ହିନ୍ଦୁ ଧର୍ମରେ ଜନ୍ମ ହେଇଛି, ତୁମ ରକ୍ତ ଗରମ ହଉନି, ଯେଉଁ ଗାଭୀ ମାତା ତୁମକୁ ପୋଷଣ କରୁଛନ୍ତି ଦୁଗ୍ଧ ଦେଇ, ତାଙ୍କୁ ବାଡ଼େଇ 4 ଦିନ ଖାଇବାକୁ ନଦେଇ କେବଳ ଗୋଟେ ଚମଡ଼ା ପାଇଁ, ଚମଡ଼ା ନହେଲେ ସେ ମରିଯାଉଛି, ସେ ଗାଭୀ ଚମଡ଼ାଟା ନିଅ। ସେଇ ମୁସଲମାନ ଖ୍ରୀଷ୍ଟିଆନ ମାନେ ଏ କାମ କରୁଛନ୍ତି, ପଦେ ହିନ୍ଦୁମାନଙ୍କ ମୁଣ୍ଡରୁ ଷ୍ଟ୍ରାଇକ, ମୁଖରୁ ଷ୍ଟ୍ରାଇକ ବାହାରୁନି, ଆଉ ଇସ୍କନ ରଥଯାତ୍ରା କଲା ପଣ୍ଡାମାନେ ଷ୍ଟ୍ରାଇକ କରୁଛନ୍ତି ପାଗଳ, ଆଉ ସେ ଜଗନ୍ନାଥଙ୍କ ଆଗରେ ଚର୍ଚ୍ଚ କରିକି ଠିଆ ହେଲେନି ସେମାନେ, ପଣ୍ଡା ପୁଅମାନେ ଖ୍ରୀଷ୍ଟିଆନ ହେଲେଣି, ପଣ୍ଡାମାନେ କ'ଣ କରୁଛନ୍ତି, ଜଗନ୍ନାଥ ସେବା କରୁଛନ୍ତି ନା ମଦ ବଟଲ ଟେକୁଛନ୍ତି, ତାଙ୍କ ମୁହଁରେ ମୁଁ କହିବି, ଗୁଳି ଚଳେଇଦେଲେ ମୁଁ କହିବି, ମଦ ବଟଲ ଖାଉଛନ୍ତି ମୋ ଆଗରେ ମୁଁ ଦେଖିଛି ଆଖି ଆଗରେ, ମୋ ପଣ୍ଡା ସାଇ ଭିତରେ ରହୁଛି, ତୁମ ଛୁଆମାନେ ଖ୍ରୀଷ୍ଟିଆନ ହେଲେଣି, ସେମାନେ ଆଜି ଗୋରୁ ମାରି ଖାଇବେ। ଇସ୍କନ ଭୁଲ, ଇସ୍କନ ପ୍ରତିଦିନ ରଥଯାତ୍ରା କରିବ, ଏଇ ମୁସଲମାନ ବାସ୍ତବିକ ହିନ୍ଦୁ ରୂପୀ ମୁସଲମାନଙ୍କୁ ଜାଗ୍ରତ କରିବା ପାଇଁ ପ୍ରତିଦିନ ରଥଯାତ୍ରା କରାହବ। ତୁମେ ଜାଣ ଜଗନ୍ନାଥ ସଂସ୍କୃତି କ'ଣ, ତୁମେ ଏତେ ନିଚକୁ ଚାଲିଗଲ, ଏ ବାବାମାନେ ଆସିକିନା ଆମର ସବୁ ଧର୍ମ ସମାନ ଗୋଟେ ଗୋଟେ ଚିହ୍ନ ମାରିଦେଉଛନ୍ତି, ଖ୍ରୀଷ୍ଟିଆନ ମୁସଲମାନ ହିନ୍ଦୁ ସବୁ ଆମେ ସମାନ, ସମସ୍ତେ ଆସ ଆମର ଚେଲା ହବ, ଏରେ ଏଇ ଶିକ୍ଷା ଦିଅ ଗାଭୀମାନଙ୍କୁ, ସେମାନେ ମାରୁଛନ୍ତି, ଆରେ ବରଂ ବ୍ରାହ୍ମଣମାନଙ୍କୁ ମାର, ଆମକୁ ମାରିଦିଅ କିନ୍ତୁ ଗାଭୀକି ମାରିଦିଅ, ମୋର ଏଇ ମତ। ଆପଣ ଯାହା କଷ୍ଟ ଦେଉଛନ୍ତି ମେସିନ୍ ଦ୍ୱାରା, ମେସିନ୍ ଆସୁଛି ତାଙ୍କର ପାଦୁ କାଟି ନେଇ ପଡ଼ୁଛି, ମେସିନ୍ ଆସୁଛି ଚମଡ଼ା ପୁରା ଖୋଲି ନେଇ ପଡ଼ିବ, ସବୁ ମେସିନ୍ରେ କରୁଛନ୍ତି। ଆଉ ହଳଦିଆ ଟ୍ରାନ୍ସପୋର୍ଟ, ହଳଦିଆ ଯେଉଁ ଅଛି ୱେଷ୍ଟ ବେଙ୍ଗଲରେ, ହଳଦିଆ ହେଉଛି ବର୍ତ୍ତମାନ ଏସିଆରେ 1 ନମ୍ବର ଟ୍ରାନ୍ସପୋର୍ଟ ଚମଡ଼ା ଓ ମାଂସର। ଆଉ ଏ ହିନ୍ଦୁ ଲୋକମାନେ ପାଗଳ ଶୋଇଛନ୍ତି ଧର୍ମ ନାମରେ, ଆଙ୍କୁ ପ୍ରବଚନ ଦେବା ଦରକାର ନାହିଁ, କେବଳ ଗାଳି ଦେବା ଦରକାର, ବରଂ ମରିଯା ବରଂ ଭଲ ସାଧୁ ହେଇକି, ଏମାନେ ଗୁଳି ଚଳେଇଲେ ତୁମର ମୃତ୍ୟୁ ହବ, ଏଠି ଧର୍ମ ପ୍ରଚାର କରି କିଛି ଲାଭ ନାହିଁ, ମୋର ଏଇ ମତ। କି କି ତ ଭାଗବତର ସଂସ୍କୃତି, ଯେଉଁ ଭଗବାନ ଗୋବ୍ରାହ୍ମଣ ହିତାୟଚ ତାଙ୍କର ଏମିତି କଷ୍ଟ ଦିଆଯାଉଛି ଏ ଭୂମିରେ, ତେଣୁ ଗୋରୁ ବ୍ରାହ୍ମଣକୁ ରକ୍ଷା କରିବା ପାଇଁ ମିଥ୍ୟା କଥା କହିବାକୁ ପଡିବ। ଆଉ ହିଂସା ହିଂସା ମାରିବାକୁ ପଡିବ ଜଣକୁ ବି, ସେଠି ମିଥ୍ୟା କଥା, ଜଣେ ଶରଣ ନେଇଛି ଜଣକୁ ମାରି ଦିଆହେଉଛି, ଜଣେ ଲୋକମାନେ ବାଡ଼ଉଛନ୍ତି ଗୋଟେ ଲୋକକୁ, ଆପଣଙ୍କୁ ଚାଲି ଆସିବେ, ଆପଣ ସେଠି ମିଥ୍ୟା କଥା କହିବେ, କିଛି ଅସୁବିଧା ନାହିଁ, ଏହି କେସ୍ରେ କହିବାକୁ ପଡିବ। ନ ଅନୃତମ ସ୍ୟାତ୍ ଯୁଗୁପ୍ସିତମ, ଏଇଟା ଯୁଗୁପ୍ସିତମ ଅର୍ଥ ନିନ୍ଦନୀୟ ନୁହେଁ, ଶୁକ୍ରାଚାର୍ଯ୍ୟ କହୁଛନ୍ତି ଏଇ କେସ୍ରେ ସ୍ତ୍ରୀ ନର୍ମ ବିବାହ ଆଉ ବୃତ୍ତି ପ୍ରାଣ ସଙ୍କଟ ଆଉ ଗୋବ୍ରାହ୍ମଣଙ୍କର ହିତ ପାଇଁ ଜଣେ ବ୍ୟକ୍ତିକୁ ହିଂସା କରାଯାଉଛି ତାକୁ ରକ୍ଷା ପାଇଁ, ଏଠି ନ ସ୍ୟାତ୍ ଯୁଗୁପ୍ସିତମ, ଏଇଟା ନିନ୍ଦନୀୟ ନୁହେଁ, ଧର୍ମ ନୁହେଁ କହୁନାହାନ୍ତି, ଏଇଟା ନିନ୍ଦନୀୟ ନୁହେଁ, ଏଠି ସିଦ୍ଧାନ୍ତ ଦେଇଦେଲେ ସରିଗଲା ଏଠି। ତାମାନେ ବଳି ମହାରାଜଙ୍କ ନିକଟକୁ ଆଣି ପହଞ୍ଚେଇଦେଲେ, ବଳି ବର୍ତ୍ତମାନ ତୁମେ ପ୍ରାଣ ସଙ୍କଟରେ ଅଛ, ତୁମେ ଯେଉଁ ସତ୍ୟ କରିଦେ ଯେ 3 ପାଦ ଦେବା ପାଇଁ, ବର୍ତ୍ତମାନ ଯଦି କହିବି ମୁଁ 2 ପାଦ ଦେବି, ମିଛ କଥାଟା କହିଦିଅ, କିଛି ଅସୁବିଧା ନାହିଁ। ଶୁକ୍ରାଚାର୍ଯ୍ୟ ଏଇ କଥା କହିଲେ, ବଳି ମହାରାଜ ତାଙ୍କର ଗୁରୁଦେବଙ୍କ ପ୍ରତି ଏତେ ବଡ଼ ସମ୍ମାନ, ଶିଷ୍ୟ ଶିଖିବା ଦରକାର ଗୁରୁଙ୍କୁ କିଭଳି ସମ୍ମାନ ଦିଆଯାଏ, କୋଶ୍ଚେନ୍ ଗୁରୁଦେବ କୋଶ୍ଚେନ୍, ଗୁରୁଦେବ କହୁଙ୍କୁ ବି ଲୋକ ହାତ ଟେକି ଦେଉଛନ୍ତି ନା, ଧୈର୍ଯ୍ୟର ସହିତ ଗୁରୁଦେବ ଯାହା ପ୍ରବଚନ ଦେଲେ ସବୁ ଶୁଣିଲେ। ଚାପ୍ଟର 20 ବିଂଶ ଅଧ୍ୟାୟ ଶିଶୁ କୋବାଚ, ବଳି ମହାରାଜ ଗୁରୁଦେବଙ୍କର ପ୍ରବଚନ ଶୁଣିସାରିଲା ପରେ ବର୍ତ୍ତମାନ ହାତ ଯୋଡ଼ି କହୁଛନ୍ତି, श्री शुक उवाच बलिरेव गृहपति कुलाचार्येन भाषितः तृष्णिं भूत्वा क्षणम राजन उवाच विहितो गुरुम। वर्तमान बलिरेव गृहपति गृहपति बलि वर्तमान कौन कले ए बलिरेव गृहपति कुलाचार्येन भाषितम कुलर आचार्य ए जो कहिले प्राण संकट समय ये सब जहाँ कहिले सत्य क्यों कह मिथ्या क्यों ये जो कहिले ये शुणीदेला तृष्णे पूरा मौन रही गले गांभीर झील अरे मुझे बड़े परीक्षा पड़ी बर्तमान कौन कर तृष्णे तृष्णे भूतवा क्षण राजन किसी क्षण मौन रही गले गुरुदेव सांगे सांगे जवाब देना सांगे जवाब देना क्षण क्षण तृष्णे उबाच अभिहितम गुरु विचार करी माने सांगे सांगे भगवान को स्मरण कले एवं प्रहलाद महाराज को स्मरण कले प्रभु तो आगे आगे बस जानते दीदी मोर इष्ट बोली प्रभु वर्तमान केस कौन करी कि प्रभु तो शुक्राचार्य मुहरे कहते ना वर्तमान अभिहितम गुरु गुरु को वर्तमान बहुत विचार पर प्रहलाद महाराज कथा को स्मरण कर वर्तमान प्रवचन आरंभ कर बलिच बहुत सुंदर प्रवचन बलि महाराज बहुत सावधान शुणवे मुझे रजगुण आड़ पलिगली कारण मु बर्तमान बहुत दुखी प्रवचन दवाप मोर जी इच्छा ना बर्तमान लोक मान कि सनातन धर्मपति कि धर्म नाम फार्स नई आटलिस्ट रुचि टी आस तेना बर्तमान आमको बलि महाराज भावना को फेरिया पड़े पूरा नम्र भाव में बलि महाराज प्रवचन शुणा पड़े श्री बलिरो सत्यं भगवता प्रकृतं धर्मयं गृहमेधिनं अर्थकामं जसो वृति जो न बाधते कश्चित। हे गुरुदेव गुरुदेव को चैलेंज करी केबे कोई कोनोसी भी गुरुदेव को शिक्षा गुरु हंतु दीक्षा गुरु हंतु कोनोसी गुरु को गुटे प्रतिद्वंदिता मूलक भाव में तांकर कथा काटिया पई वचन कहिया उचित नै एपर जने गुरुजन भगवता स्वयंपाद कहते भगवता हे भगवान तुया प्रोक्तम सत्य आपण जहा कहले बहुत सत्य किंतु ता किपरि सत्य जो अर्थ कामादिनाम न बाधते सही गृहमेदिनाम धर्म इति आपण जो धर्मटा कहले गृहमेधी मान गृहस्थ मान गृहस्थ ता संसार को चलने दुईटी जिनिस दरकार कौन दरकार ना धर्म ए अर्थ कामादि अर्थ आउ कामना को पूरण करिया गृहस्थ आपण जो नीति कहले ये फलो करिया पड़े आपण जो प्रवचन देले सत्यम भगवतम प्रोक्तम किंचित मिथ्या ना एटा बेदर वचन एटा गृहस्थ मान कारण गृहस्थ माने तांको जीवन को पूर्ण करिया पई से माने मिथ्या कथा कहिबा दरकार क्यों समय रे ना ए एक शर्त रे प्राण संकट समय रे स्त्री नर्म विवाह गो ब्राह्मण हिताय छ ई सब किंतु मु कोन गृहस्थ कि मु जने साधारण गृहस्थ नै गुरुदेव से कहछन तुम्हें गृहस्थ नुह तुम्हें राजा नुह जदि असुर कूल राजाधिराज होते बड़ी महाराज कितु के सुंदर कथा बड़ी महाराज कहते भक्तर अभिमान नहीं गृहस्थ बोली मु ब्रह्मचारी बोली मु सन्यास बोली भक्त जाने मु कृष्णर दास मो गुरुदेवंकर दास भक्तर गोटी अभिमान से कृष्णदास कह पूर्व आगे कह मु गुरुदास प्रहलाद देख बड़ी महाराज से परंपरा कहते गुरुदेव मु जने साधारण गृहस्थ नुह मु किए जानी आप जानते निश्चय आप शुणु सचयंबित लोभे न प्रत्याचक्षे कथम द्विजम प्रतिश्रुत्यम ददामीति प्रहादी कितवो जथा सत्य सचम आप जहा कहले सत्य किंतु मु हूँ प्रहादी प्रहादी लेखाई ना प्रहादी प्रहादी माने प्रहलादी प्राह्रादी प्राची प्राह्रादी अर्थात मु प्रहलाद महाराज वंशज ये वंशज अर्थ कहना सी तो जानते प्रहलाद महाराज वंशज प्रहादी अर्थ समीपा चक्रपात कर प्रहलाद पुत्रस्य मम भगवत अनुकूलमेवम स्वधर्म इति गुड़ अभिप्राय आपण जानते मो प्रहलाद महाराज ପୁତ୍ର ବିରୋଚନଙ୍କର ପୁତ୍ର, କିନ୍ତୁ ମୁଁ ପ୍ରାହାତି ଏଇଥିପାଇଁ କହୁଛି ଭଗବାନଙ୍କର ଭଗବତଙ୍କର ଅନୁକୂଳ ଭାବ ଆଚରଣ କରିବା, ଭଗବାନଙ୍କର ଅନୁକୂଳ ଭାବ ଆଚରଣ କରିବା ହେଉଛି ମୋର ଧର୍ମ, ଏଇଟା ମୋର ଧର୍ମ, ମୁଁ ଏଇଟା ଶିଖିଛି। ଆପଣ ଯେଉଁଟା କହିଲେ ସେଇଟା ଗୃହସ୍ଥର ଧର୍ମ, କିନ୍ତୁ ଭଗବାନ ଭଗବାନଙ୍କର କିଭଳି ଅନୁକୂଳ କରାଯାଏ ଏଇଟା ମୁଁ ପ୍ରହ୍ଲାଦ ମହାରାଜ ମୋତେ ନିକଟରୁ ଶିଖିଛି। ଆଉ ପ୍ରଭୁପାଦଙ୍କର ପର୍ପଟ ପଢ଼ି ନେବେ, ବହୁତ ସୁନ୍ଦର ପର୍ପଟ, ବହୁତ ସୁନ୍ଦର ପର୍ପଟ। ନିତ୍ୟ ସିଦ୍ଧ ଭକ୍ତ କୃପା ସିଦ୍ଧ ଭକ୍ତ କିଏ, ସାଧନ ସିଦ୍ଧ ଭକ୍ତ କିଏ, ବଳି ମହାରାଜ କୃପା ସିଦ୍ଧ ଭକ୍ତ, ପ୍ରହ୍ଲାଦ ମହାରାଜ ତାଙ୍କର ସମସ୍ତ କୃପାକୁ ଢାଳି ଦେଇଥିଲେ। ଆଉ ଆମର ପରମ୍ପରା ହେଉଛି ସେୟା, ଆମେ ସାଧନ ସିଦ୍ଧ ହୋଇପାରିବା ନା, କଳିଯୁଗରେ କି ସାଧନ ଆମେ କରିବା, ମନ ସଂଯମ ନାହିଁ, କି ଷୋଳମାଳା ଜପ କରି ଭଗବାନଙ୍କୁ ପାଇବା, କେବଳ କୃପା ଉପରେ ସାଧୁଗୁରୁଙ୍କୁ ପ୍ରସନ୍ନ କରି ତାଙ୍କ କୃପା ଲାଭ କଲେ ହିଁ ଆମକୁ ଆଉ ପ୍ରିନ୍ସିପଲ ଉପରେ ଯିବାକୁ ପଡ଼ିବନି। ପ୍ରଭୁପାଦ ଏଠି ବହୁତ ସୁନ୍ଦର, ମୋତେ ସମୟ ନାହିଁ ସେଇ ଜିନିଷ କହିଲେ ସରିବନି, ମୁଁ କେବଳ ଇଂଲିଶରେ ପଢ଼ି ଦେଉଛି ଏଇ ଗୋଟିଏ ଜିନିଷ। ବଟ୍ ଦୋଜ୍ ଆର୍ ଅଦର ଡିଭୋଟିସ୍ ହୁ ମେ ନଟ୍ ହାଭ୍ ଅଣ୍ଡର ଗୋ ଅଲ୍ ଦି ରିକ୍ୱାର୍ଡ ଡିଟେଲ୍ ଅଫ୍ ଡିଭୋସନାଲ୍ ସର୍ଭିସ୍। ଭକ୍ତି ମାର୍ଗରେ ଯେଉଁ ଯେଉଁ ଡିଟେଲ୍ ଜିନିଷ ଅଛି, ଏଇଭଳି ଭକ୍ତି କରିବାକୁ ପଡ଼ିବ, ଏଇଭଳି ପରିକ୍ରମା କରିବାକୁ ପଡ଼ିବ, ଏଇଭଳି ତୁଳସୀ ଜଳ ଦେବାକୁ ପଡ଼ିବ, ଏଇଭଳି ଏହା କରିବ, ଏଇଠି ଏଇଭଳି କରିବାକୁ ପଡ଼ିବ, କିନ୍ତୁ କେତେଜଣ ଭକ୍ତ ଅଛନ୍ତି ଯେଉଁମାନେ ଡିଟେଲ୍ ଭକ୍ତି ମାର୍ଗରେ ନିୟମକୁ ପାଳନ କରନ୍ତି ନା, ବଟ୍ ବାଇ ଦି ସ୍ପେଶିଆଲ ମର୍ସି ଅଫ୍ ଗୁରୁ ଆଣ୍ଡ କ୍ରିଷ୍ଣ ହାଭ୍ ଇମିଡିଏଟଲି ଆଟେଣ୍ଡ ଦି ପରଫେକ୍ସନ୍ ଅଫ୍ ପିଓର ଡିଭୋସନାଲ ସର୍ଭିସ୍ ବାଇ ସ୍ପେଶାଲ ମର୍ସି। ତାଙ୍କୁ ଏଇ ନିୟମ ଦେଇଯିବାକୁ ପଡ଼ିବନି, ଗୁରୁ ଆଉ କୃଷ୍ଣ ଏମାନଙ୍କୁ ସ୍ପେଶାଲ ମର୍ସି ଦେଇଦେବେ ତାଙ୍କୁ, ଏଇଟା ଲିଫ୍ଟ, ଏ ଲିଫ୍ଟରେ ସେମାନେ ପଳେଇଯିବେ, ସେମାନେ କୃଷ୍ଣ ପ୍ରେମ ପାଇବେ। ତା ଭିତରୁ ସ୍ୱାମୀପାଦ ଏଠି ଦେଖନ୍ତୁ ପ୍ରଭୁପାଦ ଯିଏ କହୁଛନ୍ତି ପ୍ରଭୁପାଦ, ମୁଁ ଟୀକା କହୁଛି ବୋଲି ଆପଣ ଭାବୁଥିବେ ଟୀକା ପଢ଼ୁଛନ୍ତି, ପ୍ରଭୁପାଦ ପ୍ରଭୁପାଦ ସବୁ ଟୀକାରେ ଲେଖିଛନ୍ତି, ଲେଖିଛନ୍ତି ନା, ମୁଁ ଯେତେ କହିବି ପ୍ରଭୁପାଦ ସବୁ ଲେଖିଛନ୍ତି। ପ୍ରଭୁପାଦ ଏଠି ଲେଖି ଚକ୍ରପାଦ କହୁଛନ୍ତି, ଏଇଠି ଅଛନ୍ତି, ଯଦୁକ୍ତମ କୃପାସିଦ୍ଧମ ଯଜ୍ଞପତ୍ନୀ ବୈରୋଚନ ସୁକାଦୟ। ତିନି ଜଣ କୃପାସିଦ୍ଧ ଭକ୍ତ କିଏ, ମାନେ ଯଜ୍ଞପତ୍ନୀମାନେ, ଯଜ୍ଞପତ୍ନୀମାନଙ୍କର କୌଣସି କ୍ୱାଲିଫିକେସନ ନଥିଲା, କିନ୍ତୁ ଭଗବାନ କୃଷ୍ଣ ତାଙ୍କୁ ସ୍ପେଶାଲ ମର୍ସି ଦେଇଦେଲେ। ବିରୋଚନ ବଳି ମହାରାଜ, ପ୍ରହ୍ଲାଦ ମହାରାଜ ତାଙ୍କୁ ସ୍ପେଶାଲ, ବଳି ମହାରାଜକୁ ପ୍ରହ୍ଲାଦ ମହାରାଜ ସ୍ପେଶାଲ ମର୍ସି ଦେଇଦେଲେ। ଆଉ ସୁଖଦେବ ଗୋସ୍ୱାମୀ, ସେ ତ ନିର୍ବିଶେଷ ବ୍ରହ୍ମବାଦୀ ଥିଲେ, ବ୍ୟାସଦେବ ତାଙ୍କୁ ସ୍ପେଶାଲ ମର୍ସି ଦେଲେ। ତେଣୁ ମୁଁ ପ୍ରହ୍ଲାଦ ମହାରାଜ ଚକ୍ରବର୍ତ୍ତୀ ବହୁତ ସୁନ୍ଦର ଟୀକା ଲେଖିଛନ୍ତି, ତେନ ପ୍ରହ୍ଲାଦେନ ଅସନ୍ଧ୍ୟାଙ୍କରଣ କୃପୟା ଭକ୍ତିବୀଜଂ ପୂର୍ବଂ ଅପ୍ରମେୟ ସମ୍ପ୍ରତି ତୁ ଶ୍ରୀ ବାମନଦେବୟା କୃପୟା ପ୍ରାପ୍ତ ପ୍ରେମ୍ନା ସିଦ୍ଧି ଏବ ଅଭୂତ। ପ୍ରହ୍ଲାଦ ମହାରାଜ ବୀଜଟାକୁ ରୋପଣ କରିଥିଲେ, କ'ଣ କୁହାଯାଏ, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ, ଗୁରୁ ବୀଜ ରୋପଣ କରନ୍ତି, କୃଷ୍ଣ ପ୍ରସାଦ ଦିଅନ୍ତି, ପ୍ରେମଟା ଦିଅନ୍ତି। ତେଣୁ ବୀଜ ରୋପଣ କିଏ କରିଥିଲେ, ପ୍ରହ୍ଲାଦ, ସେ ସେଇ କଥାକୁ ସ୍ମରଣ କରିଦେଉଛନ୍ତି। ଆପଣ ମୋର କୁଳଗୁରୁ, କିନ୍ତୁ ଗୁରୁଦେବ ଆପଣ ଯେଉଁ ଧର୍ମନୀତି କହିଲେ ଏ ସାଧାରଣ ଗୃହସ୍ଥ ପାଇଁ, କିନ୍ତୁ ମୁଁ ପ୍ରହ୍ଲାଦି, ପ୍ରହ୍ଲାଦ ମହାରାଜ ମୋର ବାଲ୍ୟ ଅବସ୍ଥାରୁ ଭକ୍ତି ବୀଜ ରୋପଣ କରିଛନ୍ତି, ମୋତେ କୋଳରେ ବସେଇ ଭାଗବତ ପ୍ରବଚନ ଦେଇଛନ୍ତି, ଆଉ ଏ ଭକ୍ତି ବୀଜକୁ ମୁଁ ଉପାଡ଼ି ଫୋପାଡ଼ି ଦେବି ଆପଣଙ୍କ ପ୍ରବଚନରେ, ଆପଣଙ୍କ ପ୍ରବଚନ କେବଳ ଗୃହସ୍ଥ ପାଇଁ, ମୋ ପାଇଁ ନୁହେଁ, ମୁଁ ଭଗବାନଙ୍କର ଅନୁକୂଳ କରିବି। ସଚନ ବୀତ ଲୋଭେନ, କେବଳ ଧନ ଲୋଭରେ ମୁଁ ଏଇ କାମ କରିବି, ପ୍ରତ୍ୟାଚକ୍ଷୀ କଥମ ଦିଜ, ଜଣେ ବ୍ରାହ୍ମଣକୁ ମୁଁ ମନା କରିଦେବି କିଭଳି, ମୁଁ ନା ପ୍ରତ୍ୟାଶ୍ରୁତ ଦଦାମି ଇତି, ପୁଣି ମୁଁ ପ୍ରତିଶ୍ରୁତି ଦେଇସାରିଛି, ମୁଁ ପ୍ରହାର ଦିଏ କୀତବୋଧ, ଗୋଟେ ଠକ ଭଳି ମୁଁ କେବେ ମନା କରିପାରିବି ନା, ମୁଁ କେବେ ମନା କରିପାରିବି। ଅତି ବିନମ୍ର ଭାବରେ ଗୁରୁଦେବଙ୍କ ଆଗରେ ନା ବଚନ କହୁଛନ୍ତି, ଗୁରୁଦେବ ମୁଁ ଆପଣଙ୍କ ଆଜ୍ଞା ପାଳନ କରୁନି, ଆପଣ ଏଥିରେ ଖୁସି ହୁଅନ୍ତୁ ବା ନ ହୁଅନ୍ତୁ। ସାଙ୍ଗେ ସାଙ୍ଗେ ଗୋଟେ ସୁନ୍ଦର ପ୍ରବଚନ ଦେଉଛନ୍ତି ଗୁରୁଦେବ, ମିଥ୍ୟା କଥା କହିବା, ଆପଣ ଯାହା କହିଲେ, ଆପଣ ଯେମିତି ବେଦର ପ୍ରବଚନ ଦେଲେ ଯେ ମିଥ୍ୟା କଥା କହିବା କହିବା ଦରକାର ସ୍ପେଶାଲ କେସ୍ରେ, କିନ୍ତୁ ମନେ ରଖନ୍ତୁ ମିଥ୍ୟା କଥା କହିବାକୁ କେତେ କେତେ ଲୋକ ବାରଣ ହିଁ କରିଛନ୍ତି। ପ୍ରଥମେ ଉଦାହରଣ ଦିଅନ୍ତି ଭୂମି, ମିଥ୍ୟା କଥା କହିଲେ ଭୂମି ଏତେ କଷ୍ଟ ପାଆନ୍ତି ଆଉ କହିବାର ନାହିଁ, ବର୍ତ୍ତମାନ ଧରିତ୍ରୀ ଦେବୀ ଏତେ କଷ୍ଟ ପାଉଛନ୍ତି, ସବୁ ଲୋକ 100% ମିଛ କଥା କହୁଛନ୍ତି, ନିଜର ବାବାଙ୍କୁ ବି ମାଙ୍କୁ ବି ସତ୍ୟ କଥା କହୁନି, ଶିଷ୍ୟ ନିଜର ଗୁରୁଦେବଙ୍କ ନିକଟରେ ବି ସତ୍ୟ କଥା କହୁନି, ଏତେ ବଡ଼ ଭୁଲ କାମ, ଆଉ ସେମାନେ ମୃତ୍ୟୁବରଣ କରିବେ, ମୁଁ ତ ଆଖି ଆଗରେ ଦେଖିଛି। ମୋର ଅତି ଜଣେ ଘନିଷ୍ଠ ବନ୍ଧୁ ଥିଲେ, ସେ ଗୋଟେ ବହୁତ ଭୁଲ କାମ କରିଥିଲେ, ସେ ବିବାହ ହେଇଥିଲେ କିନ୍ତୁ ଗୁରୁଦେବଙ୍କ କଥାରେ କହିଲେନି ମୁଁ ବିବାହ ହେଇଥିବି, କେବେ ମୁଁ ବ୍ରହ୍ମଚାରୀ ଅଛି, ଗୁରୁଦେବ ତାଙ୍କୁ ବ୍ରହ୍ମଚାରୀ କରି ହିଁ ଦେଲେ, ସେ ସବୁ ପାଗଳ ହେଇକି ଯେଉଁ ସ୍ତ୍ରୀକୁ ଛାଡ଼ି ଆସିଥିଲେ ସେଇ ସ୍ତ୍ରୀ କ'ଣ କଲେ, ମୃତ୍ୟୁବରଣ, ନିଜେ ସୁଇସାଇଡ୍ କଲେ। ଗୁରୁଙ୍କ ନିକଟରେ ସବୁ କଥା ଖୋଲି ଖୋଲି କହିବାକୁ ପଡ଼ିବ, ସବୁ କଥା ଯାହା ପୂର୍ବ ଜୀବନରେ ଘଟିଛି। ଗୁରୁଦେବ, ମୁଁ ଏଇଭଳି ପାପି, ମୁଁ ଆଖି ଆଗରେ ତାର ପ୍ରମାଣ, ମୁଁ ତାକୁ ବହୁତ ଥର କହିଛି, ଯାହା ଗୁରୁଦେବ ମୁଁ କହିଦେବ ଏଇ କଥା। ଗୁରୁଦେବ, ସେ କହିଲା ମୁଁ ଗୁରୁଦେବ ଡରୁଛି। ଆରେ ଡରିବାର କ'ଣ, ଭୁଲ କରିଛି, ତୁମେ ଯାଅ, ମାନିଲା ନା। ସେସବୁ ମୃତ୍ୟୁ ସୁଇସାଇଡ୍ କରିକି ଦୀକ୍ଷା ନେଇକି ମଲା। ବହୁତ ସାବଧାନ, ସତ୍ୟ ବିଶେଷ କରି ବୈଷ୍ଣବମାନେ କାହା ନିକଟରେ ସତ୍ୟ କଥା ନ କହିଲେ ବି ନିଜ ଗୁରୁଦେବ ନିକଟରେ ଖୋଲି ଦିଅନ୍ତି ସବୁ କଥା। ଜଣେ ଗୁରୁଦେବ ତ ସେଥିପାଇଁ ଦେଖନ୍ତୁ, ଆମେ ଇସ୍କନ ବହୁତ ମହାରାଜମାନେ ବର୍ତ୍ତମାନ ବହୁତ ବଡ଼ ବଡ଼ ଅସୁବିଧାରେ ପଡ଼ିଛନ୍ତି, କେବଳ ଶିଷ୍ୟମାନଙ୍କ ପାଇଁ ଏଇଟା କହିବା ପାଇଁ ମୁଁ ବାଧ୍ୟ ହେଉଛି। ସେମାନେ ପ୍ରଭୁପାଦ ତାଙ୍କ ଉପରେ କୃପା ସବୁ ଢାଳି ଦେଇଯାଇଛନ୍ତି, ସେମାନେ ଯାହା କରିଛନ୍ତି। ଆପଣ ପ୍ରଭୁପାଦଙ୍କ ପିଢ଼ି ପରେ ଇସ୍କନ କେବଳ ଚିନ୍ତା କରିବ ପ୍ରଭୁପାଦ ଶିଷ୍ୟମାନଙ୍କର କ'ଣ କ୍ୱାଲିଟି ଥିଲା, କ'ଣ ଇସ୍କନକୁ ବଞ୍ଚେଇକି ରଖିଲା ଭଳି ତାକତ ବର୍ତ୍ତମାନ ସୁଦ୍ଧା ଆଖି ଆଗରେ ପ୍ରଭୁପାଦଙ୍କ ଶିଷ୍ୟ ପରେ କାହାର ନାହିଁ। ସେମାନେ ଯେତେ ପରିଶ୍ରମ କରି ସବୁକିଛି କରିକି ପ୍ରଭୁପାଦ ପାଇଁ ପ୍ରଚାର କରୁଛନ୍ତି। ଯେଉଁ ଦେଖନ୍ତୁ, ଯେଉଁ ଭୁବନେଶ୍ୱର ଲୋକମାନେ ଇସ୍କନକୁ ଆଜି ପର୍ଯ୍ୟନ୍ତ ଇସ୍କନକୁ ଜାଣିନାହାନ୍ତି, ସେମାନେ ଆଖି ଖୋଲି ଦେଖିବା ଦରକାର ଇସ୍କନ କ'ଣ କରୁଛି। ଏଇ ଓଡ଼ିଶା ଭୂମିରେ, ଜଗନ୍ନାଥ ଭୂମିରେ ହିନ୍ଦୁମାନେ ଗୋମାଂସ ଖାଉଛନ୍ତି, କିନ୍ତୁ ଦେଖନ୍ତୁ ଶହ ଶହ ଗୋମାଂସ ଖାଇଥିବା ଲୋକକୁ ଆଣିକି ଏଇ ଇସ୍କନ ଜଗନ୍ନାଥଙ୍କ ପାଦ ତଳେ ପକାଇ ତାଙ୍କୁ ମହାପ୍ରସାଦ ଦେଉଛି। କୌଣସି ବିଶ୍ୱରେ କୌଣସି ସୋସାଇଟି ଅଛି, ଆଣ ଆଣ କୁହ, କରୁଛି କାମ କିଭଳି, ତୁମେ ପ୍ରଶଂସା କଲ, ତୁମେ ଜିହ୍ୱା କିଭଳି ଓଲଟି ଯାଉଛି, ନିନ୍ଦା ତୁମେ କରୁଛ। ଆଉ ତାର ମୁଖ୍ୟ ଭୂମିକା କେବଳ ପ୍ରଭୁପାଦଙ୍କ ଶିଷ୍ୟମାନେ ନେଇଛନ୍ତି। ଆଜି ପର୍ଯ୍ୟନ୍ତ ଫ୍ଲାଇଟ୍ରେ 6 ମାସ ରହୁଛନ୍ତି, ଫ୍ଲାଇଟ୍ରେ କେବଳ ଉଡ଼ିକି, ଏଠି ପ୍ରୋଗ୍ରାମ ସେଠି ପ୍ରୋଗ୍ରାମ, ଯିବାକୁ ପଡ଼ିବ, ପ୍ରଚାର କରିବାକୁ ପଡ଼ିବ, କିନ୍ତୁ ଶିଷ୍ୟମାନେ ବିଲକୁଲ କସାସ ନୁହନ୍ତି। ମୋର ଭବିଷ୍ୟତ କ'ଣ ହବ, ଭବିଷ୍ୟତ ମୋର କ'ଣ ହବ, ତୁମ ଭବିଷ୍ୟତ ତୁମେ କ'ଣ ଜାଣ, ତୁମେ ଭବିଷ୍ୟତରେ ଭିକାରୀ ହେବି କି ସନ୍ନ୍ୟାସ ହେବ, ତୁମ ଗୁରୁଦେବ ଜାଣନ୍ତି, ପ୍ରଭୁପାଦ ଜାଣନ୍ତି। ତୁମେ କାହିଁକି ଭବିଷ୍ୟତ କଥା ଚିନ୍ତା କରି ବର୍ତ୍ତମାନ ଭଜନ କରୁନ, ଗୁରୁଦେବଙ୍କର ଆଦେଶ ପାଳନ କରୁନ, ତା ପାଇଁ ଗୁରୁଦେବ ସଫରିଂ ହେଉଛନ୍ତି। ଏବଂ ଶାସ୍ତ୍ର ଚାଣକ୍ୟ ମଣ୍ଡିତ ନିଜେ ଏତିକି କହିଛନ୍ତି, ପତି ପତ୍ନୀ ବାପା ପତି ଗ୍ରହଣ କରିବ, ଗୁରୁ ବାପା ତଥା ଶିଷ୍ୟ, ଏ ଶିଷ୍ୟ ବାପ ତଥା ଗୁରୁ, ସେ ଶ୍ଳୋକଟି ମର୍ମ, ଶିଷ୍ୟର ବାପକୁ ସବୁ ଗୁରୁ ନେବେ, ପ୍ରଜା ବାପକୁ ସବୁ ରାଜା ନେବେ। ଶିଷ୍ୟ ହେବ ବୋଲେ ବଡ଼ ସାବଧାନ, ଗୁରୁଦେବଙ୍କୁ ବିପଦରେ ସବୁ ପକେଇଛନ୍ତି ଏଇ ଶିଷ୍ୟମାନେ, କେବଳ ଠିକ୍ ସେ ନାମ ଭଜନ କରୁନାହାନ୍ତି, ଷୋଳମାଳା ଜପ କରନ୍ତି, ଏ ମ୍ୟାନେଜମେଣ୍ଟ, ଏ ପୋଷ୍ଟ, ଏଇ ଧନ୍ଦା ଫାଙ୍କିବାଜ ମାରିକି ଆଜି ପ୍ରଭୁପାଦଙ୍କର ଶିଷ୍ୟମାନଙ୍କୁ ବିପଦ ସ୍ଥିତିରେ ପକେଇଛନ୍ତି, କେବଳ ଏ ଶିଷ୍ୟମାନେ। ବହୁତ ସାବଧାନ, କେବେ ଗୁରୁଦେବଙ୍କ ଥର ମିଥ୍ୟା କଥା କହିବା ନା, ଏଇଟା ଫାର୍ଷ୍ଟ ନୁହେଁ, ଶିଷ୍ୟଗିରି କରିବା କୌଣସି ଫାର୍ଷ୍ଟ ନୁହେଁ। ସେଥିପାଇଁ ଗୁରୁଦେବ କହିଛନ୍ତି, ଗୁରୁ ମିଲ୍ କ'ଣ କୁହନ୍ତି ଇଂଲିଶରେ ମୁଁ ତ କହିପାରୁନି, ତାଙ୍କର ସ୍ପିରିଚୁଆଲ ବ୍ଲଡ଼କୁ ସେ ଖର୍ଚ୍ଚ କରୁଛନ୍ତି ଗୋଟେ ବଦ୍ଧ ଜୀବକୁ ଉଦ୍ଧାର କରିବା ପାଇଁ। ତା ପାଖରେ ତୁମେ ଚିଟିଂ କରୁଛ, ଗୁରୁଙ୍କ ପାଖରେ ତୁମେ ମିଥ୍ୟା କଥା କହୁଛ, ପୂଜିଂ କରୁଛ ମୋ ଭକ୍ତ ବୋଲି, ଚେଷ୍ଟା କର, ସବୁ ସାମର୍ଥ୍ୟ ଦିଅ, ଗୁରୁଦେବ ମୁଁ ପାରୁନି, କପଟି କାହିଁ କହୁଛ, ଏମାନେ ଗୁରୁଦେବ ସବୁ ବିପଦରେ ପକେଇଛନ୍ତି ଶିଷ୍ୟ ସାବଧାନ। ତେଣୁ ମିଥ୍ୟା କଥା କେବେ ଗୁରୁଦେବଙ୍କ ନିକଟରେ ରହିବା ଉଚିତ ନୁହେଁ, କାରଣ ଆମେମାନେ ବି ପ୍ରହ୍ଲାଦ ବଂଶଜ ନା, ଭକ୍ତି ବିଜେ ଗୁରୁଦେବ ରୋପଣ କରିଛନ୍ତି। ତେଣୁ ସିଏ କହୁଛନ୍ତି, ଆମକୁ ପ୍ରତିଶ୍ରୁତି ଦେଲା ପରେ ମୁଁ ଏ କଥା କହିଦେବି, ମୁଁ ପ୍ରହ୍ଲାଦ ମହାରାଜଙ୍କ ବଂଶଜ, ମୁଁ କହିଦେବି ନା ମୁଁ ଦେବି ନା ବୋଲି, ସାମାନ୍ୟ ଧନ ଲୋଭରେ ଏଇଟା ମୋ ଦ୍ୱାରା ଗୁରୁଦେବ କେବେ ସମ୍ଭବ ହେବନି। ଆଉ ମୁଁ କହୁଥିଲି ଏଇ ମୋମେଣ୍ଟରେ, ଧରଣୀ ମାତା କେବେ ହେଲେ ସହ୍ୟ କରିପାରନ୍ତି ନା ଅସତ୍ୟ, ପ୍ରମାଣ ଦେଉଛନ୍ତି କିଏ, ବଳି ମହାରାଜ, ବାମନଦେବ, ଏ ଶୁକ୍ରାଚାର୍ଯ୍ୟ ନା କରେ। ଗୁରୁଦେବ ଆପଣ ଶୁଣନ୍ତୁ ଧରଣୀ ମାତା କ'ଣ କହିଛନ୍ତି, ନହି ଅସତ୍ୟାତ୍ ପର ଧର୍ମ ଇତିହ ଉବାଚ ଭୂୟମ୍ ସର୍ବମ୍ ସୋଢ଼ୁମ୍ ଅଲଙ୍ଗମନ୍ୟେ ରୁତେ ଅଲିକ ପର ନରମ୍। ଅଲିକ ପରମ୍, ଯେଉଁମାନେ ଅନୃତବାଦୀ, ଯେଉଁ ବ୍ୟକ୍ତିମାନେ ଯେଉଁମାନେ ମିଥ୍ୟା କଥା କୁହନ୍ତି, ତାଙ୍କର ଭାର ବିନା ନହିଁ ଅସତ୍ୟାତ୍ ପର ଅଧର୍ମ, ମିଥ୍ୟା କଥା କହିବା ଭଳି ଅଧର୍ମ ଜଗତରେ କିଛି ନାହିଁ। ଆଉ ଯେଉଁମାନେ ମିଥ୍ୟା କଥା କହୁଛନ୍ତି, ଯେଉଁ ନରମାନେ, ତାଙ୍କର ଭାର ବ୍ୟତୀତ ଆଉ ସମସ୍ତ ଭାରକୁ ଧରଣୀମାତା ସହି କରିପାରନ୍ତି। ଧରଣୀମାତା କେତେ ଗାଡ଼ି ଚାଲୁଛି, କେତେ ଘୋଡ଼ା ଚାଲୁଛି, ଟନ୍ ଟନ୍ ମାଲ୍ ଲୋଡ଼୍ କରିକି ଧରଣୀ ମାତାଙ୍କ ଉପରେ ନିଆଯାଉଛି, ଧରଣୀ ମାତାଙ୍କୁ ଖନନ କରି ତାଙ୍କରି ଉପରେ ଲୋଡ଼୍ କରି ନିଆଯାଉଛି, ପର୍ବତ ଅଛି, ବିଲ୍ଡିଂ କରାଯାଉଛି, ଧରଣୀ ମାତା ଏଥିରେ ଦୁଃଖିତ ହେଉନାହାନ୍ତି। ଯେଉଁ ପାପୀମାନେ ବ୍ୟକ୍ତିମାନେ ଯେଉଁ ମିଥ୍ୟା କଥା କହୁଛନ୍ତି, ଏଥିରେ ଧରଣୀ ମାତା ଏମାନଙ୍କର ଭାରକୁ ସହାୟ କରିପାରୁନାହାନ୍ତି। ମୁଁ ତାକୁ ବ୍ୟାଖ୍ୟା କରିବା ପାଇଁ ସମୟ ନାହିଁ, କାରଣ ଦୁଇ ଦିନ ସମୟ ରହିଲେ, ଆଉ ଆକ୍ଚୁଆଲି ଯେଉଁଟା ପ୍ରବଚନ କେବଳ ସେଇଟା ଏ ଦୁଇ ଦିନରେ ହେବ। କିଭଳି ବଳି ମହାରାଜଙ୍କୁ ବନ୍ଦନ କରିବା, ବଳି ମହାରାଜ କିଭଳି ଉଦ୍ଗାର କରିବେ, ତେଣୁ ମୁଁ ମିଥ୍ୟା କଥା କେବେ କହିବି ନା। ଶୁକ୍ରାଚାର୍ଯ୍ୟ ତାଙ୍କୁ, ଶୁକ୍ରାଚାର୍ଯ୍ୟ ଯେଉଁ ଯେଉଁ ଧମକାଣି ଦେଇଥିଲେ, ଧମକାଣି କୁହାଯିବ ନା, ମୁଁ ତ ମୋର ଭାଷା ଭୁଲ ହେଇଯାଉଛି, ଶୁକ୍ରାଚାର୍ଯ୍ୟ ଯେଉଁ ଯେଉଁ କଥା କହିଥିଲେ ତୁମେ ନର୍କକୁ ଯିବ, ଗୁରୁଦେବ ମୁଁ ନର୍କକୁ ଯିବା ପାଇଁ ଭୟ କରୁନି, ମୋତେ ବିନମ୍ରରେ କହୁଛନ୍ତି, ମୁଁ ମୃତ୍ୟୁବରଣ କରିବା ପାଇଁ ଭୟ କରୁନି, କିନ୍ତୁ ମୁଁ ନା କହିବି ବିପ୍ରକୁ ପ୍ରତିଶ୍ରୁତିକୁ ମୁଁ ନା କହିପାରିବି ନା। କେତେ ବଡ଼ ବିଦ୍ୱାନ କାମ କରୁଛନ୍ତି ଦେଖନ୍ତୁ, ପ୍ରାଣ ଯାଏ ପର ବଚନ ନ ଯାଏ, ସାଧୁ ଆଗେ ବଚନକୁ ଠିକ୍ ରଖିବା ଦରକାର। ସାଧୁ ହଁ କହିଛ ମାନେ କରିବାକୁ ପଡ଼ିବ, ଗୁରୁଦେବ ସବୁବେଳେ କୁହନ୍ତି, ଆରେ ସାଧୁ ଆମେ ହଁ କହିଛୁ ମାନେ ଆମେ ଯିବାକୁ ପଡ଼ିବ, ବର୍ଷା ହଉ ଖରା ହଉ ଯାହା ହଉ ଯିବାକୁ ପଡ଼ିବ, ସାଧୁ ନା ଲୋକ ଆମେ କ'ଣ କହିବେ ଅସାଧୁ। ନାହଂ ବିବେମି ନିରୟାତ୍ ନ ଧର୍ମାତ୍ ଅସୁଖାର୍ଣ୍ଣବାତ୍ ନ ସ୍ଥାନ ଚ୍ୟବନାତ୍ ମୃତ୍ୟୁ ଯଥା ବିପ୍ରଲମ୍ବନାତ୍। ନାହଂ ବିଭେମି ନିରୟାତ୍, ମୁଁ ନର୍କକୁ ଯିବା ପାଇଁ ଭୟ କରୁନି, ମୁଁ କେବେ ନର୍କକୁ ଯିବା ପାଇଁ ଭୟ କରୁନି, ମୁଁ ନର୍କକୁ ଯିବି ଗୁରୁଦେବ। ନ ଅଧନ୍ୟାତ୍, ମୁଁ ଦରିଦ୍ର ହେଲେ ବି ମୁଁ ଭୟ କରୁନି। ଅସୁଖର ନା, ଯଦି ଅସୁଖ ସାଗରରେ ମୁଁ ଭାସେ ବି ମୋର ଭୟ ନାହିଁ, ମୋର ଦରିଦ୍ର ହେବାକୁ ଭୟ ନାହିଁ, ଅସୁଖ ସାଗରରେ ଦୁଃଖ ସାଗରରେ ଭାସିବା ପାଇଁ ମୋର ଭୟ ନାହିଁ, କିମ୍ବା ନର୍କକୁ ଯିବା ପାଇଁ ମୋର ଭୟ ନାହିଁ, ନର୍କକୁ ମୁଁ ଆନନ୍ଦରେ ଚାଲିଯିବି ଦାମ କରି କରି। ଆଉ ନ ସ୍ଥାନ ଚ୍ୟବନାଥ, ଆପଣ କହିଲେ ମୁଁ ସ୍ଥାନ ହରେଇ ବୁଲି, ଆରେ ଇନ୍ଦ୍ର ପୋଷ୍ଟ ମୋ ଆଗରେ କିଛି ନୁହେଁ, କିନ୍ତୁ ମୁଁ ଦାନ ଦେବି ନିଶ୍ଚିତ। ଆଉ ଶେଷ କଥା କ'ଣ କହୁଛ, ଏଇ ଏଇ ବାମନ ଦେବ ମୋତେ ମାରିବି ଦିଅନ୍ତି, ମୃତ୍ୟୁ ମୋତେ ଦେଖି ମୁଁ ମରିଗଲେ ଏତେ ଭୟ କରୁନି, ମୃତ୍ୟୁ କେତେ ଭୟ କରେ ନା, କିନ୍ତୁ ଯଥା ବିପ୍ର ପ୍ରଲମ୍ବନ, ବିପ୍ରକୁ ଠକେଇବା ପ୍ରତିଶ୍ରୁତି ଦେଇକି, ଏଇଟାକୁ ମୁଁ ଯେତେ ଭୟ କରେ ମୃତ୍ୟୁକୁ ବି ମୁଁ ଭୟ କରେ ନା। ମୁଁ କହିଦେଉଛି ଆପଣଙ୍କୁ, ନର୍କକୁ ଯିବା ପାଇଁ ମୁଁ ଭୟ କରେ ନା, ଅଧର୍ମ ଏ ଦରିଦ୍ର ହେବା ପାଇଁ ମୁଁ ଭୟ କରେ ନା, ଆଉ ଦୁଃଖ ସାଗରେ ମୁଁ ଭାସିବା ପାଇଁ ଭୟ କରେ ନା, ଆମ ପୋଷ୍ଟ ପାଇଁ ମୁଁ ଭୟ କରେ, ଆଉ ମୃତ୍ୟୁ ପାଇଁ ମୁଁ ଭୟ କରେ, ବିପ୍ରକୁ କିନ୍ତୁ ଠକିବା ପାଇଁ ମୁଁ ଭୟ କରେ। ସେତେବେଳେ ତାଙ୍କୁ ଶୁକ୍ରାଚାର୍ଯ୍ୟ କ'ଣ କହିଥିଲେ, କିଛି ରଖିକି ଦିଅ, ମୁଁ ତ ମନା କରିନି ତୁମକୁ ଦେବା ପାଇଁ, ତୁମେ ଦୁଇ ପାଗ ଦିଅ, ଆଟଲିଷ୍ଟ ଗୋଟେ ପାଗ ନିଜ ପାଖରେ ରଖ, ତୁମେ କିଛି ରଖିକି ଦିଅ, ତାର ଉତ୍ତର ବର୍ତ୍ତମାନ ଦେଉଛନ୍ତି, ତୁମେ କିଛି ରଖିକି ଦିଅ, ଏ ପ୍ରଶ୍ନର ଉତ୍ତର ବର୍ତ୍ତମାନ ଏସବୁ କରିଦେଉଛନ୍ତି। ମୁଁ ଟିକା ପାଠ କରୁନି, ବହୁତ ସମୟ ହେଇଯିବ। ଯଦ୍ୟତି ଲୋକେ ଅସ୍ମିନ୍ ସମ୍ପରତେ ଧରାଧିକମ୍ ତସ୍ୟାତାଗେ ନିମିତ୍ତଂ କିଂ ବିପ୍ରସ୍ତୁଷ୍ୟତି ନ ତେ ଚେତ୍। ଦେଖନ୍ତୁ ଗୁରୁଦେବ, ସମ୍ପରତେ ମୃତ୍ୟୁ ପୁରୁଷ ପାଇଁ ନିଶ୍ଚିତ ଗୋଟିଏ ଜିନିଷ, ମୃତ୍ୟୁ ପୁରୁଷକୁ ତ୍ୟାଗ କରିଯିବ। ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୋଇଯିବ, ସମ୍ପରତେ ଯେଉଁମାନେ ସଂସରଣଶୀଳ ବ୍ୟକ୍ତି, ସେମାନେ ଧନକୁ ତ୍ୟାଗ କରିବେ କିମ୍ବା ଧନ ତାଙ୍କୁ ତ୍ୟାଗ କରିବ ନିଶ୍ଚିତ। ଆପଣ କହିଛନ୍ତି ତ କିଞ୍ଚିତ ଧନ ଦିଅନ୍ତୁ ବୋଲି, କିଛି ରଖନ୍ତୁ ବୋଲି ପାଖରେ, କିନ୍ତୁ କ'ଣ ମୋର ଲାଭ ହବ ଆପଣ କୁହନ୍ତୁ। ଧନ ନିଶ୍ଚିତ ମୋତେ ତ୍ୟାଗ କରିବ, ତସ୍ୟା ତ୍ୟାଗେ ନିମିତ୍ତଂକି, ଯେଉଁ ଜିନିଷ ମୋତେ ତ୍ୟାଗ କରିକି ଯିବ, ଏ ଧନଟା ମୋତେ ତ୍ୟାଗ କରିବ ନିଶ୍ଚିତ ଦିନେ ନା ଦିନେ। ତେଣୁ ତ୍ୟାଗର ବସ୍ତୁକୁ ମୁଁ କାହିଁକି ବ୍ରାହ୍ମଣଙ୍କ ସେବାରେ ଲଗେଇ ପୁଣ୍ୟ ଅର୍ପଣ ନ କରିବି, କୁହନ୍ତୁ ଆପଣ। ନର୍କକୁ ତ ଯିବି ନିଶ୍ଚିତ, ନର୍କକୁ ଯିବି, ଆଉ ପୁରା ଦେଇକି କାହିଁକି ନର୍କକୁ ନ ଯିବି, ପୁରା ଦେଇଦେବି, ଆଉ କିଛି ରଖିଲେ ବି ନର୍କକୁ ଗଲାବେଳେ କ'ଣ ସେ ଧନଟା ମୋ ପଛରେ ଯିବ କି, କୁହନ୍ତୁ ଗୁରୁଦେବ। ବଳି ମହାରାଜ କେମିତି ପ୍ରବଚନ ଦେଉଛନ୍ତି, କିଛି ରଖିଲେ ବି ସେ ନର୍କକୁ ଗଲାବେଳେ ସେ ସାହାଯ୍ୟ କରିପାରିବେ, ତେଣୁ ନର୍କକୁ ତ ନିଶ୍ଚିତ ଦେବି, କିଛି ରଖିଲେ ହବ କ'ଣ, ସବୁ ଦେବି। ଏଠି କହୁଛନ୍ତି ଯଜ୍ଜତ ହାସ୍ୟତି ମାନେ ତ୍ୟାଗ, ଲୋକେ ଅସ୍ମିନ୍, ଏଇ ଲୋକରେ ଯେଉଁ ଜିନିଷ ତ୍ୟାଗ କରେ, ଧରାଧିକମ୍ ଧନ ନୁହେଁ, ଧନ ସହିତ ରାଜ୍ୟ ଯାହା କିଛି ଅଛି ସବୁ ପଳେଇଯିବ, ତେଣୁ ସେଇ ବସ୍ତୁ ଦ୍ୱାରା ମୁଁ କାହିଁକି ବିପ୍ରକୁ ସନ୍ତୁଷ୍ଟ ନ କରିବି, ଆଉ ଯଦି ମୁଁ ଦାନ କରି କିଛି ରଖିଦେବି ଆପଣ କହୁଛନ୍ତି ଗୋଟେ ପାଦ ରଖିବା ପାଇଁ, କିନ୍ତୁ ଏ ବ୍ରାହ୍ମଣ ଯଦି ମୁଁ ସନ୍ତୁଷ୍ଟ ନ କରିପାରିଲେ ଏ ବ୍ରାହ୍ମଣ ହାୟା ହେଇକି ଯିବ, ଏ ବଳି ମୋତେ ଦେଲା ମୋର ପେଟ ପୁରିଲାନି, ସବୁଆଡ଼େ ପ୍ରଶଂସା କରିବି, ପୁଣି ନରକକୁ ଯିବି, ଧନ ବି ରହିବନି, ମୋ ନାଁରେ ଅପଯଶ, ମୋର ଲାଭ କ'ଣ ଗୁରୁଦେବ କୁହନ୍ତୁ, ମୋତେ କ'ଣ ପ୍ରଫିଟ୍ ହେବ କୁହନ୍ତା। ଆଉ ଏ ବିପ୍ର ଏଠି ତ ଗୋଟେ ବହୁତ ଖତରନାକ ଶବ୍ଦ କହିଦେଲେ, ଶୁକ୍ରାଚାର୍ଯ୍ୟ କହିସାରିଲେଣି ଏ ବିଷ୍ଣୁ ବୋଲି କହିସାରିଲେଣି ନା, ଆଉ ବିପ୍ର ବୋଲି କେମିତି ସମାଧାନ କରିବେ, ସେ ଜାଣନ୍ତି ଆମର ଇଷ୍ଟ ବୋଲି। ଶୁକ୍ରାଚାର୍ଯ୍ୟଙ୍କୁ ଚକ୍ରଚାର ବିପ୍ର ଶବ୍ଦ ଅର୍ଥ କରୁଛନ୍ତି, ଅତ୍ର ସ୍ୱ ଇଷ୍ଟ ଦେବଂ ବିଷ୍ଣୁ ଜ୍ଞାତ ଆଦି, ଏ ଜାଣିଛନ୍ତି ଏ ବିଷ୍ଣୁ। ଆରେ ଶୁକ୍ରାଚାର୍ଯ୍ୟ ଏତେ ବୋକା, ବଳି ମହାରାଜ କେବେ ତିନି ପାଦ ଦେଇନଥାନ୍ତେ, ସିଏ ହଁ ମନା କରିଦେଇଥାନ୍ତି, ଦୁଇ ପାଦ ଦେଇଥାନ୍ତି, ସେ ଯଦି କେବଳ କହିଦେଇଥାନ୍ତେ ଇଏ ଭଗବାନ ନୁହେଁ, ଇଏ ଜଣେ ସାଧାରଣ ବ୍ରାହ୍ମଣ, ଇଏ ଯୋଗୀ, ଇଏ ଯୋଗ ଜାଣେ, ଶୁକ୍ରାଚାର୍ଯ୍ୟ ଏତେ ବୋକା, ସେ ନିଜେ ଜଣେଇ ଦେଲେ ଇଏ ତୋର ଇଷ୍ଟ ବୋଲି। ଶୁକ୍ରାଚାର୍ଯ୍ୟ କହିବା ଉଚିତ ଇଏ ବିଷ୍ଣୁ ବୋଲି, ଆରେ ବିଷ୍ଣୁ ବୋଲି କାହିଁ କହିଲେ, କହିଥାନ୍ତେ ଇଏ ଗୋଟେ ମାୟାବୀ ପୁରୁଷ। ଆରେ ଭକ୍ତକୁ ଯଦି କହିଦେଲେ ଇଏ ବିଷ୍ଣୁ ବୋଲି, ବଳି ମହାରାଜ କହିଲେ ଆରେ ସବୁ ଦେବୀ, ମୋ ଗୁରୁଦେବ ତ ମୋତେ ଜଣେଇ ଦେଲେଣି ଇଏ ବିଷ୍ଣୁ ବୋଲି, ରଖିବି କାହିଁ କିଛି ବାକି, ନିଜେ ଜଣାଉଛନ୍ତି ବିଷ୍ଣୁ ବୋଲି, ପୁଣି କହୁଛନ୍ତି ତୁମେ ଦିଅନି ବୋଲି, ନା ନାଇଁ ନାଇଁ। ଏଠି ବିପ୍ର ଶବ୍ଦ ଅର୍ଥରେ କହୁଛନ୍ତି, ଅତ୍ର ସ୍ୱଇଷ୍ଟ ଦେବଂ ବିଷ୍ଣୁ ଜ୍ଞାତ୍ୱା ବି ପ୍ରବୁଦ୍ଧ ଉକ୍ତିତ୍ୱା ସମ୍ଭ୍ରମ ପ୍ରଣତି ସ୍ତୁତି ଆଦିକରଣମ ଶୁକ୍ରାଚାର୍ଯ୍ୟ ଅଶ୍ରଣାଂଚ ଦୁଃଖ ଅଭାବମ ଏବଂ ଅତଏବ ବିପ୍ର ଶବ୍ଦ ପ୍ରୟୋଗ ଭାବ ଗୋପନାର୍ଥ ଏବଂ ଗୋପନରେ ରଖିଦେଲେ, ମୁଖରେ ବିପ୍ର ଶବ୍ଦ କହିଲେ, କାହିଁ କହିଲେ ସ୍ୱଇଷ୍ଟ ଦେବ ଇଏ ମୋର ଇଷ୍ଟ ଦେବ, କିନ୍ତୁ ମୁଁ ଯଦି ତାଙ୍କୁ ସମ୍ଭ୍ରମରେ ପ୍ରଣତି କରିବି ବା କିଛି ବି ଜଣେଇଦେବି ଯେ ଇଏ ମୋର ଇଷ୍ଟ ବୋଲି, ଶୁକ୍ରାଚାର୍ଯ୍ୟ ଦୁଃଖିତ ହେବେ ଆଉ ସବୁ ଅସୁରମାନେ ଦୁଃଖିତ ହେବେ, ନା ଶେଷ ପଡ଼ିବ ତାଙ୍କୁ ବିପ୍ର ବିପ୍ର ବୋଲି ମୁଁ କହିବି, କେବେ ଆଉ ପ୍ରଣାମଟେ ବି କରିବି, ସେଥିପାଇଁ ସେ କହିବେ ନା ଓହୋ ପ୍ରଣମାୟ କୃତମ ମଧ୍ୟ, ଯେତେବେଳେ ମୋ ଗୁରୁଦେବ କହିଦେଲେ ଆପଣ ବିଷ୍ଣୁ ବୋଲି, ତା ପରଠାରୁ ମୁଁ ଆପଣଙ୍କୁ ଗୋଟେ ପ୍ରଣାମ କରିପାରିଲି, କିନ୍ତୁ ଗୋଟେ ପ୍ରଣାମ ନ କରିବାର ଫଳ ଏତିକି ଆପଣ ମୋର ଦ୍ୱାରା ଫଳ ହେଇଗଲା, ଆଉ ଯିଏ ପ୍ରଣାମ କରୁଛି ଡେଲି, ଯିଏ ପ୍ରଣାମ କରୁଛି ତାର ଫଳ କ'ଣ ହବ, ବଳି ମହାରାଜ କାନ୍ଦି କାନ୍ଦି ପ୍ରବଚନ ଦେବେ ଆପଣ ଶୁଣିବେ। ତେଣୁ ବଳି ମହାରାଜ ଜାଣିଶୁଣି ପ୍ରଣାମ କରୁନାହାନ୍ତି, ମୁଁ ଇଷ୍ଟ ଦେବ ନା, ମୁଁ ଆପଣଙ୍କୁ ପ୍ରଣାମ କରିଦେବି, ବଳି ଶୁକ୍ରାଚାର୍ଯ୍ୟ ଯେତେବେଳେ ଦୁଃଖୀ ହେବେ, ଅସୁରମାନେ ଦୁଃଖୀ ହେବେ, ମୁଁ ଜଣେଇବି ନି ଆମର ଇଷ୍ଟ ବୋଲି। ତେଣୁ ହେ ଗୁରୁଦେବ ମୁଁ କିଛି ରଖିକି ଲାଭ କ'ଣ, ଯେଉଁ ଧନ ନିଶ୍ଚିତ ମୋ ନିକଟରୁ ପଳେଇଯିବ ଆଉ ବ୍ରାହ୍ମଣକୁ ଦେଲା ପରେ ବ୍ରାହ୍ମଣ ଅସନ୍ତୁଷ୍ଟ ହେଇକି ଯିବେ, ଲାଭ କ'ଣ ଅଛି, ବରଂ ବ୍ରାହ୍ମଣ ସନ୍ତୁଷ୍ଟ ହୁଅନ୍ତୁ ମୁଁ ନର୍କକୁ ଯାଏ, ଏ ଧନ ତ ମୋ ସାଙ୍ଗରେ ରହିବିନି ନା ନର୍କକୁ ଗଲାବେଳେ, ତେଣୁ ମୁଁ ସବୁ ଦେଇଦେବି। ବର୍ତ୍ତମାନ କହୁଛନ୍ତି ତ୍ୱଂ ସର୍ବସ୍ୱମେବ ଦିଶ୍ଚସତି ତ୍ରାର୍ଥେମ ପୂର୍ବ ଆଚାର ପ୍ରଦର୍ଶିତମ ଇହ ଚେତା ହ, ମୁଁ ଯେମିତି ପ୍ରମାଣ ଦେଲି ସତ୍ୟ କଥା ମିଥ୍ୟା କଥା ବେଳେବେଳେ କହିବାକୁ ପଡ଼ିବ, ତୁମେ ସେମିତି କିଛି ପ୍ରମାଣ ଦେଇପାରିବ, ଶୁକ୍ରାଚାର୍ଯ୍ୟ କହିଛନ୍ତି ବଳି ତୁମେ ପ୍ରମାଣ କରିକି ଦେଖିଲ ଜୀବନରେ ସର୍ବସ୍ୱ କିଏ ଦେଇଛନ୍ତି ଭଗବାନ, ଆରେ ବେଦର୍କ ଭଗବାନ କହିଛନ୍ତି ଏଇ ନିୟମ, ତୁମେ କେଉଁଠୁ ଗୋଟେ ନୂଆ ନିୟମ କାଢ଼ିକି ମୋତେ କହୁଛ, ଏ କଥା ସର୍ବସ୍ୱ ଦେଇଛନ୍ତି ଅଛନ୍ତି କିଏ ଭଳି, ବଳି ମହାରାଜ କହୁଛନ୍ତି ଗୁରୁଦେବ ମୁଁ ବହୁତ କମ୍ ଦେଉଛି ଜଗତରେ, ଜଗତରେ ମୋଠୁ ବହୁ ବହୁ ବଡ଼ ଦାନୀ ଅଛନ୍ତି, ମୁଁ ଏତେ କମ୍ ଜିନିଷ ଦେଉଛି, ତିନି ପାଦ ଭୂମି ଦେଉଛି, କିନ୍ତୁ ମୋଠୁ ଆଉ ବହୁ ବଡ଼ ଜିନିଷ ଦେଇଛନ୍ତି, ଭକ୍ତ ଏଇଟା ସବୁଠୁ ବଡ଼ ଯୋଗ୍ୟତା, ଭକ୍ତ କେବେ ଭାବେ ନା, ତାପରେ ବଳି ମହାରାଜଙ୍କର କୌଣସି ଗର୍ବ ନଥିଲା, ସେ ନିଜକୁ କିଭଳି ପୋଜିସନ୍ ରଖୁଛନ୍ତି ଦେଖନ୍ତୁ, କାହା କାହା ତୁଳନାରେ ମୁଁ ତିନି ପାଦ ଭୂମି ଦେଉଛି ଗୁରୁଦେବ, ବହୁତ ଛୋଟ ଜିନିଷ ଦେଉଛି, କିନ୍ତୁ ଆପଣ ଶୁଣନ୍ତୁ ବହୁ ବହୁ ଭକ୍ତ ବଡ଼ ବଡ଼ ଭକ୍ତମାନେ ସର୍ବସ୍ୱ ଦେଇଦେଇଛନ୍ତି, ମୁଁ ତ ମାତ୍ର ତିନି ପାଦ ଭୂମି ଦେବି, ପୁଣି ଏଇଟା ଧନ, ମୁଁ ତ ଧନ ଦେବା ପାଇଁ ସଂକଳ୍ପ କରିଛି ନା, କିନ୍ତୁ ଦେହକୁ ଦେଇଦେଇଛନ୍ତି, ସବୁଠୁ ପ୍ରିୟ ବସ୍ତୁ ଦେହ, ଏଇଟାକୁ ବି ବ୍ୟବହାର କରିଛନ୍ତି ପରସେବାରେ ଦାନରେ, କେଉଁମାନେ ଶୁଣ, ଶ୍ରେହ କୁର୍ବନ୍ତି ଭୂତାନାମ ସାଧବ ଦୁସ୍ତେଜ୍ୟ ଅଶୁଭି ଦଧ୍ୟଞ୍ଚ ଶିବି ପ୍ରଭୁତୟ କବିକଳ୍ପେ ଧରାଦିଶୁ, ଏଇ ଧରାରେ ଏ ଧରାଦିଶୁ ଧରାକୁ ତ୍ୟାଗ କରିବା କଥା କ'ଣ ଆପଣ କହୁଛନ୍ତି, ଆପଣ ମନେ ରଖନ୍ତୁ ଶ୍ରେୟ କୁର୍ବନ୍ତି ଭୂତାନାମ ଜୀବମାନଙ୍କର ଶ୍ରେୟ କରିବା ପାଇଁ, ସାଧାରଣ ଜୀବମାନଙ୍କର ଶ୍ରେୟ କରିବା ପାଇଁ, କିନ୍ତୁ ଆପଣ ତ ଇଏ ବ୍ରାହ୍ମଣ, କିନ୍ତୁ ଗୁଢ଼ ଅଭିଭାବ ଇଏ ମୋର ଇଷ୍ଟ, ପୁଣି ସ୍ୱଗୃହାଗତ ମୋ ଘରକୁ ଆସିଛନ୍ତି ମୋର ଇଷ୍ଟ, ପୁଣି ବ୍ରାହ୍ମଣ ବେଶରେ ଆସିଛନ୍ତି, ଆଙ୍କ ପାଇଁ ମୁଁ କ'ଣ ନ କରିବି, ଆପଣ ଚିନ୍ତା କରନ୍ତୁ, ମୁଁ ସବୁଠୁ କମ୍ ଦାନ ଦେଉଛି, ସାଧାରଣ ଜୀବମାନଙ୍କ ପାଇଁ କିଏ କଣ ଦେଇଛନ୍ତି ଆପଣ ଶୁଣନ୍ତୁ, ଶ୍ରେୟ କୁର୍ବନ୍ତି ଭୂତାନାମ ସାଧବ, ସାଧୁମାନେ କରିଛନ୍ତି, ମୁଁ ତ ସାଧୁ ନୁହେଁ ନା, ମୁଁ ଅସୁର କୂଳରେ ଜନ୍ମ, ସେମାନେ ସାଧୁ ହେଇକି ଏହା କରିଛନ୍ତି, କିନ୍ତୁ ମୁଁ ଅସୁର କୂଳରେ ଜନ୍ମ ହେଇ କେବଳ ଭୂମି ଟିକେ ଦେଉଛି। ବଳି ମହାରାଜଙ୍କ ନାମରେ ମୋତେ କିଛି ପଦେ କଥା ମୋ ମୁଖରୁ ବାହାରିବ ନା। ବଳି ମହାରାଜ ଯାହା କରିଛନ୍ତି ସବୁ ସତ୍ୟ କରିଛନ୍ତି, ଏତେ ଉଦାର ଚରିତ୍ର ପ୍ରହ୍ଲାଦ ବଂଶ ଯେ କାହା, ମୁଁ ଯେତେବେଳେ ଯେତେ ଚରିତ୍ କଥା କୁହେ ଆଉ ଯେତେ ଶୁଣେ, ପ୍ରହ୍ଲାଦ କଥା ଶୁଣିଲା ମାନେ ମୋ ଅନ୍ତରତ ଅଭିଭୂତ ହେଇଯାଏ। ଆରେ କେତେ ବଡ଼ ଭକ୍ତ, କେତେ କ'ଣ କରିଛନ୍ତି ଜଗତରେ, ମୋତେ ବହୁତ ଆନନ୍ଦ ଲାଗେ ତାଙ୍କ ବଂଶରେ କାହାର କଥା ଶୁଣିଲେ, ମୋ ଅନ୍ତର ବହୁତ ଖୁସି ହୁଏ, ମୁଁ ସତ୍ୟ କଥା କହୁଛି। ତେଣୁ ବଳି ମହାରାଜର କେତେ ବଡ଼ ମହାନ ସିଏ କହୁଛନ୍ତି, ମୁଁ କେତେ ବଡ଼ ନୀଚ ଲୋକ, ମୁଁ ସାଧୁ ନୁହେଁ, କିନ୍ତୁ ସାଧୁମାନେ ଭୂତମାନଙ୍କ ପାଇଁ ଦୁସ୍ତେଜ୍ୟ ଅସୁହି ପ୍ରାଣ ଦେଇଦେଇଛନ୍ତି ଗୁରୁଦେବ, କିନ୍ତୁ ମୁଁ କେବଳ ଧନ ଦେଉଛି, ମୁଁ ଅସୁର କୂଳରେ ବୋଲି ମୋତେ ପ୍ରାଣ ଦେଇନି, ହଁ ମୋତେ ପ୍ରାଣ ପାଇଁ ପ୍ରତିଶ୍ରୁତି ଦେଇନି, ମୁଁ ଅସୁର କୂଳରେ ଜନ୍ମ ହେଇଛି, ସେଥିପାଇଁ ମୁଁ ସାଧୁ ନୁହେଁ, ମୁଁ କେବଳ ଧନ ପାଇଁ ପ୍ରତିଶ୍ରୁତି ଦେଇ ତିନି ପାଦ ଧନ। ଆଉ ଆପଣ ଜାଣନ୍ତି ସାଧୁମାନେ କ'ଣ ଦେଇଛନ୍ତି, ଦୁସ୍ତେଜ୍ୟ ପ୍ରାଣ ଦେଇଦେଇଛନ୍ତି, ଶୁକ୍ରାଚାର୍ଯ୍ୟ ମୋତେ ପ୍ରାଣ ଦେଇଛନ୍ତି ସାଧାରଣ ଝିଅ ପାଇଁ, ସେମାନେ କିଏ ଦଧ୍ନିଞ୍ଚ, ଆଗେ କହୁଛନ୍ତି ନା ଦଧ୍ୟଞ୍ଚ, ଦଧିଚି ଋଷି ଦେବତାମାନେ ସ୍ୱାର୍ଥପର ଏଟା ଜାଣିକି ନିଜ ପ୍ରାଣକୁ ଦେଇଦେଇଛନ୍ତି, ଆଉ କିଏ ଦେଇଛନ୍ତି ନା, ଭୂତାନାମ କହିଲେ ନା, ଜୀବମାନଙ୍କ ପାଇଁ ପ୍ରାଣ ଦେଇଛନ୍ତି ଶିବି, ଏଇ ଯଦୁବଂଶରେ ଯେଉଁ ଜନ୍ମ ହେଇଥିଲେ ଶିବି ରାଜା, ସାଧାରଣ କପୋତ ପାଇଁ ନିଜ ଶରୀରରୁ ମାଂସ କାଟିକି ଦେଇଥିଲେ ଗୁରୁଦେବ, ହଁ ଇନ୍ଦ୍ର ଆଉ ଅଗ୍ନି ଦେବତା ଦୁଇ ଜଣ ଆସିଲେ ପରୀକ୍ଷା କରିବା ପାଇଁ ଶିବିଙ୍କୁ, ଶିବିଙ୍କର ସାଧୁତ୍ୱଙ୍କୁ, କିଏ ଛଞ୍ଚାଣ ହେଲେ, ଅଗ୍ନି ବୋଧେ, କିଏ ଛଞ୍ଚାଣ ହେଲେ ମୋର ଠିକ୍ ସେମାନେ, ହଁ ଇନ୍ଦ୍ରଦେବ, ଇନ୍ଦ୍ରଦେବ ଛଞ୍ଚାଣ ହେଲେ, ଏବଂ କପୋତ ହେଲେ କିଏ, ଅଗ୍ନି, ଦୁଇ ଜଣ ଛଞ୍ଚାଣ କପୋତ ହେଇ ଶିବି ମହାରାଜଙ୍କର ଦୟାକୁ ଜାଣିବା ପାଇଁ ଛଞ୍ଚାଣ ଗୋଡ଼େଇଛି କପୋତକୁ ଆସିକି ପହଞ୍ଚିଗଲେ, ଏବଂ କପୋତ ଆସି ଆଶ୍ରୟ ନେଲେ କେଉଁଠି, ଶିବି ମହାରାଜଙ୍କ କୋଳରେ, ଏବଂ ଛଞ୍ଚାଣ କହୁଛନ୍ତି ଇଏ ମୋର ଆହାର ଜୀବକୁ ମିଳେ ପ୍ରାରବ୍ଧ ବସରେ, ମୁଁ କ'ଣ ଜାଣିଥିଲି ଆଜି ତୁମେ ଜଣେ ଧର୍ମରାଜ ଶିବି, ମୁଁ କ'ଣ ଜାଣିଥିଲି ମୋତେ କପୋତରା ମିଳିବ ବୋଲି, ମୋତେ ପ୍ରାରବ୍ଧ ପ୍ରାରବ୍ଧ ବସରେ ଭଗବାନ ଦେଇଛନ୍ତି କପୋତକୁ, ତୁମେ କିଭଳି ଆଶ୍ରୟ ଦେଉଛ, ଛାଡ଼ି ଦିଅ, ଭଗବାନ ଦେଇଥିବା ବସ୍ତୁ କିଏ କୌଣସି ବ୍ୟକ୍ତି ଅଟକେଇବା ଉଚିତ ନୁହେଁ, ତୁମେ ଧର୍ମ ଧାର୍ମିକ ବ୍ୟକ୍ତି ହେଇ ଗୋଟେ ସାଧାରଣ ଝିଅ ପ୍ରତି ଏଭଳି କେମିତି ଦୟା ଆସୁଛି, ସିଏ ମୋର ଆହା। ଶିବିରାଜ ଏତେ ସାଧୁ ଥିଲେ, ଶିବି କହିଲେ ଦେଖ ତୁମର ଆହାରଟା ହେଉଛି ପ୍ରାରବ୍ଧ, ତ ଗୋଟେ ପକ୍ଷୀକୁ ଆହାର କରିବା, କିନ୍ତୁ ପକ୍ଷୀରେ କ'ଣ ଅଛି, ମାଂସ ଅଛି ନା, ତୁମେ ମାଂସ ଦରକାର ତୁମର, ଠିକ୍ ଅଛି ମୁଁ ମାଂସ ଦେଇଦେବି, ଆଉ ଗୋଟିଏ ପକ୍ଷୀକୁ ଦେଇଦେବି, ନା ନା ମୋର ସେଇ ପକ୍ଷୀ ଦରକାର, କାହିଁକି ନା ମୁଁ ବି ଧାର୍ମିକ ଲୋକ, ଛଞ୍ଚାଣ କହୁଛି ଏଇ ପକ୍ଷୀ ପ୍ରଥମେ ସକାଳ ଉଠିକି ମୁଁ ଦାନ୍ତ ମାଜି ସାରିଲା ପରେ ଏଇ ପକ୍ଷୀକୁ ଦେଖିଲି, ଛଞ୍ଚାଣ କହୁଛି, ମାନେ ଇଏ ମୁଁ ଜାଣିଲି, ଇଏ ମୋର ମୁଁ ବହୁତ କପୋତକୁ ଭେଟିଲି କିନ୍ତୁ କାହାକୁ ଆଟାକ୍ କଲିନି, ଆକୁ ଆଟାକ୍ କଲି, ତୁମେ ଧାର୍ମିକ ଲୋକ ଆକୁ ଦେଇଦିଅ, ମୁଁ ଜାଣିଲି ମୋତେ ଭଗବାନ ଦେଇଛି ଆକୁ ଆହାର ରୂପରେ। ସେତେବେଳେ ଦଧି ଶିବି କହୁଛନ୍ତି ଠିକ୍ ଅଛି, କିନ୍ତୁ ଇଏ ମୋର ଆଶ୍ରୟ ନା, ତୁମର ଯେଭଳି ଧର୍ମ ଭୋଜନ କରିବା, ମୁଁ ରାଜା, ରାଜାର ଧର୍ମ ଗୋଟିଏ ଆଶ୍ରିତ ପ୍ରାଣୀକୁ ଆଶ୍ରୟ ଦେବା, ଠିକ୍ ଅଛି ତୁମର ଧର୍ମ ଆଉ ମୋର ଧର୍ମ ରହିବେ ଗୋଟେ ମଝିରେ କାମ କର, ତୁମେ ଧାର୍ମିକ ପ୍ରବଚନ ଦେଇଛ, ତୁମେ ବର୍ତ୍ତମାନ ଅଧାର୍ମିକ କଥା କହିପାରିବ, ଧରା ପଡ଼ିଗଲି ନିଜେ, ତୁମେ ଯଦି ଭଗବାନଙ୍କୁ ମାନୁଛ ମୁଁ ବି ଭଗବାନଙ୍କୁ ମାନୁଛି, ତେଣୁ ଦୁଇ ଜଣ ଆମେ ଭକ୍ତ, କୁହ ବିକଳ ପନ୍ଥା କ'ଣ କରାହବ। ତାହେଲେ ଆପଣ ଯଦି ଏ କଥା କହୁଛନ୍ତି, ଅଗ୍ନିଦେବ ନା ଛଞ୍ଚାଣ ହେଇଥିଲେ, ଇନ୍ଦ୍ର, ଇନ୍ଦ୍ର କହୁଛନ୍ତି, ଇନ୍ଦ୍ର ତ ସବୁବେଳେ ଚାଲାକ, ତୁମ ମାଂସଟାକୁ ଦିଅ ଆଉ ଓଜନ କରିକି ଦିଅ, ତେଣୁ ନିକିତି ଆଣିଲେ ଓଜନ କରାଗଲା, ପକ୍ଷୀ ଗୋଟେ କୋଳରେ ଧରିଛନ୍ତି କାଳେ ଆଟାକ୍ କରିଦେବି ବୋଲି, ବାମ ହାତରେ ପକ୍ଷୀ ଦେଲେ, ଡାଣ ହାତରେ ନିଜ ଜଙ୍ଘରୁ ମାଂସ କାଟି ଶରୀରରୁ ମାଂସ କାଟିକି ପକାଉଛନ୍ତି ପାଲାରେ, ଏବଂ ଗୋଟେ ପାଖରେ ଛଞ୍ଚାଣ ବସିଲେ, ଯେତେ ମାଂସ ସର ସାରା ପକ୍ଷୀ ଗୋଟେ ପାଖରେ ରଖିଲେ, ମୁଁ ଭୁଲ କଥା କହିବି, ପକ୍ଷୀ ଗୋଟେ ପାଖରେ ରଖିଲେ କାକପୋତକୁ, ଆଉ ଗୋଟେ ଗୋଟେ ହାତରେ ନିଜର ଶରୀରରୁ ମାଂସ କାଟିକି ଆଉ ଗୋଟେ ପାଲାରେ ପକାଉଛନ୍ତି, ଯେତେ ପକାଉଛନ୍ତି କିନ୍ତୁ କପୋତ ସାଙ୍ଗରେ ସମାନ ହେଉନାହାନ୍ତି, ଇଏ ଛଞ୍ଚାଣ ରୂପୀ ଇନ୍ଦ୍ର ହସୁଛନ୍ତି, କାରଣ ଏତେ ପରୀକ୍ଷା କରିବାକୁ ଆସୁଛନ୍ତି, ଶେଷରେ ନିଜେ ଉଠିଲେ ଶିବି ବସିଗଲେ, ବସିଗଲେ ପାଲା ଉଠିଲା, ମୋତେ ଭୋଜନ କର ଆଉ କ'ଣ, ସମାନ ହେଲା ତ, ବରାବର ହେଇଗଲା, ପକ୍ଷୀର ବରାବର ମୁଁ ବର୍ତ୍ତମାନ ଓଜନ ହେଇଗଲି, ତ ମୋ ମାଂସ ତ ଓଜନ ହେଲେ ମୁଁ ଓଜନ ହେଇଗଲି, ତେଣୁ ଅସ୍ଥି ସହ ଭୋଜନ କର। ସେତେବେଳେ ଅଗ୍ନିଦେବ ଆଉ କପୋତ ନିଜେ ଇନ୍ଦ୍ରଦେବ ନିଜ ରୂପ ପ୍ରକଟ କରି ତାଙ୍କୁ ଆଶୀର୍ବାଦ କଲେ। ତାଙ୍କର କଥାଟାକୁ ପ୍ରହ୍ଲାଦ ମହାରାଜ ବର୍ତ୍ତମାନ ବଳି ମହାରାଜ ବର୍ତ୍ତମାନ ପ୍ରବଚନ ଦେଉଛନ୍ତି, ଦେଖ ମୁଁ ଧନ ଦେଇଛି କିନ୍ତୁ ଏମାନେ ପ୍ରାଣ ଶରୀର କାହାର ପ୍ରିୟ ନୁହେଁ। ଏଠି କହୁଛନ୍ତି ଦୁସ୍ତେଜ୍ୟ ଅଶୁଭି, ପ୍ରାଣକୁ ତ୍ୟାଗ କରିବାଟା ଜୀବନରେ ସବୁଠୁ ବଡ଼ କ'ଣ, ପ୍ରିୟ ବସ୍ତୁ ହେଉଛି ପ୍ରାଣ, ତାକୁ ତ୍ୟାଗ କରିବା ବଡ଼ ଦୁସ୍ତେଜ୍ୟ। ସେମାନେ ପ୍ରାଣ ତ୍ୟାଗ କରୁଛନ୍ତି, ଗୁରୁଦେବ ମୋର ଧନ ତ୍ୟାଗ କରୁଛି, ଆପଣ କେମିତି ମନା କରୁଛନ୍ତି? କେତେ ସୁନ୍ଦର ଗୁରୁଦେବକୁ ଟାଲି କରିକି ପ୍ରବଚନ ଦେଉଛନ୍ତି, ପ୍ରାମାଣିକ ପ୍ରବଚନ। ବର୍ତ୍ତମାନ ଆଉ ଗୋଟେ କଥା କହୁଛନ୍ତି ବଳି, ତୁମେ ଠିକ କହୁଛ, କିଏ କହୁଛ ଶୁକ୍ରାଚାର୍ଯ୍ୟ, ତୁମେ ଏତେ କଲା ପରେ କ'ଣ ଯଶ ରହିବ ତୁମର ଏମିତି ଭାବୁଛ ତୁମେ, ଲୋକ କ'ଣ ତୁମର ଯଶ ଗାନ କରିବେ? ଗୁରୁଦେବ କାଳ ସବୁ ଜିନିଷକୁ ନିଏ କିନ୍ତୁ ଯଶକୁ ନେଇପାରେ ନା। ଆପଣ ଶୁଣନ୍ତୁ, ମୁଁ ପ୍ରମାଣ ଦେଉଛି ଆମ ବଂଶରେ, ତାଙ୍କ ବଂଶରେ ହିରଣ୍ୟକଶିପ ଆଉ ହିରଣ୍ୟାକ୍ଷର ପ୍ରବଚନ ଦେବ। ଜେରିୟମ୍ ବିଭୁଜେ ବ୍ରହ୍ମନ୍ ଦୈତେନ୍ଦ୍ରିୟ ନିବର୍ତ୍ତି ଭି ତେଷାମ୍ କାଲୋ ଅଗ୍ରସିତ ଲୋକାନ୍ନ ଯଶୋଧିଗତ ଭୁବି। ଏଠି ଦୈତେନ୍ଦ୍ରିୟ ଶବ୍ଦରେ ଦୈତେନ୍ଦ୍ରିୟ ଅନିବର୍ତ୍ତ ଭି, ଯେଉଁମାନେ ଦୈତ୍ୟପତିମାନେ ଥିଲେ ଆମ ବଂଶ ହିରଣ୍ୟକଶିପୁ ହିରଣ୍ୟାକ୍ଷ, ଏମାନେ ଯୁଦ୍ଧରେ କେବେ ଫେରିନାହାନ୍ତି, ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି, ଅନିବର୍ତ୍ତ ଭି ଯୁଦ୍ଧରୁ କେବେ ଫେରିନାହାନ୍ତି, ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଆପଣ କୁହନ୍ତୁ ଯେ ଜୟ ରିୟମ୍ ଏଇ ଭୂମିରେ ବୁପୁ ଯେ ବ୍ରହ୍ମନ୍, ହେ ବ୍ରହ୍ମନ୍ ଉପଭୋକ୍ତା ଥିଲେ, ମାଲିକ ଥିଲେ, କାଲ ତେଷାମ୍ ଅଗ୍ରସିତ୍, କାଳ ସେମାନଙ୍କୁ ନେଇଯାଇଛି ନା ଯଶ, ତାଙ୍କ ଯଶକୁ ନେଇଯାଇଛି, ଯଶକୁ ନେଇପାରେ, ଶରୀରକୁ ନେଇଗଲା, ଯଶକୁ ନେଇପାରିବନି କାଳ, କାଳର ଏ ଶକ୍ତି ନାହିଁ ଯଶକୁ ନେଇଯିବା ପାଇଁ, କାଳରେ ଶରୀରକୁ ନେଇଯିବ, କିନ୍ତୁ ଯଶ ସବୁଦିନ ପାଇଁ ରହିଯାଇଛି। କୀର୍ତ୍ତି ଯଶ ସଜୀବ, ଦେଖ ଆଜି ବି ଭାଗବତରେ ସେ କହୁଛନ୍ତି, ଆଜି ବି ଆପଣ ଭାଗବତ ପଢ଼ିଛନ୍ତି ନା ଶୁକ୍ରାଚାର୍ଯ୍ୟ, ଗୁରୁଦେବ ଭାଗବତରେ ସେଇ ହିରଣ୍ୟକଶିପ ହିରଣ୍ୟାକ୍ଷର ନାମ ବି ଅଛି, ହେଲେ ଯଶ ରହିଛି। ତାମାନେ ଆପଣ ଏଠି ପ୍ରଶ୍ନ କରିବେ, ବଳି ମହାରାଜ ତାହେଲେ ଯଶ ପାଇଁ ବି ଚାହୁଁଥିଲେ କି? ନା ନା, ଶୁକ୍ରାଚାର୍ଯ୍ୟଙ୍କୁ ଭକ୍ତ କେବେ ଯଶ ଚାହେଁନି, ଶୁକ୍ରାଚାର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ସେ କହୁଛନ୍ତି। ଭକ୍ତ କେବେ ଚାହେଁନି ମୁଁ ଦେଇଦେଲା ପରେ ମୋତେ ସମସ୍ତେ ଦାନୀ ବୋଲି କୁହନ୍ତି, ବଳି ମହାରାଜ ଏବେ ଚାହୁଁନଥିଲେ, କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କୁ ଅସୁରମାନଙ୍କୁ ପ୍ରଶଂସା କରିବା ପାଇଁ ମିଥ୍ୟାରେ କହୁଛନ୍ତି କୀର୍ତ୍ତିଟା ଜଗତ ରହିବ, କି ବଳି ମହାରାଜ ତାଙ୍କର କୀର୍ତ୍ତି ଚାହୁଁନଥିଲେ। ପ୍ରମାଣ ଏଠି ଦେଖନ୍ତୁ, ବସ୍ତୁତସ୍ତୁ ଚକ୍ରବର୍ତ୍ତୀ କହୁଛନ୍ତି, ବସ୍ତୁତସ୍ତୁ ପ୍ରକୃତରେ ତସ୍ୟ କୀର୍ତ୍ତାଦି ଉପେକ୍ଷା ବି, ସେ କୀର୍ତ୍ତିକୁ ଉପେକ୍ଷା କରୁନଥିଲେ, ମନସୀ ମନସୀ ନାସ୍ତି, ମନରେ ବି ନଥିଲା କୀର୍ତ୍ତି ମୋର ରହୁ ବୋଲି, ଶୁଦ୍ଧ ଭକ୍ତ ତତ୍ ଇତି ଭାବ, ବଳି ମହାରାଜ ଶୁଦ୍ଧ ଭକ୍ତ ମହାଜା, କିନ୍ତୁ ଶୁକ୍ରାଚାର୍ଯ୍ୟକୁ ପ୍ରସନ୍ନ କରିବା ପାଇଁ ଶୁକ୍ରାଚାର୍ଯ୍ୟ ଅସନ୍ତୁଷ୍ଟ ନ ହୁଅନ୍ତୁ, ସେ ବୁଝନ୍ତୁ ଯେ କୀର୍ତ୍ତି ଜଗତ ରହିବ, ମୋ ଶିଷ୍ୟର କୀର୍ତ୍ତି ରହିବ, ତେଣୁ ସମସ୍ତେ କହିବେ ଯାହା ଶୁକ୍ରାଚାର୍ଯ୍ୟର ଶିଷ୍ୟ ବଳି ମହାରାଜଙ୍କର କୀର୍ତ୍ତି ରହିଲା, ତେଣୁ ସିଏ ହିସାବରେ କହୁଛନ୍ତି ଗୁରୁଦେବ ଆପଣଙ୍କର କୀର୍ତ୍ତି ରହିବ ଆପଣଙ୍କ ଶିଷ୍ୟ ହିସାବରେ, ତେଣୁ ଆପଣ ସନ୍ତୁଷ୍ଟ ହୁଅନ୍ତୁ। ବର୍ତ୍ତମାନ କହୁଛନ୍ତି କେଉଁ କୀର୍ତ୍ତିଟା ବଡ଼, ଧନ ତ୍ୟାଗେ ଅପି ନା ଦେହ ତ୍ୟାଗେ ଅପି ଧନ ତ୍ୟାଗ କୀର୍ତ୍ତି। ଗୁରୁଦେବ ଜଗତର ଧନ ତ୍ୟାଗ କରିକି ଲୋକମାନେ ଯେତେ କୀର୍ତ୍ତି ପାଇନାହାନ୍ତି, ଏ ଦେହ ତ୍ୟାଗ କରିକି ଲୋକମାନେ ଯେତେ କୀର୍ତ୍ତି ପାଇନାହାନ୍ତି, ଧନ ତ୍ୟାଗ କରିକି ଲୋକମାନେ ବହୁତ କୀର୍ତ୍ତି ପାଇଛନ୍ତି, ଏଇଟା ସତ କଥା ଆଜ୍ଞା। ଧନ ଦେହ ତ୍ୟାଗ କରିଦେଲା ପରେ ଯେତେ କୀର୍ତ୍ତି ମିଳେ ନା, ଧନ ତ୍ୟାଗ ପରେ ସେତିକି କୀର୍ତ୍ତି ମିଳେ। ଦେଖନ୍ତୁ ମୁଁ ଆପଣଙ୍କୁ ଉଦାହରଣ ଦେଉଛି, ଛବି କାନୁଙ୍କ ସେ ଚାଲିଯିବେ ନିଶ୍ଚିତ ଦେହ ତ୍ୟାଗ କରିକି ଯିବେ, ତାଙ୍କର କୀର୍ତ୍ତି ଏଠି କେହି ନ ଜାଣିଲେ କି, ସେ ଯେଉଁ ପ୍ରଭୁବାଦଙ୍କୁ ଏଇ ଭୁବନେଶ୍ୱରରେ ଜାଗାଟିକୁ ଦେଇଛନ୍ତି, ଗୁରୁଦେବ ଯେଉଁଠୁ ମନ୍ଦିର କରିଛନ୍ତି, ଯେଉଁ ଧନଟାକୁ ସେ ତ୍ୟାଗ କରିଦେଇଗଲେ, ଏଇ କୀର୍ତ୍ତିଟାକୁ ଯଶ ତାଙ୍କ ସର ଚାଲିଯିବ, କିନ୍ତୁ ଧନଟାକୁ କାଳ ତାଙ୍କର ଧନକୁ ନେଇଗଲେ ତାଙ୍କ କୀର୍ତ୍ତିକୁ ନେଇପାରିବ ନା, ସବୁଦିନ ପାଇଁ ରହିଗଲ। ଆଉ ଏଭଳି ଲୋକ ଭଗବାନଙ୍କ କୀର୍ତ୍ତି ପାଇଁ ଦାନ ଦେବା ଲୋକ ଜଗତରେ ବହୁତ କମ୍, ବହୁତ କମ୍, ଦେହକୁ ତ୍ୟାଗ କରିଦେବେ ବରଂ ଧନକୁ ତ୍ୟାଗ କରିପାରିବେ। ଏଠି ଏଠି ପ୍ରବଚନର ତାତ୍ପର୍ଯ୍ୟ ବୁଝୁଛନ୍ତି, ଦେଖ ଗୁରୁଦେବ ଆପଣଙ୍କର ବେଶୀ କୀର୍ତ୍ତି ହବ, ମୋର ଆପଣଙ୍କ ଶିଷ୍ୟ ହିସାବରେ ମୁଁ ଏ ଧନ ଦେଇଦିଏ, ମୋର ବେଶୀ କୀର୍ତ୍ତି ହେବ ନା କାହିଁକି ନା ମୋ ପୂର୍ବପୁରୁଷ ମାନେ ଦେହ ଦେଇକି କୀର୍ତ୍ତି ପାଇଛନ୍ତି କିନ୍ତୁ ଏ ଜଗତରେ ଦେହ ଲୋକ ଦେଇଦେବେ କିନ୍ତୁ ଧନ ଦେବେନି ଜାଣିଛନ୍ତି ଆପଣ ଲୋକମାନେ ମରିଯିବେ ବରଂ ଧନଟାକୁ ଛାଡ଼ିବେନି ଧନକୁ ତ୍ୟାଗ କରିବା ବଡ଼ କଷ୍ଟ ଶରୀରକୁ ତ୍ୟାଗ କରିଦେବେ ଲୋକ ଧନ ତ୍ୟାଗ କରିବେ ମୁଁ ମହାରାଜଙ୍କର ଗୋଟେ କଥା ଶୁଣୁଥିଲି କେଉଁ ଚରିତ୍ର ମୁଁ ସବୁଦିନ କହିପାରିବିନି କାରଣ ଯେତେବେଳେ ମୋତେ ଫାଙ୍କା ମିଳେ ଟ୍ରେନ୍ରେ ଯାଏ ବସ୍ରେ ଯାଏ ପ୍ରଭୁ ମୋତେ ଏମିତି ଅବସ୍ଥା କରିଦେଇଛନ୍ତି ବର୍ତ୍ତମାନ ଶୋଇବା ଛଡ଼ା ଆଉ ସମୟ ନାହିଁ ଯେତେବେଳେ ଶୁଣେ ଗୁରୁଦେବଙ୍କର ପ୍ରଭୁପାଦଙ୍କର ମହାରାଜ ଯାହା ଗୁରୁଦେବଙ୍କ ଦୟାରୁ ଗୋଟେ ମେସିନ୍ ମିଳେ ସେଥିରେ ସବୁ ଫିଡ଼ିଂ କରିକି ରଖିଛି ସବୁଆଡ଼େ ଶୁଣିପାରେ ମହାରାଜ କହୁଛନ୍ତି ମୋର ଗୋଟେ ଶିଷ୍ୟ ଥିଲେ ତାଙ୍କର ବିହାର ମହାରାଜ କହୁଛନ୍ତି ଦେଖ ଲୋକର ଧନ ଠାରୁ ପ୍ରାଣ ଠାରୁ ଧନଟା କେତେ ପ୍ରିୟ ତେଣୁ ଲୋକ ପ୍ରାଣଟାକୁ ତ୍ୟାଗ କରିଦେବ ଧନକୁ ତ୍ୟାଗ କରିପାରିବ ଏଇ ଉଦାହରଣ ଦେଉଛନ୍ତି ମହାରାଜାଙ୍କ ଗ୍ରାମର ସେ ଲୋକ ସେ ମହାରାଜାଙ୍କ ନିଜ ଶିଷ୍ୟ ମୋର ରାଧାକୃଷ୍ଣ ମହାରାଜାଙ୍କ ତାକୁ ଦିନେ ଗୋଟେ ଲୋକ ବାଡ଼େଇଲେ ଯେତେବେଳେ ବାଡ଼େଇଲା ତା ମୁଣ୍ଡ ଫାଟିଗଲା ମୁଣ୍ଡ ଫାଟିଗଲା ଗାଁ ଲୋକ ବସିଲେ ଗାଁ ଲୋକ ବସିକି ମିଟିଂ କଲେ ମିଟିଂ କଲା ପରେ ଡିସାଇଡ୍ କଲେ 500 ଟଙ୍କା ତାକୁ ଜୋରିମାନା ହେବ ଯିଏ ବାଡ଼େଇଛି ତାକୁ 500 ଟଙ୍କା ଦିଅ ସେ ଲୋକକୁ ଯିଏ ବାଡ଼େଇଛି ତାଙ୍କୁ 500 ଟଙ୍କା ସେ ଜୋରିମାନା ଦେଲା କାହାକୁ ମହାରାଜାଙ୍କ ଶିଷ୍ୟଙ୍କୁ ତେଣୁ ମହାରାଜାଙ୍କ ଶିଷ୍ୟ ସେ ମାଡ଼ ଖାଇଲା ପରେ ଆଗେ ପଳେଇଗଲା ମେଡ଼ିକାଲକୁ ମେଡ଼ିକାଲରେ ଯାଇ ଖର୍ଚ୍ଚ କରି କେତେ ପଇସା ଆସିଲା ଆଉ କହିଲାନି ଆସିକି ସଭା ଭିତରେ ବସିଲା ବସିଲା ପରେ ଲୋକମାନେ ଡିସାଇଡ୍ କଲେ ଯେ ଆକୁ ବାଡ଼େଇକି ତା ମୁଣ୍ଡ ଫଟେଇ ତାକୁ 500 ଟଙ୍କା ଜୋରିମାନା ଦେବାକୁ ପଡ଼େ 500 ଟଙ୍କା ଦେଲା ଲୋକଙ୍କ ଆଗରେ କ୍ଷମା ମାଗିକି 500 ଟଙ୍କା ଦେଲା ସେ ଆସିକି ମହାରାଜଙ୍କୁ କହୁଛି ମହାରାଜ ମାଡ଼ ଖାଇଲି କିନ୍ତୁ 20 ଟଙ୍କା ମୋର ଖର୍ଚ୍ଚ ହେଲା 20 ଟଙ୍କା ଖର୍ଚ୍ଚ ହେଲା ମୁଁ 500 ଟଙ୍କା ପାଇଲି ମୁଁ ଚାହୁଁଛି ମୋର ଡେଲି ଏମିତି ମାଡ଼ ହଉ ଡେଲି 500 ଟଙ୍କା ଇନକମ୍ ଆଉ ଖଟିବାକୁ ମୋତେ ପଡ଼ିବନି ମହାରାଜ କହୁଛନ୍ତି ସେ ବୁଡ଼ବକ ମହାରାଜ କହୁଛନ୍ତି ଇଏ ବୁଡ଼ବକର ଏତେ ବୁଦ୍ଧି ନାହିଁ ସେ ଦେହଟାକୁ ଶୋଇକି ଧନଟାକୁ ରୋଜଗାର କରିବା ପାଇଁ ଚାହୁଁଛି ମହାରାଜ ହସି ହସି ଗଡ଼ି ଯାଉଛନ୍ତି ବାସ୍ତବ ଲୋକର ଦେହଟା ଅତି ପ୍ରିୟ ଏ ଧନଟା ଅତି ପ୍ରିୟ ସେ ଦେହଟାକୁ ତ୍ୟାଗ କରିଦେବ ଧନକୁ ଛାଡ଼ିବା ଏତେ ସହଜ ନୁହେଁ ଲୋକ ଦେଖିବେ ମରିବାର ଶେଷ ସମୟ ହୁଏନି ନିଜ ପୁଅ ନାଁରେ ବି ଧନ ଲେଖୁନଥିବେ କାଳେ ବଞ୍ଚିଯିବି କି ଆପୋଲୋ ହସ୍ପିଟାଲରେ ଏୟାର ନେଲା ପରେ ବଞ୍ଚିଗଲା ପରେ ଯେତେ ଦିନ ବଞ୍ଚିବି ପୁଅ ନାଁରେ ଲେଖିଦେଲା ପରେ ପୁଅ ଏଇ ଭିନ୍ନ କରିଦେଲା ବ୍ୟକ୍ତି ବହୁତ ଲୋକ ଡିସାଇଡ୍ କରିପାରନ୍ତି ନା ପ୍ରାଣ ତ ଯିବ କାଳେ ରହିଯିବ କି କାଳେ ଜମରାଜ ଫାଇଲ୍ଟା ହଜେଇଦେବେ କି ଧନଟା ଯଦି ପାସ୍ କରିଦେଇଥିବ ଅସୁବିଧା ହେଇଯିବ ତ ମହିଳା ପର୍ଯ୍ୟନ୍ତ ବି ଲୋକଙ୍କର ବିଶ୍ୱାସ ନଥାଏ ଯେ ଆଜି ମରିବୁନି ତେଣୁ ଧନ ଦେହ ତ୍ୟାଗ କରିଦେବା ସହଜ ଧନ ତ୍ୟାଗ କରିବା ବଡ଼ କଷ୍ଟ ଲୋକମାନେ କୁହନ୍ତି ବାଡ଼େ ବାଡ଼େଇ ମୋତେ ମାରିଦେବୁ ମୋ କଥା କ'ଣ ପାଞ୍ଚ ପଇସା ଅଛି ବାପ କୁହେ ପୁଅକୁ ମୁଁ ନିଜେ ଶୁଣିଛି ତ ପୁଅ ମାଗିବ ବାପା ପଇସା ଦେବୁ ନା ମୋତେ ବାଡ଼େ ବାଡ଼େଇ ମାରିଦେଲେ 5 ପଇସା ଭାରିବୁନି ପଇସା ଥିବ ମୋତେ ବାଡ଼େ ବାଡ଼େଇ ମାରିଦେଲେ 5 ପଇସା ଭାରିବ ମାରିଦେ ବରଂ ପଇସା ଭାରିବ ପଇସା ଅଛି ପ୍ରାଣଟା ସବୁ ଧନଟା ସବୁବେଳେ ପ୍ରିୟ ସେଇଟାକୁ ପ୍ରତିପାଦନ କରୁଛନ୍ତି ଗୁରୁଦେବ ଆପଣଙ୍କର କେତେ ବଡ଼ ଯଶ ଜାଣିନି ଶିଷ୍ୟ ଭାବରେ ମୁଁ ଏଇ ଧନଟାକୁ ତ୍ୟାଗ କରିଦିଏ କାରଣ ଜଗତରେ ବହୁତ ଲୋକ ବହୁତ ଅଛନ୍ତି ବହୁତ ଲୋକ ଦେହ ତ୍ୟାଗ କରିଛନ୍ତି କିନ୍ତୁ ପ୍ରାଣ ତ୍ୟାଗ କରିଛନ୍ତି କିନ୍ତୁ ଧନ ତ୍ୟାଗ କରିନାହାନ୍ତି ସୁଲଭା ଯଦି ବିପ୍ରସି ଅନିବ୍ରତା ତନୁ ତ୍ୟଜ ନ ତଥା ତୀର୍ଥ ଆୟାତେ ଶ୍ରଦ୍ଧା ଯେ ଧନ ତ୍ୟଜ ତୀର୍ଥ ଅବସରରେ ଦାନ ଅବସରରେ ଲୋକମାନେ ପ୍ରାଣକୁ ଦେଇଦେଇଛନ୍ତି ବହୁତ ଯୁଦ୍ଧ ଦାନ ଅବସରରେ ବି ଲୋକମାନେ ପ୍ରାଣକୁ ଦେଇଦେଇଛନ୍ତି କିନ୍ତୁ ପ୍ରକୃତ ଦାନ ଅବସରରେ ଏ ଧନକୁ ତ୍ୟାଗ କରିବା ଲୋକ ଜଗତରେ ବହୁତ ଦୁଷ୍କର ଅଶ୍ରଦ୍ଧାର ବହୁତ ଦୁଷ୍କର ତେଣୁ ଏଇଟା ମୋର କର୍ତ୍ତବ୍ୟ ମୁଁ ନିଶ୍ଚିତ ଦେବି ଏଇଟା ନିଶ୍ଚୟ କରିନେଲେ ମୁଁ ବିଶେଷ ଏହାପରେ କିଛି କହିବି ନା ବର୍ତ୍ତମାନ ସମୀପାଦ ଚକ୍ରବର୍ତ୍ତୀ ଦୁଇ ଜଣ ପ୍ରଶ୍ନ ଉଠାଉଛନ୍ତି ଶେଷରେ ଶୁକ୍ରାଚାର୍ଯ୍ୟ ପ୍ରଶ୍ନ କରୁଛନ୍ତି ବଳି ତୁମେ ଚିନ୍ତା କରି ଦେଖ ନନୁ ତ ହି ତବ ଦାରିଦ୍ର୍ୟ ଭବିଷ୍ୟତ ଇତି ତତ୍ରାହ ଦାରିଦ୍ର୍ୟ ହେଲେ କେହି ଭଲ ପାଇବେ ନା ତୁମର ସ୍ତ୍ରୀ ବିନ୍ଧ୍ୟାବଳୀ ବି ତୁମକୁ ଆଜି ସ୍ୱାମୀ ବୋଲି ଡାକିବ ନା ଏହି ଅସୁରମାନେ ଯେଉଁମାନେ ତୁମକୁ ରାଜା ବୋଲି ପ୍ରଣାମ କରୁଛନ୍ତି ସମସ୍ତେ ଦରିଦ୍ର ହେଲେ ସମସ୍ତେ ତୁମର ଶତ୍ରୁ ହୋଇଯିବେ ତୁମେ ଦରିଦ୍ର ହୋଇଯିବ ବିଚାର କର ବଳି ତୁମେ କାହିଁକି ଏଭଳି ମୋ ସାଙ୍ଗରେ ଯୁକ୍ତି କରୁଛ ଏଠି କହୁଛନ୍ତି ନନୁ ତ ହି ଦାରିଦ୍ର୍ୟ ଭବିଷ୍ୟତ ଇତି ତତ୍ରାହ ତୁମେ ଦରିଦ୍ର ହୋଇଯିବ ବଳି ମହାରାଜ ଶେଷରେ କହୁଛନ୍ତି ମୁଁ ଦରିଦ୍ର କାହା ପାଇଁ ହେବି ଯଦି ମୁଁ ଧନ ଦେଇ ଜଣେ ବିପ୍ର ପାଇଁ ଦରିଦ୍ର ହେବି, ଜଗତରେ ମୋର କୀର୍ତ୍ତି ସମସ୍ତେ ଘୋଷଣା କରିବି। ଦେଖ ଆଜି ବି ଆପଣ ଦେଖନ୍ତୁ, ଯେଉଁମାନେ ଗରିବ ହେଇଯାନ୍ତି ଦାନ ଦେଇ ଦେଇ, ସେମାନେ ଯେଉଁଠି ଯିଏ ତମେ ସମ୍ମାନ ମିଳୁ। ଆପଣ ଟିକେ ବହୁତ ଧନୀ ଲୋକ ଅଛନ୍ତି, ମୁଁ ନିଜେ ଦେଖିଛି ବହୁତ ଧନୀ ଲୋକ ଥିଲେ ତାଙ୍କ ପୂର୍ବରୁ, ବର୍ତ୍ତମାନ ପଇସା ନାହିଁ, ସେମାନେ ଯେଉଁଠିକି ଯିବେ ବର୍ତ୍ତମାନ କ'ଣ କୁହନ୍ତିନି, କପଡ଼ା ପଳେଇଛି, କର୍ପୂର ପଳେଇଛି, କ'ଣ କପଡ଼ା ଅଛି ନା ଆପଣଙ୍କୁ? ଆରେ ସେ ଲୋକର କର୍ପୂର ପଳେଇଛି ନା, କିନ୍ତୁ କପଡ଼ା ଅଛି। ଲୋକମାନେ କୁହନ୍ତି ସେ ଲୋକମାନଙ୍କୁ ସମ୍ମାନ, ତା ଧନ ନଥାଉ, ସେ ଯେଉଁଠି ଯଦି ଲୋକମାନେ ତାକୁ ଆଦର କରିବେ, ବଳିମାନେ ସେ କଥା କହୁଛନ୍ତି। ଯଦି ଏଇ ବ୍ରାହ୍ମଣକୁ ମୁଁ ସର୍ବସ୍ୱ ଦେଇଦେଲା ପରେ ମୁଁ ଦାରିଦ୍ର ହେଇକି ଦ୍ୱାର ଦ୍ୱାର ବୋଲି ବୁଲେ, ତଥାପି ଲୋକମାନେ ମୋତେ କହିବେ ଦେଖ ବଳି କେତେ ବଡ଼ କୀର୍ତ୍ତିମାନ, ଆଜି ବ୍ରାହ୍ମଣଙ୍କୁ ଦାନ କରି ଭିକାରୀ ହେଇଛି, ମୋତେ ସମ୍ମାନ ମିଳିବ କି ନାହିଁ କୁହ। ଗୁରୁ ତୁମକୁ ଏଭଳି ଚ୍ୟାଲେଞ୍ଜ କରି କହୁଛନ୍ତି, କିଏ ଏଭଳି କହିପାରିବ ଚ୍ୟାଲେଞ୍ଜ? ମୁଁ ଯେମିତି କହୁଛି ସେମିତି ନୁହେଁ, ମୁଁ ଟିକେ ଚ୍ୟାଲେଞ୍ଜିଂ ମୁଡ୍ ଲୋକ ତ ମୁଁ, ଆଉ ମୋତେ କ୍ଷମା କରିବେ କାରଣ ପ୍ରବଚନ ସରିଯିବ, ମୁଁ ଟିକେ କଠୋର ଭାଷାରେ କହିଦେଲି, ଭାଗବତରେ ଏଭଳି ଭାଷା ବ୍ୟବହାର କରିବା ଉଚିତ ନୁହେଁ। କିନ୍ତୁ ମୁଁ ବର୍ତ୍ତମାନ ବହୁତ ଦୁଃଖୀ ଏ ସଂସ୍କୃତି ପାଇଁ, ଆଉ ବିଶେଷ କରି ଧର୍ମ ନେତାମାନଙ୍କ ପାଇଁ। ଧର୍ମ ନେତାମାନେ ଯାହା ପ୍ରଚାର କରୁଛନ୍ତି ଲୋକମାନଙ୍କୁ ସବୁ ଅନ୍ଧକାର ଭିତରେ ଟାଣି ନେଉଛନ୍ତି। ସେଥିପାଇଁ ମୁଁ ବେଳେବେଳେ ବହୁତ କଠୋର କଥା କୁହେ, ଭକ୍ତମାନେ ମୋତେ କୁହନ୍ତି ଏଭଳି କଥା କହିବେ, କେହି ପ୍ରବଚନ ଶୁଣିବେନି, କିନ୍ତୁ ମୁଁ କୁହେ ମୁଁ ଗାଳି ଦେଲେ ବି ଲୋକ ମୋ ପ୍ରବଚନ ଶୁଣିବେ, ମୋର ଏତିକି ବିଶ୍ୱାସ ଅଛି। ମୁଁ ସବୁଆଡ଼େ ଗାଳି ଦେଉଛି କିନ୍ତୁ ଲୋକମାନେ ପ୍ରବଚନ ଶୁଣୁଛନ୍ତି, ଆପଣ ବିଶ୍ୱାସ କରିବେନି। ମୁଁ ଏତେ କଠୋର କଥା କୁହେ କେହି ସାଧୁ ଏତେ କୁହନ୍ତିନି, କିନ୍ତୁ ଲୋକମାନେ ଧୈର୍ଯ୍ୟ ଧରି ଶୁଣିକି ବହୁତ ଲୋକମାନେ ମୋତେ କୁହନ୍ତି ବାବା ଏଭଳି କଥା ବର୍ତ୍ତମାନ ସମାଜରେ ଦରକାର। କିନ୍ତୁ ମୁଁ କହିବା ପାଇଁ ଚାହେଁନି, ମୁଁ ଏମିତି ପ୍ଲାନ୍ କରିକି ଆସିନଥିଲି ଏ କଥା ପଡ଼ିଯିବ ବୋଲି, ଆପଣ ମୋତେ କ୍ଷମା କରିବେ, ମୁଁ ଯୋଜନା କରିନଥିଲି ଆଜି ଯିବି ଏଇ କଥା କହିବି। କିନ୍ତୁ ଗାଭୀଙ୍କର କଥା ଆସିଲା ପରେ ମୁଁ ମହାରାଜାଙ୍କ କାଛରେ ଶୁଣିଥିଲି, ମୋ ମୁଣ୍ଡ ପୁରା ଗରମ ହେଇଗଲା, ଏମିତି ଗାଭୀଙ୍କୁ କଷ୍ଟ ଦେଉଛନ୍ତି। ସେଥିପାଇଁ ମୁଁ କଠୋର କଥା କହିଲି, ଭାଗବତନ ଏଭଳି କଥା ବ୍ୟବହାର କରିବା କଥା ନୁହେଁ, ପ୍ରଭୁ ବାମନଦେବ ଜଗନ୍ନାଥ ଅସନ୍ତୁଷ୍ଟ ହେଇକି ମୋତେ କ୍ଷମା କରିବେ, ଆପଣମାନେ ମୋତେ ସାଧୁ ମୋତେ କ୍ଷମା କରିବେ। କିନ୍ତୁ ସମାଜର ବ୍ୟବସ୍ଥାକୁ ଆପଣ ଚିନ୍ତା କରି ବର୍ତ୍ତମାନ ଆପଣମାନେ ଜାଗ୍ରତ ହୁଅନ୍ତୁ, ପ୍ରଚାର କରନ୍ତୁ, ସେଥିପାଇଁ ମୁଁ ଏ କଥା କହିଦେଲି। ବହୁତ ସୁନ୍ଦର ଭାବରେ କହୁଛନ୍ତି, ମନସ୍ୟୁନା କାରୁଣିକସ୍ୟ ଶୋଭନମ୍ ଯଦର୍ଥ କାମ ଉପନୟନେ ଦୁର୍ଗତି ଦୁର୍ଗତି କୁତଃ ପୁନଃ ବ୍ରହ୍ମ ବିଦା ଭବାଦୃଶା ତତୌବଟର ଅସ୍ୟ ଦଦାମି ବାଞ୍ଛିତମ୍। ହେ ଗୁରୁଦେବ, ମନସ୍ୟୁନା କାରୁ ମନସ୍ୟୁନା ଯେଉଁମାନେ ଦାନଶୀଳ ବ୍ୟକ୍ତି, କାରୁଣିକସ୍ୟ ଶୋଭନମ୍ ଯଦର୍ଥ କାମ ଉପନୟନ ଦୁର୍ଗତି। ଯଦି ଜଣଙ୍କର ଯେ ମନସ୍ୟୁନୀୟ ବ୍ୟକ୍ତି, ଯେ ଦାନଶୀଳ ବ୍ୟକ୍ତି, ଜଣଙ୍କର ଅର୍ଥ କାମନା ପୂର୍ଣ୍ଣ କରିବା ପାଇଁ ଯଦି ତାର ଦରିଦ୍ରତା ଅବସ୍ଥା ଆସିଯାଏ, ସବୁ ଲୋକମାନେ ତାକୁ ପ୍ରଶଂସା, ଏଇଟା ଶୋଭନମ୍। ଲୋକମାନେ ଆଜି ବି କହୁଛନ୍ତି ନା ଗାନ୍ଧୀଙ୍କୁ, ଦେଖ ନିଜ ପାଇଁ ଜୀବନରେ କିଛି କରିନାହାନ୍ତି, ଗାନ୍ଧୀଙ୍କୁ ଶେଷରେ କ'ଣ କୁହାଗଲା, ପିତା ବାବା ବୋଲି କହୁଛନ୍ତି ନା, ପିତାଙ୍କର କି ଦଶା ହେଲା, ଯାହାଙ୍କୁ ପିତା ବୋଲି ସମ୍ବୋଧନ କରୁଥିଲେ ସେଇ ପୁତ୍ର ତାଙ୍କୁ ଗୁଳି ଚଳେଇଲେ ଏଇ ଭାରତ ବର୍ଷରେ ଏଇ ସମ୍ମାନରେ, ପୁଣି ବି ସେ ପିତା ହେଇକି ରହିଲେ ନା, ଆଜି ବି କହୁଛନ୍ତି କ'ଣ ପିତା କହୁଛନ୍ତି, ନା ନା ଜାତିର ଜନ ଜାତିର ପିତା ମହାତ୍ମା ଗାନ୍ଧୀ, ଆଜି ବି ତାଙ୍କୁ କହୁଛନ୍ତି। କେଉଁଥିପାଇଁ ସବୁ ତ୍ୟାଗ କରିକି ଗୋଟେ ବସ୍ତ୍ର ପିନ୍ଧି ନାହାନ୍ତି? ପ୍ରଭୁପାଦ କୁହନ୍ତି ଜୀବନ ଯଦି କେହି ପ୍ରେଷ୍ଟିଜ କମେଇଥାଏ ବଞ୍ଚିବା ଅବସ୍ଥାରେ ଏଇ କଳି ଯୁଗରେ, ସେ ହେଉଛନ୍ତି ଗାନ୍ଧୀ। ଜେଲ୍ ଗଲେ ଲୋକମାନଙ୍କ ପାଇଁ, ଲୋକ ତାଙ୍କୁ ବୁଝିପାରିଲେ, ଆଜି ଲୋକ ତାଙ୍କୁ ପୂଜା କରୁଛନ୍ତି କେବଳ ଗୋଟିଏ ଗୁଣ ପାଇଁ, ସିଏ ଅନ୍ୟ ପାଇଁ ସବୁକି ତ୍ୟାଗ କଲେ, ପ୍ରାଣ ବି ତ୍ୟାଗ କଲେ, ଏଇଟା ସମାନ ଏଠି କହୁଛନ୍ତି। ମନୁଷ୍ୟମାନେ ଦାନପରା ବ୍ୟକ୍ତିମାନେ ଯଦି ଅନ୍ୟର ଅର୍ଥ କାମକୁ ଉପାୟନ କରିବା ପାଇଁ ପୂର୍ଣ୍ଣ କରିବା ପାଇଁ ତାଙ୍କର ଦୁର୍ଗତି ହେଇଯାଏ, ଦରିଦ୍ରତା ଅବସ୍ଥା ଆସେ, ଏପରିକି ମୃତ୍ୟୁ ଅବସ୍ଥା ଆସିଯାଏ, କିନ୍ତୁ ଏଇଟା ଶୋଭନମ୍। ହେ ଗୁରୁଦେବ, ସାଧାରଣ ଲୋକ କଥା ମୁଁ କହୁନି, ଭଗବାନ ଏଠି କହୁଛନ୍ତି କୁତ ପୁନଃ ବ୍ରହ୍ମ ବିଦା ଭବାଦୃଶା, ଆପଣଙ୍କ ସଦୃଶ ଯଦି ବ୍ରହ୍ମ ବିଦା, ଆଉ ଏଇ ବାମନ ବଟୁ ବ୍ରହ୍ମଚାରୀ, ଇଏ ବି ବ୍ରହ୍ମ ବିଦା ଲୋକ, ତେଣୁ ଏଭଳିଆ ବ୍ରହ୍ମ ବିଦା ଲୋକମାନଙ୍କର କାମନା ପୂର୍ଣ୍ଣ କରିବା ପାଇଁ ଯାଇକି ଯଦି ମୁଁ ଦରିଦ୍ର ହେଇଯାଏ, ଏଇଟା କେତେ ବଡ଼ ଶୋଭନ ହବ ଆପଣ କୁହନ୍ତୁ? ସାଧାରଣ ଲୋକର ଦରିଦ୍ରତା ପୂର୍ଣ୍ଣ କରିବା ପାଇଁ ଏତେ ପ୍ରେଷ୍ଟିଜ୍ ମିଳୁଛି, ଯଦି ସାଧୁମାନଙ୍କର କାମନା ପୂର୍ଣ୍ଣ କରିବା ପାଇଁ ଜଣେ ବ୍ୟକ୍ତି ଦରିଦ୍ର ହେଇଯାଏ, ତ କେତେ ଗୋଟେ ସମ୍ମାନ ମିଳିବ? ତାଙ୍କୁ ଗୋଟେ ଭଗବାନଙ୍କର ଲୋକରେ ବୈକୁଣ୍ଠରେ ତାଙ୍କୁ ସମ୍ମାନ ମିଳିବ, ତେଣୁ ଆପଣ କୁହନ୍ତୁ ମୁଁ କ'ଣ କରିବି? ଶେଷରେ ଏଇ ଗୋଟେ କଥା ମୁଁ କହିବି, ଏଇଟା କହିକି ମୁଁ ଏହି ଶରଣାଗତି ଅକିଞ୍ଚନର ଏଇତ ଲକ୍ଷଣ ତାର ମଧ୍ୟ ପ୍ରବେଶ ହୋଇ ଆତ୍ମସମର୍ପଣ। ନବଦା ଭକ୍ତିରେ ବଳି ମହାରାଜଙ୍କର କେଉଁ ଲକ୍ଷଣ? ଆତ୍ମସମର୍ପଣ। ଆତ୍ମସମର୍ପଣ ଲକ୍ଷଣ ବଳି ମହାରାଜ ବର୍ତ୍ତମାନ ପ୍ରକାଶ କରୁଛନ୍ତି। ପ୍ରତ୍ୟେକ ଭକ୍ତ ମାନେ ପ୍ରଭୁପାଦ ପର୍ପଟରେ ଦେଖନ୍ତୁ କ'ଣ ଲେଖିଛନ୍ତି। ପ୍ରଭୁପାଦ 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 ସବୁ ଜିନିଷର ସାର ବାଣୀ ଥୋଇଦେଲେ ଲେଖିନାହାନ୍ତି। ମା ରବି ରାଖବି ଯୋ ଇଚ୍ଛା ତୁମାର ନିତ୍ୟ ଦାସ ପ୍ରତି ତୟା ଅଧିକାର। କେବଳ ଏତିକି ପର୍ପଟରେ ଥୋଇଦେଲେ କିଏ ବୁଝିବ? କେହି ବୁଝିପାରିବନି। ସେଥିପାଇଁ ଗୁରୁଦେବ କହିଲେ ପ୍ରଭୁପାଦଙ୍କୁ ତୁମେ କେହି ବୁଝିପାରିବନି। ଯିଏ ପ୍ରଭୁପାଦଙ୍କୁ ଅନାଦର କରୁଛି ବୃନ୍ଦାବନରେ ରାଧାରାଣୀଙ୍କ ପାଦ ଧରି ଗଡ଼ିଲେ ବି ରାଧାରାଣୀ ତାକୁ କୋଟି ଜନ୍ମରେ କେବେ ନେବେନି। ବୋଲ ବୃନ୍ଦାବନ ତୁମେ ପ୍ରଭୁପାଦଙ୍କୁ ଚିହ୍ନିପାରିବ ନା। ସେଥିପାଇଁ ଗୁରୁଦେବ ସବୁ ସମୟରେ କହୁଛନ୍ତି ମୋର ପରମ ଆରାଧ୍ୟ ଗୁରୁଦେବ। ପ୍ରଭୁପାଦଙ୍କୁ କେବେ କେହି ପ୍ରଭୁପାଦଙ୍କ ସଂସ୍ଥା ପ୍ରତି ପ୍ରଭୁପାଦଙ୍କ ନାମ ପ୍ରତି କେବେ ଆଞ୍ଚ ଆଣିବାକୁ ଚେଷ୍ଟା କରିବା ନା, କେବେ କ୍ରିଟିସାଇଜ୍ କରିବା ନା, ଏଇଟା ମନେ ରଖିଦିଏ। ଆପଣ ଭକ୍ତଙ୍କୁ କୁହନ୍ତୁ, ପ୍ରଭୁପାଦଙ୍କୁ କୁହନ୍ତୁ ମା ରବି ରାଖ ବି ଯୋ ଇଚ୍ଛା ଏଇଟା ବନେଇ ଥୋଇଦେଲେ ବଳିମାର ତାହା ହିଁ କହୁଛନ୍ତି। କାରଣ ଗୁରୁଦେବ ବର୍ତ୍ତମାନ କହୁଛନ୍ତି ନନୁ ନାୟମ ବଟୁ କିନ୍ତୁ ଶୁକ୍ରାଚାର୍ଯ୍ୟ କହୁଛନ୍ତି ଏ ଇଏ ବ୍ରହ୍ମଚାରୀ କିନ୍ତୁ ବିଷ୍ଣୁ ସ୍ତବ ଶତ୍ରୁ ରୀତି ଉତ୍ତମ। ତୁମର କୌଣସି ମିତ୍ରତା ଭାବନା ତୁମର କୌଣସି ଶତ୍ରୁତା ଭାବନା ନାହିଁ ବଳି। ତୁମେ ଅସୁରକୂଳ ଜନ୍ମ ହେଲେ ବି ମୁଁ ତୁମର ଗୁରୁ, ମୁଁ ଜାଣେ ତୁମେ କାହାକୁ ଶତ୍ରୁତା ଆଚରଣ କର ନା। ତୁମର ଅନ୍ତର କେତେ ନିର୍ମଳ କିନ୍ତୁ ତୁମେ ଜାଣିଛ ଇଏ ବାମନ ତୁମର ଶତ୍ରୁ। ତୁମେ ଶତ୍ରୁ ପ୍ରତି ଏଭଳି କିଭଳି ମନୋଭାବ ପୋଷଣ କରୁଛ? ତୁମେ ସର୍ବସ୍ୱ ଦେବା ପାଇଁ ପ୍ରତିଶ୍ରୁତି କରୁଛ, ମୁଁ ତୁମର ଗୁରୁ କହୁଛି ଇଏ ଶତ୍ରୁ, ତୁମେ ତୁମର ପ୍ରତିଜ୍ଞାକୁ ଫେରେଇ ନିଅ। ବଳି ମହାରାଜ ଆନନ୍ଦରେ ହାତ ଯୋଡ଼ି କାନ୍ଦି କାନ୍ଦି ଗୁରୁଙ୍କୁ କହୁଛନ୍ତି ଗୁରୁଦେବ ଇଏ ମୋର ଶତ୍ରୁ ହୁଅନ୍ତୁ ବା ଆମର ମିତ୍ର ହୁଅନ୍ତୁ, ଇଏ ମୋତେ ମାରନ୍ତୁ ବା ରଖନ୍ତୁ, ମୁଁ ତାଙ୍କୁ ଦାନ ହିଁ ଦେବି। ଆଶ୍ଳିଷ୍ୟ ବା ପାତର ତାମ ବିନଷ୍ଟ ବା ମଦସନାମ ମନମହତାମ କରୁ ବା ଯଥା ତଥା ବିବଧାତ ଲମ୍ପଟ ମତ ପ୍ରାଣନା ହସ୍ତୁ ସେବନ। ରାଧାରାଣୀ ଯେମିତି କହିଲେ ମୋତେ ଦାସୀ କରନ୍ତୁ, ମୋତେ ଆଲିଙ୍ଗନ କରନ୍ତୁ ବା ପାଦ ଦିଅନ୍ତୁ, ଇଏ ଯେମିତି ସେ କହିଥିଲେ ବଳି ମହାରାଜ ସେଇ ଶ୍ଳୋକକୁ ଡିଟୋ କଲା ଭଳି କହିଦେଉଛନ୍ତି ମୋତେ ଶତ୍ରୁ ହୁଅନ୍ତୁ, ମୋତେ ବନ୍ଧନ ଶେଷ କହୁଛନ୍ତି, ମୋତେ ବନ୍ଧନ କରିକି ମାରି ଦିଅନ୍ତୁ, ମୁଁ କେବେ ସେ ବ୍ରାହ୍ମଣ ସନ୍ତାନ ପ୍ରତି ହିଂସା ଆଚରଣ କରିବି ନା, ଏ ପ୍ରତିପାଦନ କରିବି। କାଲି ସକାଳୁ ଏ ଆରମ୍ଭ ହେବ ବୋଲି ମହାରାଜଙ୍କର ଉଦ୍ଗାର ଏବଂ ଶୁକ୍ରାଚାର୍ଯ୍ୟ ଭଗବାନଙ୍କର ପ୍ରେରଣାରେ ଅଭିଶାପ ଦେବେ। ଅଭିଶାପ ଦେଲା ପରେ ବି ବିନ୍ଧ୍ୟାବଳି ଆସିବେ, ମହାନ ମୋ ସ୍ୱାମୀ ବିନ୍ଧ୍ୟାବଳି ବର୍ତ୍ତମାନ ସ୍ୱର୍ଣ୍ଣ କରସରେ ଜଳ ଧରିକି ଆସିବେ, ମୋ ସ୍ୱାମୀ କେତେ ଧନ୍ୟ ଆଜି ସର୍ବସ୍ୱ ଦେଇଦେଲ, ଧନ୍ୟ ମୋର ସ୍ୱାମୀ, ପ୍ରଭୁଙ୍କର ଚରଣ ପୁଣି ଧୋଇବେ, ଜଳକୁ ମସ୍ତକରେ ଅର୍ପଣ କରିବେ ଏବଂ କହିବେ ପ୍ରଭୁ ମୁଁ ସର୍ବସ୍ୱ ଦେଲି ଆପଣ ନିଅନ୍ତୁ ତିନି ପାଦ ଭୂମି। ଆଉ ଏଇ ମାୟାମାଣବ କହରି କାଲି ଆପଣ ଦେଖିବେ ରୂପକୁ ବର୍ଦ୍ଧିତ କରି ତିନି ପାଦ ଭୂମି ଦୁଇ ପାଦରେ ସବୁ ନେଇଗଲା ପରେ ବଳିକୁ ବନ୍ଦନ କରିବେ। ଆଉ ବଳିକୁ ବନ୍ଦନ କଲା ପରେ ବଳିରାଜଙ୍କର ଉଦ୍ଗାର ଶୁଣିବେ। ବଳିରାଜ କ'ଣ କହିବେ? ମୁଁ ତ ଭାବୁଛି ନିଶ୍ଚିତ କିଛି କଥା କାଟିବାକୁ ହିଁ ପଡ଼ିବ, କାରଣ ବାସ୍ତବିକ ଏ ଦୁଇଟା ଭାଗ ସପ୍ତାହ ରହିବ ନା, ଏକ୍ସଟେନ୍ସନ୍ ସମୟ ହେବ, ଦୁଇ ତାରିଖ ପ୍ରବଚନ। ଆଜି ତ ବହୁତ ଏଇ କ୍ଷୀରଚୋରା ପ୍ରଭୁ ହାତ ଟେକି ସାରିଲେଣି, 8-9 ଥିଲା ପ୍ରବଚନକୁ ଆମେ ଘୁଞ୍ଚେଇଲୁ, 2-3 ତାରିଖ ମୁଁ କଥା ଦେଇଥିଲି ଯାଇଛି, ମୁଁ ତ ଅସାଧୁ ହେଇଥାନ୍ତି 8-9 ପ୍ରବଚନ ଦେଇଥିଲେ ମୁଁ ଯାଇପାରିନଥାନ୍ତି, ମୁଁ କ୍ୟାନସଲ୍ କରିଦେଇଥିଲି। ସେ ଆଜି ଆସିକି ପହଞ୍ଚି କହିଲେ ନା ଯିବାକୁ ପଡ଼ିବ, ମୁଁ କହିଲି ଯଦି ଯିବି 2-3 31 ତାରିଖ ସରିବ, 1 ତାରିଖ ଗୋଟିଏ ଦିନ ମୁଁ ପୁରୀକୁ ଜଗନ୍ନାଥ ପାଖକୁ ଯିବି, କାରଣ ସେଠି ନିହାତି ଗୋଟେ ସେବା ଅଛି, ଜଣେ ଭକ୍ତ ଡକେଇଛନ୍ତି, ମୁଁ ତାଙ୍କୁ 4 ମାସ ହେଲା ପ୍ରତିଶ୍ରୁତି ଦେଇଛି ମୁଁ ଯିବି ନିଶ୍ଚିତ। 1 ତାରିଖ ଆସିବି, 1 ତାରିଖ ରାତିରେ ଆମେ ଟିକେଟ୍ କାଟିବୁ, 2 ତାରିଖ ଦିନ, 3 ତାରିଖ ଦିନ ଆସିବି, 3 ତାରିଖ ଦିନ ଆଉ ବଢ଼େଇ ହେବେନି, ଯେଉଁଠି ରହିଯିବା ରହିଗଲା କଥା ସରିବନି, ବରଂ ମୋର ଅନୁରୋଧ ଆମର ଏ କଥା ଏଇଠି ରହିଲା, ମୁଁ ଏତିକି ଯଦି କହିଛି ମୁଁ ସନ୍ତୁଷ୍ଟ ନୁହେଁ ବିଲକୁଲ, କାରଣ ମୁଁ କ୍ରମ ସନ୍ଦର୍ଭରୁ କିଛି କହିନି, ଆଉ ବହୁତ ଟୀକା ଅଛନ୍ତି ମୁଁ ସେ ଟୀକାରୁ କିଛି କହିନି, ବୀରରାଘବଚାର୍ଯ୍ୟଙ୍କ ଟୀକାରେ କହିନି, ମୁଁ ଏଇଟାକୁ ପ୍ରସ୍ତୁତ ହେବି। ଆଉ ଯଦି ଭୁବନେଶ୍ୱରରେ ଆମର ହବ ଭାଗ ସପ୍ତାହ, ଆମ ଭକ୍ତମାନେ ସମସ୍ତେ ମୁଁ ପୁରା ଡିଟେଲ କହିବି, ଟିକି ନିକ୍ ଚେଞ୍ଜ ସେଥିରେ ମୁଁ କହିବି, ତେଣୁ ବର୍ତ୍ତମାନ ବାହାର ଭକ୍ତମାନେ ଆସୁଛନ୍ତି ସେମାନେ ଜାଣିବା ଦରକାର ବଳି ମହାରାଜ ବିଷୟରେ। ମୋତେ ଆପଣମାନେ ମୋର ସମସ୍ତ ପ୍ରାର୍ଥନା, କାରଣ ସମସ୍ତେ ଆପଣମାନେ ମୋର ବହୁତ ଯାହା କହନ୍ତି ଖରାପ ଗୁଣ ଅଛି, ଦେଖୁଥିବେ ପ୍ରବଚନ ମାଧ୍ୟମରେ ମୋର ବଚନରେ ବି ବହୁତ ସମୟରେ ତ୍ରୁଟି ହେଉଛି, ବହୁତ ବଚନ ରିପିଟ୍ ହେଉଛି, ବହୁତ ସମୟରେ ବହୁ କିଛି ବଦ୍ଗୁଣ ପ୍ରକାଶ ପାଉଛି। ଆପଣମାନେ ମୋ ପାଇଁ ପ୍ରାର୍ଥନା କରନ୍ତୁ, ଆଉ ଯେଉଁ ବୈଷ୍ଣବମାନେ ମୋତେ କୃପା କରନ୍ତୁ, ମୁଁ ବାସ୍ତବିକ ବୈଷ୍ଣବମାନଙ୍କର ସେବା କରିବା ପାଇଁ ଚାହୁଁଛି, ମୁଁ ଚାହୁଁଛି ହରି କଥା କହିବା ପାଇଁ। କାହିଁକି ନା ଯଦି ଆପଣମାନେ ଖୁସି ତ ମୁଁ ଖୁସି, ନହେଲେ ମୁଁ ହେଉଛି ସେବା ପ୍ରିୟ ଲୋକ। ମୁଁ ଆଜି ପର୍ଯ୍ୟନ୍ତ ବି ପ୍ରବଚନ କେବେ ସନ୍ତୁଷ୍ଟ ନୁହେଁ, ମୁଁ ଚାହେଁ କେବଳ ସେବା କିଛି କଲେ ମୁଁ ଖୁସି, ରୋଷେଇବାସ କରିବା, ସେବା କରିବା, ଡିଷ୍ଟ୍ରିବ୍ୟୁସନ୍ କରିବା ଏଥିରେ, କିନ୍ତୁ ମୋତେ ଭଗବାନ ବାନ୍ଧି ବାନ୍ଧି ଆଣି ଏଥିରେ ପୁରେଇ ଦେଉଛନ୍ତି, ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ ବିଲକୁଲ। ତେଣୁ କାରଣ ପ୍ରବଚନ ଦେଇ ସନ୍ତୁଷ୍ଟ କରିବା ଜଗତରେ ବହୁତ କଷ୍ଟ, ପ୍ରତିଦିନ ଆପଣଙ୍କୁ କମ୍ପ୍ଲେନ୍ ଶୁଣିବାକୁ ପଡ଼ିବ। କମ୍ପ୍ଲେନ୍ ଶୁଣିଲେ କି ଦୁଃଖ ନାହିଁ, କିନ୍ତୁ ବହୁତ କଟୁ କଥା ବି ଶୁଣିବାକୁ ପଡ଼ିବ, ବହୁତ କ୍ରିଟିସାଇଜ୍ ବି ଶୁଣିବାକୁ ପଡ଼ିବ, ବହୁତ ଶତ୍ରୁ ବି ସୃଷ୍ଟି ହେବେ। ତା ଭିତରେ ମୋର ବହୁତ ଧୈର୍ଯ୍ୟ କମ୍, ତେଣୁ ଆପଣମାନେ ମୋ ପାଇଁ ଟିକେ ପ୍ରାର୍ଥନା କରନ୍ତୁ, ଏତିକି ମୋର ଭିକ୍ଷା, ଆଉ କାଲି ଶୁଣିବା।